ఇంద్రం తస్య జ్ఞానం జనశలాకయ చక్షురుమిలితం తేన తస్మై శ్రీ గురవే నమః. శ్రీ చైతన్య మనోవిష్టం స్థాపితం జన భూతలే స్వయం రూపం కదా మహ్యం దదాతి స్వపదాంతికం. నమో విష్ణుపాదాయ కృష్ణపృష్టాయ భూతలే శ్రీమాతే భక్తి వేదాంత స్వామినికి నమస్తే. సారస్వతీ దేవే గౌరవాణి ప్రచారిణే నిర్విశేష శూన్యవాదీ పాశ్చాత్యాజ సత్తారిణి వంచాకల్పతరువ్యశ్చ కృపాసింధువ్యైవ చ పతితానం పావనేభ్యో వైష్ణవేభ్యో నమో నమః. నమావదాన్యాయ కృష్ణ ప్రేమ ప్రదాయతే కృష్ణాయ కృష్ణ చైతన్యానామ్నే గౌరతిసే నమః. పంచతత్వాత్మకం కృష్ణం భక్తరూప స్వరూపకం భక్తావతారం భక్తాక్ష్యం నమామి భక్త శక్తికం. హే కృష్ణ కరుణా సింధో దీనవందో జగత్పతే గోపేశ గోపికా కాంత రాధాకాంత నమస్తుతే. తప్త కాంచన గౌరాంగీ రాజవృందావనేశ్వరీ వృషభానుసుతే దేవీ ప్రణమామి హరి. నీలాచల నివాసాయ నిత్యాయ పరమాత్మనే బలభద్రసుభద్రాగం శ్రీ జగన్నాథాయ తేను. వృందాయే తులసీదేవై ప్రియాయ కేశవస్య చ విష్ణుభక్తిప్రది దేవీ సత్యవతీను. జయ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శ్రీవాసాది గౌరవభక్తవృంద. హరే కృష్ణ 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 హరే హరే, హరే రామ 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 హరే హరే. నమో విష్ణుపదాయ కృష్ణపృష్ఠాయ భూతలే శ్రీమాతే జయప్రతాపాయ స్వామినితి నమః. నమాచార్య పాదాయ నితయ కృపాప్రదాయినే గౌరకథా ధామదాయ నగర గ్రామతా. జీవన గడ়িবা উচিত আমি বেলে বেলে কম করতে নয়া কিছু পাইবার আশা করি সবলে জীবন জীবন এত নয়া নয়া কিছু আবশ্যক মনে হয় নয়া কিছু পাইবার গেলে পুরোনা কিছু ত্যাগ করিয়া পাইব তো যেমিতি আমি জগতে আমার পাখ নয়া আসলে কোন হব তো বহুত কিছু নয়া আসছে আমার পাখু কাহি না যে কত শরীর আমি নয়া পাইলে সব কিছু পুরোনা চাল যাচ্ছে নয়া আসুছি তো সেইভাবে আমি দেখুছি ସମୟର ଚକ୍ର କାଳର ଚକ୍ର ପରିବର୍ତ୍ତନ ସମୟର ଗତି ପରିବର୍ତ୍ତିତ ହେଇଯାଉଛି। ଆମେ ଦିନେ ଛୋଟ ଛୁଆ ଥିଲେ ସେ ଜୀବନ ସେ ଚିନ୍ତାଧାରା ସେ ମନୋଭାବ ସେ ଶରୀରର ସେଇ ସମୟ ବା ସ୍ଥିତି ସବୁକିଛି ପରିବର୍ତ୍ତନ ହେଇଯାଇଛି। ସେଥିରେ ଯେତେବେଳେ ସଂସାରରେ ବହୁତ କିଛି ପରିବର୍ତ୍ତନ ହେଇଯାଉଛି, ନୂଆ କିଛି ଆମେ ଚାହୁଁଛନ୍ତି, ତ କିଛି ନୂଆ ପାଇବାକୁ ହେଲେ ପୁରୁଣା ବର୍ଷକୁ ଆମେ ଛାଡ଼ିଛେ ସାଧୁ। ଏ ହଉଛି ନା, ଏ ହଉଛି କାଳର ସ୍ରୋତର ପ୍ରଭାବ। କାଳର ସ୍ରୋତ ଆମକୁ କୋଉଠୁ ନା କୋଉଠି ନେଇକି ପହଞ୍ଚଉଛି, ତା ହିସାବ ଖୋଜିକି ଆମେ ପାଉନାହାନ୍ତି। ତ କହିବାର ତାତ୍ପର୍ଯ୍ୟ, ଜୀବନରେ କଣ ଗୋଟିଏ ଦରକାର, ସିଏ ଯେମିତି କଥା ରହିଛି ନା, ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। କଣ ଗୋଟିଏ ବସ୍ତୁ ରହିଛି ଜୀବନରେ, ତାର ଅବସାଦ ନାହିଁ, ଯେତେ ଦେଖିବ ସେତେ ନୂଆ ଲାଗିବ। କେମିତି ଲାଗିବ, କିନ୍ତୁ ଯିଏ ଯେମିତି ଅଭ୍ୟସ୍ତ ହେଇଯାଇଛନ୍ତି ଶରୀରରେ, କେତେ କେତେ ଶରୀର ଆମର ପରିବର୍ତ୍ତନ ହେଇଯାଉଛି, ପରିବର୍ତ୍ତନ ହଉଛି ନା, କେତେ ଶରୀର କେତେ ସମୟର ପରିବର୍ତ୍ତନ ହେଇଯାଇଛି, କିନ୍ତୁ ଆମେ ତଥାପି କିଛି ଖୋଜୁଛେ, ଆମ ଭିତରେ ଆଶା ରହିଛି, ଅଛି ନା ଆଶା, ବହୁତ କିଛି ପାଇବାର ଆଶା ଆମ ଭିତରେ। ସେଥିପାଇଁ ଆଶାପାଶ ସତ ସତ କ୍ଲେଶରେ ଅବିରତ କରିବାରେ ନା ଦେଖି ଉପାୟ, ବହୁତ କିଛି ଆଶା ଜୀବନରେ ଆମର ସମସ୍ତଙ୍କ ରହିଛି। ଏଇ ଜୀବନରେ ନୁହେଁ, ଜନ୍ମ ଜନ୍ମର ବହୁ ବହୁ ଆଶା ଆମ ଭିତରେ ରହିଛି। ଯଦି ବୁଝିବାକୁ ଚେଷ୍ଟା କରିବା କଣ ଗୋଟେ ପାଇଲେ ଜୀବନରେ ସବୁକିଛି ପାଇବା ହେଇଯାଏ, ଆମେ ବହୁତ କିଛି ନୂଆ ଖୋଜୁଛନ୍ତି। ଯେତେବେଳେ ବହୁତ କିଛି ଆମେ ନୂଆ ଖୋଜୁଛନ୍ତି, କୌଣସି ନୂଆ ବସ୍ତୁଟା ଯୋଉଟାକୁ ପାଇଲେ ଆଉ କିଛି ପାଇବା ପାଇଁ ପଡ଼ିବନି, ଏମିତି କିଛି ଅଛି ନୂଆ ବସ୍ତୁ। ଆମେ ଜୀବନରେ ସୁଖ ଶାନ୍ତି ଖୋଜୁଛନ୍ତି, ଆନନ୍ଦ ଖୋଜୁଛନ୍ତି, ସୁଖ ଶାନ୍ତି ଆନନ୍ଦର ଅନ୍ୱେଷଣ କରି 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 ଜନ୍ମ ଜନ୍ମ ଶରୀର ପରେ ଶରୀର ପରିବର୍ତ୍ତନ ହଉଛି, କିନ୍ତୁ ସେଇ ଏକା କଥା, ସମସ୍ୟା କୋଉଠି କାହାର ଯାଇଛି, ଯାଇଛି ଧନୀ ହେଇଗଲେ ସମସ୍ୟା ପଳେଇ ଯାଉଛି କି କାହାର ପଳେଇ ଯାଉଛି, ଧନୀ ଲୋକ ବି ସମସ୍ୟା ଯାଉଛି, ତ ସିଏ ବି କିଛି ନୂଆ ଆଶା କରୁଛି, କିଛି ପାଇବାକୁ ଆଶା କରୁଛି। ଯେହେତୁ
ଆଉ ଗୋଟେ କଣ ପକେଇ ଦିଏ, ଗୋଟେ ଆଣିକି ସପ ହବ, କଣ ପ୍ଲାଷ୍ଟିକ ସପ ଥିବ ଆଣିକି, ଆଉ ଦିଟା ଶତରଞ୍ଜ ମେଲିଥିଲେ ତ,
ଯେହେତୁ
ଆଜ୍ଞା ଆସନ୍ତୁ, ଯେଉଁମାନେ ବସିଛନ୍ତି ଆଜ୍ଞା ଆସନ୍ତୁ, ବର୍ତ୍ତମାନ ଆସନ୍ତୁ ପଛରେ ବସନ୍ତୁ।
ତ ଯେହେତୁ ଆମର କିଛି କଣ ଆଉ ଗୋଟେ ପାଇଲେ ସବୁକିଛି ପାଇବା ହେଇଯିବ, ସେଇଟା ଆମେ ଖୋଜୁଛନ୍ତି। ସେ ପର୍ଯ୍ୟନ୍ତ ଆମକୁ ଗୋଟେ ପରେ ଆଉ ଗୋଟେ ଶରୀର, ଆଉ ଗୋଟେ ପରେ ଆଉ ଗୋଟେ ଶରୀର ଆମେ ବଦଳେଇ ଚାଲିଛନ୍ତି, ଖୋଜିବି ଚାଲିଛନ୍ତି, ସେଇଟା ହଉଛି ଜୀବନରେ ଆନନ୍ଦ। ଜୀବନରେ ଯେତେବେଳେ ପୂର୍ଣ୍ଣ ଆନନ୍ଦ ଆନନ୍ଦ ନ ମିଳିଛି ଆମ ପାଇଁ, ସେ ପର୍ଯ୍ୟନ୍ତ ଆମେ ଶରୀର ପରେ ଶରୀର ପରିବର୍ତ୍ତନ କରି ହିଁ ଚାଲିବ। କିନ୍ତୁ ଆନନ୍ଦଟା ଆନନ୍ଦର ଅନ୍ୱେଷଣ ଆମକୁ କରିବା ପାଇଁ ପଡିବ, ଆନନ୍ଦ କୋଉଠି ଅଛି, କୋଉଠୁ ମିଳିବ, ଆନନ୍ଦ କୋଉଠି ଅଛି କିଏ କହିପାରିବ, ଆନନ୍ଦ କୋଉଠି ଅଛି, ପରମ ଶାନ୍ତି, ଶାନ୍ତି ଅଲଗା ବସ୍ତୁ, ଆନନ୍ଦ ଅଲଗା ବସ୍ତୁ, ସୁଖ କୋଉଠୁ ମିଳେ, ସୁଖ କୋଉଠୁ ମିଳେ, ଦେହରୁ ସୁଖ ମିଳେ, ଦେହ ଆମକୁ କେବଳ ସୁଖ ଦିଏ, ଦେହ ସମ୍ପର୍କିତ ଯେତେ ବସ୍ତୁ ସେତେ ଆମକୁ ସୁଖ ଦିଏ, ଦିଏ ନା। ଲୋକ ସଂସାରରେ କିଏ ଲାଇଫ ଷ୍ଟାଇଲ, ଯେଉଁମାନଙ୍କର ଜୀବନ ଯାତ୍ରାର ଯୋଉ ଶୈଳୀ, ବଞ୍ଚିବାର ଶୈଳୀ, ଆମେ କିଏ ଛୋଟ ଘରରେ 800 square foot 1000 square foot ଘରେ ଚଳିଯାଉଛି, କାହାକୁ 4000-5000 square foot ଘର ବି ଲାଗୁଛି, ଲାଗୁନି। ଯିଏ ଯେତେ ଶୈଳୀ କି ବଢଉଛି ଜୀବନଯାତ୍ରାର ଯୋଉ କଣ ପରିମାଣ ମାପ ଯେମିତି, ତା ଘରେ କେତେ ପ୍ରକାର, କିଏ ସିମ୍ପଲ ଭାବେ ଚଳିପାରୁଛି, କାହା ପାଇଁ ଲାଇଫ ଷ୍ଟାଇଲଟା ବହୁତ ବଡ ମାନେ ଏରିଷ୍ଟୋକ୍ରେଟ ଭାବେ କିଏ ଚଳୁଛି, ଯିଏ ଯେତେ ଏରିଷ୍ଟୋକ୍ରେଟ କରିବ ତା ମେଣ୍ଟେନ କରିବା ପାଇଁ ତାକୁ ସେତେ ଅଧିକ ଅର୍ଥ ଲାଗିବ, ସେତେ କଷ୍ଟ କରିବା ପାଇଁ ପଡିବ, କରିବା ପାଇଁ ପଡିବ, ପଡିବ ନା ନାହିଁ। ଆଗରୁ ଗାଁ ଲୋକ କଣ ଶାଗ ପଖାଳିଲେ ସିମ୍ପଲରେ ଶାନ୍ତିରେ ଚଳି ଯାଉଥିଲେ, ସୁଖରେ ଚଳି ଯାଉଥିଲେ, ଏଲେ କେତେ ବଡ ବଡ ପ୍ୟାଲେସ୍, କେତେ ବଡ ବିଲ୍ଡିଂ, କେତେ କେତେ ବଡ ଫ୍ଲାଟ, କେତେ ତା ଘରର ଫର୍ଣ୍ଣିଚର ଠୁ ଆରମ୍ଭ କରି ବଞ୍ଚିବା ଶୈଳୀ, ମାସକୁ ମାନେ ଖର୍ଚ୍ଚର ପରିମାଣ ଦେଖିଲେ ବହୁତ କିଛି 50,000,00,000 ଖର୍ଚ୍ଚ ହଉଛି ସେ ଅନୁସାରଟାକୁ ଇନକମ୍ କରିବା ପାଇଁ ପଡୁଛି। ଏଇ ହଉଛି କଥା। ତ ସେଇଟା ଯାହାର ଯେତେ ଯିଏ ନିଜର ଜୀବନଯାତ୍ରାର ଶୈଳୀ ବଞ୍ଚିବା ଯୋଉ ଆବଶ୍ୟକ ଉପକରଣ ଯିଏ ଯେତେ ବଢେଇ ଚାଲିବ ତା ପାଇଁ ସେତେ ଅଧିକ କଷ୍ଟ ତାକୁ ସ୍ୱୀକାର କରିବାକୁ ପଡିବ। କିନ୍ତୁ ଭଗବତ ଭକ୍ତି ଜୀବନରେ ଆମର ଗୋଲ ଜାଣିବା ଦରକାର, ଲକ୍ଷ୍ୟଟା ଜାଣିବା ଦରକାର। କଣ ମୋର କଣ ଦରକାର ଏଇ ଜୀବନରେ, ଲକ୍ଷ୍ୟସ୍ଥଳଟାକୁ ଜାଣିବା ଦରକାର। ଜୀବନରେ ଯଦି ମୋ ଲକ୍ଷ୍ୟ ଫ୍ଲାଟ ବନେଇବା, ଘର ବନେଇବା, ଆଉ କଣ ବନେଇବା, ତ ତା ପଛରେ ମଣିଷ ରହିଯିବ। ଜୀବନରେ ଲକ୍ଷ୍ୟ ଯଦି ତାର କୃଷ୍ଣ ପ୍ରେମ ହୁଏ, ଭଗବତ ଭକ୍ତି ହୁଏ, ତାକୁ ପାଇବା ପାଇଁ ତା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଣ ଆବଶ୍ୟକ, ସେ ତାହେଲେ ସେଇ ପ୍ରକାର ଜିନିଷ ସେ ଅନୁସନ୍ଧାନ କରିବା ଦରକାର। କୋଉଠୁ କଣ କଣ କଲେ ଜୀବନରେ ମୁଁ ଯୋଉ କହିଲି ସେ ପରମ ଶାନ୍ତି ଦରକାର। ଶାନ୍ତି କୋଉଠୁ ଅଛି, ଶାନ୍ତି କୋଉଠି ଅଛି, ଶାନ୍ତି କୋଉଠି ମିଳେ? ଯେମିତି ମୁଁ କହିଲି ସୁଖ କୋଉଠୁ ମିଳୁଛି, ଦେହରୁ ସୁଖ ମିଳୁଛି। ଭଲ ଖାଇଲେ ସୁଖ ମିଳିବ, ଯେତେ ଇନ୍ଦ୍ରିୟ ଗୁଡାକୁ ଯେତେ ଭୋଗ ଦେବେ, ଯାହା ଯାହା ମନ ଇନ୍ଦ୍ରିୟ ଯାହା ଯାହା ଚାହୁଁଛି, ପ୍ରତିଟି କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ଯାହା ଯାହା ସେ ଚାହୁଁଛି ଡିମାଣ୍ଡ କରୁଛି, ତାକୁ ଯେତେ ଯୋଗେଇବେ ସେ ସେତେ ସୁଖୀ ହବ। ଆଉ ଯେତେ ତା ଡିମାଣ୍ଡଟାକୁ ବଢେଇ ଦେବେ, ମାନେ କରନ୍ତୁ ସିମ୍ପଲ ଭାବେ ଗୋଟେ ଏକ୍ସାମ୍ପଲ, ସିମ୍ପଲ ଖାଇବାରେ ତା ମନ ସନ୍ତୋଷ ହଉଛି, ଯାହା ମିଳିଲେ ବି ସେ ଖାଇକି ସନ୍ତୁଷ୍ଟ ହଉଛି। କିନ୍ତୁ ସେ ଥରେ ଯଦି ଭଲ ପନିର ପାଏସର ଅଭ୍ୟସ୍ତ ହେଇଯିବ, ସେ ଆଉ ଛୋଟ ଅଳ୍ପ ଜିନିଷ ଦେଲେ ସେ ଛୁଆ ହେବେନି। ଆଜିକାଲି ଛୁଆ ଯେମିତି ଫାଷ୍ଟଫୁଡ଼ରେ ଏତେ ଏକ୍ୱେଣ୍ଟେଡ୍ ହେଇଗଲେଣି ଯେ ତାକୁ ଆଉ ସାଧାରଣ ଖାଇବା ଦେଲେ ହଉନି। ସ୍କୁଲକୁ ଟିଫିନ୍ କଲାବେଳକୁ ସେଭଳିଆ ସମସ୍ତଙ୍କୁ ଯେମିତି ଦିଆହଉଛି ସମସ୍ତେ ନେଇକି ଆସିବେ, ସେଭଳିଆ ଦରକାର ତାକୁ। ଯେତେ ବଢେଇବେ ମନ ଇନ୍ଦ୍ରିୟର ଲାଳସାକୁ ଯେତେ ବଢେଇବା, ସେତେ ପରିମାଣରେ କଣ ହବ, ତା ଲାଳସା ବଢିଯିବ, ସେ ଅଳ୍ପରେ ସନ୍ତୁଷ୍ଟ ହେଇପାରିବ ନାହିଁ। ଏହା ହଉଛି କଥା। ଠିକ ସେଇଭଳିଆ ଶାନ୍ତି କୋଉଠୁ ଆସୁଛି ଜାଣିବା ଦରକାର, ଏଟା ସୁଖ କୋଉଠୁ ଆସୁଛି, କିଏ ସୁଖ ଚାହୁଁଛି। ତ ସୁଖ ଶରୀର ଚାହୁଁଛି, ସୁଖ ଶରୀର ଚାହୁଁଛି, ଆଉ ଶାନ୍ତି କିଏ ଚାହୁଁଛି, ଶରୀରରୁ ସୁଖ ମିଳୁଛି। ଆଉ ଶାନ୍ତି କୋଉଠୁ ମିଳୁଛି, ମନରୁ ମିଳୁଛି, ମନରେ ଶାନ୍ତି, ଶରୀରରେ ଶାନ୍ତି ଫାନ୍ତି କିଛି ନାହିଁ, ମନରେ ଶାନ୍ତି। ବହୁତ କିଛି ପ୍ରପର୍ଟି ସବୁକିଛି ଥାଇପାରେ ଆମ ପାଖରେ, ଐଶ୍ୱର୍ଯ୍ୟ ଥାଇପାରେ, ଖାଇବା ସାମଗ୍ରୀ ଥାଇପାରେ, କିନ୍ତୁ ମନମାଳିନ୍ୟ ଯଦି ଥାଏ, ପରିବାରରେ ଅସନ୍ତୋଷ ଯଦି ଥାଏ, ତାହେଲେ ଯେତେ ସୁଖ ଶାନ୍ତିର ଐଶ୍ୱର୍ଯ୍ୟ ଆପଣ ଘରେ ଭରିକି ଦେବ, ମନ ଯଦି ମିଳନ ନାହିଁ ତାହେଲେ ଅଶାନ୍ତି ଭିତରେ ସବୁ ଥାଇକି ଆଉ ସୁଖଟା ଆପଣଙ୍କୁ ସୁଖ ଦେବନି, ଦେବ କି? ପରିବାରରେ ସ୍ୱାମୀ ସ୍ତ୍ରୀ ଯଦି ଝଗଡା ହେଇଗଲା, ବାପା ମା ଭିତରେ ଝଗଡା ହେଇଗଲା, କି କାହା କାହା ଭିତରେ ଝଗଡା ହେଇଗଲା, ଭାଇ ଭାଇ ଭିତରେ ଝଗଡା ହେଇଗଲା, ସବୁ ଯିବ, କିନ୍ତୁ ପୁରା ଅଶାନ୍ତିରେ ଜୀବନ ବିତ୍ୟାପ। ତ ଶାନ୍ତି କିଏ ଦଉଛି, ନା ମନରୁ ଶାନ୍ତି ଆସୁଛି। ଯେହେତୁ ମନରୁ ଶାନ୍ତି ଆସୁଛି, ସେଥିପାଇଁ ବୁଝିବା ଦରକାର ଯେ ସୁଖ ଅଲଗା, ଶାନ୍ତିଟା ଅଲଗା। ସବୁ ଜିନିଷ ସବୁଠୁ ଆସୁନୁ, ଆମେ ସୁଖ ଶାନ୍ତି ସମସ୍ତେ ଚାହୁଁଛୁ, କିନ୍ତୁ ମନରେ ଶାନ୍ତି ବି ଥିବ, ଘରେ ପରିବାରରେ ବି ଭଲ ସମ୍ବନ୍ଧ ରହିଛି, ସବୁକି ଯଦି ମନ ପରିବାରରେ ଶାନ୍ତି ବି ରହିଛି, ସମାଜରେ ପଡୋଶୀଙ୍କ ସହିତ ଶାନ୍ତି ବି ରହିଛି, ତଥାପି ଲୋକ କିଛି ଖୋଜୁଛି, ଆହୁରି କିଛି ଖୋଜୁ, ତୃପ୍ତ ହେଇପାରୁନି, କିଏ ସନ୍ତୋଷ ହେଇଯାଇଛି ସଂସାରରେ? ଯଦି ସମସ୍ତଙ୍କୁ ସୁଖ ଶାନ୍ତି ମିଳିଯାଇଛି, କାହାକୁ ମିଳେନି ପୁନର୍ବି, ଯଦି ସମସ୍ତଙ୍କୁ କାହାର ବି ଠିକ ଅଛି, ପରିବାରରେ ଜୀବନରେ ଅଶାନ୍ତି ନାହିଁ, ଶାନ୍ତିରେ ଅଛି, ସମସ୍ତଙ୍କ ଭିତରେ ଭଲ ସମ୍ବନ୍ଧ ଅଛି, ଏବଂ ତାପରେ ହଉଛି ତାକୁ ଖାଦ୍ୟ ପାନୀୟ ଯାହା ଆବଶ୍ୟକ ସୁଖ ବସ୍ତୁ ସବୁ ମିଳୁଛି, ତାପରେ ବି ମଣିଷ କିଛି ଆଶା ରଖିଛି, ଆଉ କିଛି ପାଇବାକୁ, ଆଉ କିଛି ପାଇବାକୁ, ଆଉ କିଛି ପାଇବାକୁ, ସମସ୍ତଙ୍କ ଲାଳ ସମସ୍ତେ କଣ ତୃପ୍ତ ହେଇଯାଉଛନ୍ତି କି? କେହି ତୃପ୍ତ ନୁହନ୍ତି, କାହାର ଆଶା ମେଣ୍ଟି ଯାଇଛି ସଂସାର, ମେଣ୍ଟି ଯାଇଛି ଆଶା, ବୁଢା ହେଇଗଲେଣି, ବୃଦ୍ଧା ବୟସରେ ମରିବାକୁ ବସିଲେଣି, ସେ ତଥାପି ତା ଜୀବନରେ କିଛି ଆଶା ରହିଯାଉଛି, କଣ ସେଇ ଆଶାଟା, କଣ କଣ ପାଇଁ ତା ଆଶା ମେଣ୍ଟୁନି, କଣ କଣ ଗୋଟେ ପାଇଲେ ତାକୁ ତା ସମସ୍ତ ଆଶା ମେଣ୍ଟିଯିବ, କୋଉଦିନ ମେଣ୍ଟିବ ନା ଜୀବନରେ ଆନନ୍ଦ ଦରକାର, ଏଇ ଆନନ୍ଦର ଅନ୍ୱେଷଣଟା ଦରକାର, ଖୋଜିବା ଦରକାର, କୋଉଠୁ ଆନନ୍ଦ ମିଳିବ, ଆନନ୍ଦଟା କୋଉଠି ମିଳିବ, ଆତ୍ମାରେ ଆନନ୍ଦ। ଶରୀର ତିନିଟା ସୁଖ, ଶରୀର ଅଛି, ମନ ଅଛି, ଆଉ ଆତ୍ମା ଅଛି, ଆତ୍ମାରୁ ମଣିଷକୁ ଆନନ୍ଦ ମିଳିବ। ଏଇଟା ବୁଝିବା ଦରକାର। ଆତ୍ମାରୁ ଆନନ୍ଦ ଦରକାର, ସେଇ ଆତ୍ମାରୁ ଯୋଉ ଆନନ୍ଦ ଦରକାର ସେଇ ଆନନ୍ଦଟା ଆତ୍ମାର ଦରକାର। ଆତ୍ମା ଆନନ୍ଦ କୋଉଠୁ ପାଇବ? ଯେମିତି ଶରୀରର ଇନ୍ଦ୍ରିୟ ପାଇଁ ସୁଖ ଦରକାର, ଆଉ କାହାକୁ ଲୋଡ଼ୁଛି? ଲୋଡ଼ୁନି କି? ଆଉ ଜଣେ କଥା, ସୁଖର କାରଣ ଆଉ ଜଣେ କେହି ନହେଲେ ସୁଖ କଣ? ଯେ ଲୋକ ତୃପ୍ତ ହଉଛି, ଲୋକ ଚାହାନ୍ତି ଭଲ ଖାଇବା ରହୁଛି, ଯଦି ତାର ଭଲ ଖାଦ୍ୟ ମିଳିଲା, ଆଉ ଗୋଟେ କିଛି ମିଳିଲା, ତାହେଲେ ସେ ସୁଖ ପାଏ, ଭଲ ଖାଇକି ସୁଖ ହବ। ବୈବାହିକ ସୁଖ ଯାହା ଦରକାର, ତାକୁ ଆଉ ଜଣେ ଲୋଡ଼ା ଦରକାର ଯେ ବୈବାହିକ ସୁଖ, ଆଉ ଜଣେ କିଏ ଦରକାର ତା ସୁଖର ଶାନ୍ତି ହବ। ସେମିତି ପ୍ରତି କ୍ଷେତ୍ରରେ ଆନନ୍ଦ ପାଇଁ ଆଉ ଗୋଟେ କିଛି ଦରକାର। କଣ କାହାକୁ ଆନନ୍ଦ ନେବ ନା? ଆତ୍ମା ଯେତେବେଳେ ପରମାତ୍ମାଙ୍କ ସମ୍ବନ୍ଧରେ ଜାଣିବ, ତାଙ୍କ ସେବାରେ ଲାଗିବ, ତାଙ୍କ ଭଜନ କରିବ, ଭକ୍ତି କରିବ, ସେତେବେଳେ ଯାଇକି ସିଏ ଆନନ୍ଦ ପାଇବ। ଆଉ ସଂସାର ସବୁ ଥାଇପାରେ, ସୁଖ ଶାନ୍ତି ଥାଇପାରେ, ସଂସାର ସବୁ ବସ୍ତୁ ଥାଇପାରେ, ତଥାପି ସେ କେବେ ସନ୍ତୁଷ୍ଟ ହେଇପାରିବ? ଯେପର୍ଯ୍ୟନ୍ତ ସେ ଭଗବାନଙ୍କୁ ନ ପାଇଛି, ସେ ପର୍ଯ୍ୟନ୍ତ ତାର ଆଶା ବହୁତ ବହୁତ ବଢି ବଢି ଚାଲିବ। କେବେ ଆଶା ଶେଷ? ଆଶା ସେଇଦିନ ସରିବ ଯେଉଁଦିନ ତାର ଭଗବାନ ସହିତ ସମ୍ବନ୍ଧ ଯୋଡ଼ିଯିବ, ଭଗବତ ସେବାରେ ଲାଗିବ। ଗୋଟେ ପତ୍ନୀ ଯେମିତି ପତି ସେବାରେ ଲାଗିଲେ ସେ ତୃପ୍ତ ହଉଛି, ଠିକ ଆତ୍ମା ଯେତେବେଳେ ପରମାତ୍ମାଙ୍କ ସେବାରେ ନିୟୋଜିତ ହବ ପୂର୍ଣ୍ଣ ପ୍ରାଣରେ, ତ ସେତେବେଳେ ଯାଇକି ସେ ଆନନ୍ଦ ଅନୁଭବ କରିବ, ନହେଲେ ପାଇପାରିବ। ସେଥିପାଇଁ ଆଚାର୍ଯ୍ୟ ମାନେ ମାନେ ଆମର ଶରଣାଗତି ଭଜନରେ ଗାଉଛନ୍ତି କଣ, ଯଦିଓ ତାପରେ ମାନେ ଜାଣିଛନ୍ତି ସେ କଥାଟି, ତ ଆମ ଆଚାର୍ଯ୍ୟ ମାନେ ପ୍ରାର୍ଥନା କରୁଛନ୍ତି କଣ, ଭକ୍ତିମନ ଠାକୁର ଆମ ସପ୍ତମ ଗୋସ୍ୱାମୀ ଗୋଟେ ଭଜନ ଲେଖିଛନ୍ତି, ଶରଣା ଭଗବତୀ ଭଜନ ଲେଖିଛନ୍ତି, କେତେବେଳେ ଯାଇକି ସେ ତାର ସବୁ ଆଶା ମେଣ୍ଟିଯିବ କେତେବେଳେ? ସର୍ବସ୍ୱତ ଚରଣେ ସମ୍ପିଆ ପଡ଼ିଛି ତୋମାର ଘରେ, ସର୍ବସ୍ୱତ ଚରଣେ ସମ୍ପିଆ ପଡ଼ିଛି ତୋମାର ଘରେ, ତୁମି ତ ଠାକୁର ତୁମାର କୁକୁର, ତୁମି ତ ଠାକୁର ତୁମାର କୁକୁର, ବୋଲିଆ ଜାନ ମୋରେ, ବୋଲିଆ ଜାନ ସର୍ବସ୍ୱତ ଚରଣେ ସମ୍ପିଆ, ସର୍ବସ୍ୱତ ଚରଣେ ସମ୍ପିଆ ପଡ଼ିଛି ତୋମାର ଘରେ, ପ୍ରଭୁ ପଡ଼ିଛି ତୋମାର ଘରେ। ଏଠି କଣ କହୁଛନ୍ତି? ସର୍ବସ୍ୱ ତୋମାର ଚରଣେ ସମ୍ପିଆ ପଡ଼ିଛି ତୋମାର ଘରେ, ମୁଁ ସବୁକିଛି ସମର୍ପଣ କରିକି ଆଜି ଆପଣଙ୍କ ଘରେ ପଡ଼ିଛି। ତ ଏଠି ପ୍ରଶ୍ନ ଆସିବ, ସବୁକିଛି କୋଉଠି ସମର୍ପଣ କଲେ? କରିଛନ୍ତି କି? ଆମେ ସବୁକିଛି ସମର୍ପଣ ଆମେ କରିଛନ୍ତି କି? ଜୀବନରେ ଶରଣାଗତି ଭଜନ ମଣିଷ ସେତେବେଳେ ଆନନ୍ଦ ଅନୁଭବ କରିବ, ପରମ ଶାନ୍ତି ଯୋଉ ପ୍ରାପ୍ତ ହବ, ପରମ ସୁଖ ପ୍ରାପ୍ତ ହବ ସେତେବେଳେ, ଯେତେବେଳେ ସେ ସବୁକିଛି କି ଭଗବାନଙ୍କ ପାଖରେ ସମର୍ପଣ କରିବ। ସର୍ବସ୍ୱ ତୋମାର ଚରଣେ ସମର୍ପିଆ ପଡ଼ିଛୁ ତୋମାର ଘରେ, ଆପଣଙ୍କ ଘରେ ପଡିବା ପାଇଁ ପଡିବ। କେତେବେଳେ ଏଇଟା ହବ ନା? ଏଇ ଘରଟାକୁ ଯେତେବେଳେ ମୁଁ ରହୁଥିବା ଘରଟାକୁ କାହାର ବୋଲି ମନେ କରିପାରିବି? ଭଗବାନଙ୍କର। ମୋ ଘରଟା ମହାନ ସେଠି ମୁକ୍ତି ଠାକୁର ଭଜନ ବହୁତ ମାନସ ଦେହ ଗେହ ଯୋ କିଛୁ ମୋର ଅର୍ପିଲୁ ତୁଆପଦେ ନନ୍ଦ କିଶୋର, ମୋର ମନ ମୋର ଦେହ ମୋର ଗୃହ ସଂସାରରେ ଯାହା କିଛି ଅଛି ଯୋ କିଛୁ ମୋର ଅର୍ପିଲୁ ତୁଆପଦେ ନନ୍ଦ କିଶୋର, ହେ ନନ୍ଦ କିଶୋର କୃଷ୍ଣ ମୁଁ ସବୁକିଛି ଆପଣଙ୍କ ପାଖରେ ସମର୍ପଣ କରିଦେଇଛି। ଏଇ ଭାବନାଟା ଯେତେ ଆସିବ, ସବୁକିଛି ଆପଣଙ୍କର ମୁଁ ସବୁକିଛି ଆପଣଙ୍କ ପାଖରେ ସମର୍ପଣ କରିବି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଆମ ଘର ବୋଲି ଆମେ ଜପ ଘରେ ବସିଲା ବେଳକୁ ଆମେ କେତେ ଟେନସନ କେତେ ଚିନ୍ତା ହଉଛି, ହେ ନା ହଉଛି ନା ନାହିଁ? ନିଜେ କେମିତି ସୁରକ୍ଷା ପାଇବି, ଯାହା ଯାହା ଆବଶ୍ୟକ, ଭଗବାନ କୁ ଘରେଇ ଦେଲେ ଏତେ ଚିନ୍ତା ଟେନସନ ଆସିଥାନ୍ତେ କି? ମାଲିକ ତ ରହୁଥାନ୍ତା ନା, ମାଲିକ ତ ଅଛି ବୋଲି ଏତେ ଚିନ୍ତା, ଏତେ ଟେନସନ, ଏତେ ପ୍ରେସର, ସବୁ ପ୍ରକାର ପ୍ରଭାବ ଆମ ଉପରେ ଆସୁଛି। ତ ସେ କଥା କହୁଛନି, ତୁମି ତ ଠାକୁର ତୁମାର କୁକୁର ବୋଲିଓ ଜାନ ମରେ। ଆପଣ ଘରେ ଯେ ପଡିଛି ବୋଲି କୋଭଳି ଭାବେ, ଘରେ ତ ବହୁତ ଲୋକ ଅଛନ୍ତି, ଘରେ ବହୁତ ଲୋକ ଆଜି ବିବାହ କରିକି ଆଇଲା ପରେ, ବିବାହ ଥରେ ହେଇଗଲା ପରେ ସ୍ତ୍ରୀ କାଳିର ପୁରା ଅଧିକାର ଆପଣ 50% ଅଧିକାର, ଟିକେ ମୂଳ ମିଳ ଡିଭୋର୍ସ ଦେଇକି ଆପଣ ପ୍ରପର୍ଟିରୁ କେତେ ନେବେ, ହବ ନା ନାଇଁ? କାଲି ସେ ଆମର ନଥିଲା, ଖାଲି ବିବାହ ସରିଲା ମାନେ ତାପର ଦିନ ସେ ଆମର ହେଇଗଲା, ପୂର୍ଣ୍ଣ ଅଧିକାର ହେଇଗଲା ଯେମିତି। କିନ୍ତୁ ଏମିତି ତ ବହୁତ ଲୋକ ଅଛନ୍ତି, କିନ୍ତୁ ଏଠି କୋଭଳିଆ ପାଇଁ ପଡିବା ପାଇଁ ପଡିବ, ତୁମି ତ ଠାକୁର ତୁମାର କୁକୁର ବୋଲିଓ ଜାନ ମୋର, କୁକୁର ଭଳିଆ ଆପଣଙ୍କ ଘରେ କୁହାଯାଉଛି, ମାଲିକ ଭଳିଆ ନୁହଁ। ପ୍ରୋବ୍ଲେମଟା ଆମେ ଯେତେବେଳେ ମାଲିକ, ଆମେ ସମସ୍ତେ ଆମ ଘରେ ଅଛନ୍ତି, କୋଭଳିଆ ଅଛନ୍ତି ମାଲିକ ଭଳିଆ? ମଠ ମନ୍ଦିର ରହିଥିବା ଆଶ୍ରମ ରହିକି ବ୍ରହ୍ମଚାରୀଙ୍କ ମନରେ ବା ଆମ ମନରେ ପଳେଇ ଆସୁଛି କଣ? ମାଲିକ ତ ଜ୍ଞାନ ଆସୁନି, ଆସୁଛି ନା? ଅଧିକାର ତ ଜ୍ଞାନ ଆସୁଛି ନା? ନା, କୁକୁର ଭଳିଆ ପଡିଆ ପଡିଆ ପାଇଁ କୁକୁର ବହୁତ ଗରମ ଦେଖିବ, କୁକୁର ଭୋଗ କରିବନି, ସେ କଥା ଲେଖୁଛନ୍ତି ଠାକୁର ଭକ୍ତନ ଠାକୁର, ଯେ କୁକୁର ଭଳିଆ ପଡିଆ ପାଇଁ। କୁକୁର କେମିତି ପଡେ? ଘରର ମାଲିକ ହିସାବରେ ପଡି ରହିଛି ସେଠି ନା? କୁକୁରର ଯେମିତି ସେ ଘରେ କୋଉଠି ରହେ, କୋଉଭଳି ଭାବରେ ରୁହେ କୁକୁର, ଏଠି କୁକୁର ଶବ୍ଦଟା ଦିଆଯାଉଛି, ଭକ୍ତନ ଠାକୁର ଲେଖିଛନ୍ତି ଗୋଟେ କୁକୁର ଭଳିଆ ପଡିଗଲା। ଭଗବାନଙ୍କ ପାଖରେ ଯଦି ଜଣେ ଭକ୍ତ କୁକୁର ଭଳିଆ ଜୀବନ ବିତେଇବ, କୁକୁର ଭଳିଆ ପଡି ରହିବ, ଯଦି ଆମେ କୁକୁର ଭଳି ପଡି ନ ରହିବା ଭଗବାନଙ୍କ ଦ୍ୱାରେ ରହିପାରିବା ନା? କାହିଁକି ନା ଯିଏ କୁକୁର ତ ସିଏ ମାଲିକର ସୁଖ ସବୁବେଳେ ଚାହେଁ। ଆକ୍ଚୁଆଲି ମଣିଷର ଯଦି କୁକୁର ଭଳିଆ ସ୍ୱଭାବ ହେଇପାରନ୍ତ, ଗୋଟେ କୁକୁର ତା ମାଲିକ ପାଇଁ ଯେତିକି ସେକ୍ରିଫାଇସ୍, ସେ ଯେତିକି ତ୍ୟାଗ ତାର ରହିଛି କୁକୁରର, ରାତି ସାରା ଜଗୁଛି କୁକୁର ଭଳିଆ, କୁକୁର କୋଭଳିଆ ଜଗୁଛି ବୁଝିପାରୁଛି ନା? ପୁରା ରାତି ସାରା ଟିକିଏ କଣ ହେଲେ ସବୁ ଗୌରବ କରୁଛି। ଯଦି କୁକୁର ଭଳିଆ ମୋର ରୁହନ୍ତା, କେବଳ ଆଉ ଛାଡ଼ନ୍ତୁ କଣ ହେଇ ହବ ନାହିଁ, ବହୁତ ବଡ କଥା, କିନ୍ତୁ କୁକୁରଟେ ହବା ଦରକାର। ତ ଯଦି ଏତିକି ମୁଁ ଆମ ଘରେ ଏଇଭଳି ଭାବରେ କିଏ ରହିଛନ୍ତି, କୁକୁର କେବେ ଇନ୍ଦ୍ରିୟ ଆଶା, ଇନ୍ଦ୍ରିୟ ଆଶା କରୁଛି ଏଟା ଭୋଗିବି ସେଟା ଭୋଗିବି ନା? କଣ କହୁଛନ୍ତି, ବାନ୍ଧିଆ ନିକଟେ ଆମାରେ ପାଲିବେ, ରହିବ ତୋମାର ଦ୍ୱାରେ, ବାନ୍ଧିଆ ନିକଟେ ଆମାରେ ପାଲିବେ, ରହିବ ତୋମାର ପ୍ରତିପଦନରେ ଆସିତ ନାଦିବ, ପ୍ରତିପଦନରେ ରାଖିବ ଗଣେର ପାରେ, ରାଖିବ ଗଣେର ପାରେ ସର୍ବ। ବାନ୍ଧିଆ ନିକଟେ ଆମାରେ ପାଲିବେ, ରହିବ ତୋମାର ଦ୍ୱାରେ, ଘର ଭିତରେ ରହିବି, କୋଉଠି ରହିବି? ଦ୍ୱାରେ, କୁକୁର ଦ୍ୱାରେ ରୁହେ ନା, ଦ୍ୱାର ଦେଶ ରହିବ, ତ ବହୁଳି ବନ୍ଧା ହେଇକି ରହିବି। ଖୋଲା ରହିଲେ କୁକୁର କଣ କରିବ, କୁଆଡେ ଦୌଡ଼ିବ, କଣ କରିବ? ସେଥିପାଇଁ ପ୍ରଭୁ ମୋର ଯୋଉ ଶୋଭା, ମୋର ଯୋଉ ଗୁଣ ଅଛି, ମୋତେ ଆପଣଙ୍କୁ ଆପଣଙ୍କ ଦ୍ୱାରେ ବାନ୍ଧିକି ରଖିବ, ମାନେ କେତେ ଆନୁଗତ୍ୟତା ରହିବା ପାଇଁ ପଡିବ। ମୁଁ ରଜରେ ବନ୍ଧା ହେଇକି ଗୋଟେ ଚୋର ଭଳିଆ, ଗୋଟେ କୁକୁର ଯେମିତି ବନ୍ଧା ହେଇକି ରହୁଛି, ନିଜ ଭକ୍ତି କରିବାକୁ କହିଲେ ଏଇଭଳିଆ ଭାବନା ତ ଆଣିବା ପାଇଁ ପଡିବ। ମୁଁ ଆପଣଙ୍କ ଦ୍ୱାରେ ବନ୍ଧା ହେଇକି ଯିବି, ବାନ୍ଧିଆ ନିକଟେ ଆମାରେ ପାଲିବେ, ରଖିବ ରହିବ ତୋମାର ଆପଣ ଦ୍ୱାର ଦୋଷରେ ମୋତେ ରଖିବ, ଭିତରକୁ ପୁରେଇବିନି, ଘର ଭିତରେ ଥରେ ରହିଲା ଅଭ୍ୟାସ ହେଇଗଲା ମାନେ
ମାଲିକତ୍ଵ ଅଭିମାନ ଆସିବ। ତ ସେଥିପାଇଁ ମାନେ ଆଧ୍ୟାତ୍ମିକ ଜୀବନରେ ସମସ୍ତଙ୍କୁ ଏଭଳି ଭାବେ ଚିନ୍ତା କରିବା ପାଇଁ ପଡିବ, ଭଗବାନ ମୋତେ କେତେବେଳେ ଅଙ୍ଗୀକାର କରିବେ, କେତେବେଳେ ମୋ ଜୀବନରେ ସେ ପରମ ଆନନ୍ଦ ଆନନ୍ଦ ଭଗବାନଙ୍କୁ ପାଇପାରିବେ ନା, ଏଇଭଳି ଭାବେ ଯେତେବେଳେ ଆମେ ରହିପାରିବା, ଏଭଳିଆ ସ୍ଥିତିରେ ଯେତେବେଳେ ରହିପାରିବା। ହରେ କୃଷ୍ଣ ଲୋକମାନଙ୍କ ତ ବାନ୍ଧିଆ ନିକଟେ ଆମର ପାଳିବା। ମୁଁ ଯଦି ଆପଣ ଦ୍ୱାରେ ବନ୍ଧା ଥିବେ, ମାଲିକ ଯାହା ଖାଇବ ମୋତେ ମିଳିବ ନା ନାହିଁ, ମିଳିବ ନା ନାହିଁ, ସତ ଗୁଣ ମିଳିବ ନା, କାହିଁକି କାହିଁକି ଆମର ପାଳିବାକୁ ହଉଛି। ଆମର ଅଧିକାର ହଉଛି କଣ, ଆମର ଯୋଉଦିନ ଭଗବାନ ପାଖରେ ବନ୍ଧା ହେବା ପରେ ଯୋଉଦିନ ଯାହା ଇଚ୍ଛା ହଉଛି ଖାଇବା ପାଇଁ, ଆଜି ଏଟା ହଉ କାଲି ସେଟା ହଉ କାଲି ସେଟା ହଉ, କାହିଁକି ଲାଳସାରି ଚାଲିଛ, ନିଜ ଇନ୍ଦ୍ରିୟ ଲାଳସାରି ଚାଲିଛି ନା, ଆଜି ଫିସ୍ ହବ କାଲି ଏହା ହବ କାଲି ସେୟା ହବ, ହଉଛି ନା ନାହିଁ। ଆମ ଭାବନା ଏତିକି ଥର ଖାଇ ହବନି, ମ୍ୟାନେଜ କରିହବନି, ଜପ କଲା ବେଳକୁ ଆଜି ଟାଇମ ନାହିଁ, ହଁ ଆଜି ଠିକ ହେଇଛି, ଆଜି ଜପ ହେଇପାରୁନି, ସକାଳୁ ବହୁତ ସେବା ଥିଲା, ରାତିରେ ଆଜି ରୋଷେଇ କରିବନି, ସକାଳରେ ଯାହା ଥିଲା ବି ଶୁଖିଲା ଚୁଡ଼ାମୁଡ଼ି ଖାଇକି ଜୀବନ ବିତେଇ ଦବା, ଭଜନ କରିବା ଆଜି, ଏକଥା ହଉନି, ଭଜନ ହଉ ନ ହଉ ଆଜି ରାତିରେ ଭଲ ହବ ମାନେ ରାନ୍ଧି ଖାଇବ ଦଶଟା ବାଜୁ ଏଗାରଟା ବାଜୁ, ଜପ କର ଆଉ ନ କର, ସେବା କଥା ହଉନି, ମୋ ଇନ୍ଦ୍ରିୟ ରହୁଛି ନା, ସେଟା ସମସ୍ତଙ୍କ ଜୀବନରେ ସେୟା ହଉ। ଭଗବାନ ଏଇପାଇଁ କୁହାଉଛି ଆମର ପାଳି ଭିତରୁ ଆପଣଙ୍କର ଯୋଉଟା ହଉ ସେଇଟା କେବଳ ମୋ ଜୀବନ ଆହାର, କିନ୍ତୁ ଆମର ହେଇଯାଉଛି ଅଲଗା, ମାନେ ଖୋଲା ରହିଲା ମାନେ ତାଙ୍କ ମନବୃତ୍ତିଟା କଣ ଇନ୍ଦ୍ରିୟ ଭୋଗର ବାସନା ହଉଛି ନା, ମୁଁ ବନ୍ଧା ହେଇକି ପଡ଼ିଥିବି, ଯେତେବେଳେ ବନ୍ଧା ହେଇକି ଥିବି ମୁଁ ଆଉ କେବେ ନିଜ ଇନ୍ଦ୍ରିୟ ସୁଖର ଆଶା କରିପାରିବି କରିପାରିବି କି କରିପାରିବି। ତ ସେ କଥା ଏଇଠି କହୁଛି ବାନ୍ଧିଆ ନିକଟରେ ଆମର ପାଳି ରାଖିବେ ତୁମର ଦ୍ୱାରା, ଆପଣ ଦୁଆରେ ପଡ଼ି ଭିତରକୁ ନେଇଯିବେ, ସେ କଥା କହୁଛନ୍ତି ପ୍ରତିପ ଜନରେ ଆସିବେ ନାଦିବ ରଖିବ ଗଡ଼ର ପାଳ, ଯିଏ ଆପଣଙ୍କର ବିରୋଧୀ ଯିଏ ଆପଣଙ୍କର ବିଦ୍ୱେଷୀ ତାକୁ ଆପଣଙ୍କ ଦ୍ୱାରକୁ ଆସିବାକୁ ଦେବେ, ତାକୁ ଆପଣଙ୍କ ଦ୍ୱାରକୁ ଆସିବାକୁ ଦେବିନି, ରଖିବି ଗଡ଼ର ପାଳ, ଆପଣ ଗଡ଼ର ଦ୍ୱାର ମୋର ସେପଟେ ବନ୍ଧ ସେପଟେ ରହିବ, ଗେଟ୍ ବାହାର ରହିବ କେବେ ପ୍ରତିପ ଜନ, କିଏ ଆମ ଜୀବନରେ ପ୍ରତିପ, କିଏ ଆମର ବିଦ୍ୱେଷୀ, କିଏ ଆମର ଶତ୍ରୁ, ଆମ ଜୀବନର ଶତ୍ରୁ କିଏ, ତାକୁ ବାହାରେ ରଖିବା, କୁକୁର ହେଲେ ଆମକୁ ତାକୁ ବାହାରେ ରଖିବା ପାଇଁ, ଆମ ଜୀବନରେ ଆମର ଶତ୍ରୁ କିଏ, କିଏ ଶତ୍ରୁ, ଆମର ଇନ୍ଦ୍ରିୟ ଗୁଡା, କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ଆମ ହୃଦୟରେ ଭରା ହେଇଯାଉଛି ନା, ଅଛନ୍ତି ନା, ଆମେ ପୁରା ଛଅ ଶତ୍ରୁ, କାମ କ୍ରୋଧ ଆଦି ଛୟ ଭର୍ତ୍ତି କାମ କ୍ରୋଧ ଆଦି ଛୟ ବାଟ ପାଣି ଦେ ଭୟ ତରିବାରେ ନା ଦେଖି ଉପାୟ, ମାନେ ଭକ୍ତିନାଥ ଠାକୁର ନର୍ତନ ଦାସ ଠାକୁରଙ୍କୁ ଆମର ଆଚାର୍ଯ୍ୟମାନଙ୍କ ଭଜନରେ ଯାହା ଅର୍ଥ ଦିଆ ହେଇଛି ଶାସ୍ତ୍ର ପଢିବା ଦରକାର ନାହିଁ, ସବୁ ଶାସ୍ତ୍ରର ସାର ଗୁଡାକୁ ୟା ଭିତରେ ଦେଇଛନ୍ତି, କାମ କ୍ରୋଧ ଆଦି ଛୟ ଛଅ ଜଣ ଶତ୍ରୁ ଷଡ଼ ରିପୁ ଅଛନ୍ତି ନା, ଶତ୍ରୁ ମିତ୍ର କିଏ କହୁଛି କି, ମତେ ଜଣେ ଶତ୍ରୁ ଭାବିଲା ମୁଁ ବି ତାକୁ ଶତ୍ରୁ ବୋଲି ଭାବୁଛି ନା, କାହିଁକି ନା ମୋ ଭିତରେ ଶତ୍ରୁତା ଭାବନା ରହିଛି, ଶତ୍ରୁ ତ ମୋ ଭିତରେ ଅଛି, କ୍ରୋଧ ତ ମୋ ଭିତରେ ଅଛି, ଈର୍ଷା ଦ୍ୱେଷ ତ ମୋ ଭିତରେ ଅଛି, ମୁଁ ତ କାରଣ ଜଣଉଛି ମୋ ପାଇଁ ମୋ ଖରାପ ପାଇଁ ସେଇଟା ହିଁ, ମୁଁ ଅନ୍ୟ ଜଣ କାରଣ ଦାୟୀ ପାଉଛି ଦାୟୀ ଭାବୁଛି ନା, କିନ୍ତୁ ବାସ୍ତବିକ କେହି ଦାୟୀ ନୁହେଁ, ମୁଁ ଦାୟୀ, ମୋ ସମସ୍ତ ଶତ୍ରୁ ମୋ ଭିତରେ ଅଛନ୍ତି, ମୁଁ ମୋ ଶତ୍ରୁ ଗୁଡାକୁ ମୁଁ ଜୟ କରିନି। ଆମେ ଉପଦେଶ ସମିତ କ୍ଲାସରେ କହୁଥିଲେ କେହି କାହାର ଶତ୍ରୁ ନୁହେଁ, ଆମ ଇନ୍ଦ୍ର ଗୁଡା ହିଁ ଆମର ପ୍ରଥମ ଶତ୍ରୁ ହେଇକି ହଉଛନ୍ତି, ସେଇଥିପାଇଁ କହୁଛନ୍ତି ଆମର ସବୁଠୁ ପ୍ରତିପଦନ କିଏ ହଉଛି ଆମ ଇନ୍ଦ୍ରିୟ, ସେଥି ଆମ ଷଡ଼ ରିପୁ ଗୁଡା, ଏଇ ଗୁଡାକୁ ଆମେ କେମିତି ଜୟଲାଭ କରିବା, ସେଥିପାଇଁ ଆମର ରୂପକେଶ ଲେଖା ହଉଛନ୍ତି କଣ ନା, ଯେ ପୃଥିବୀ ଶିଷ୍ୟା ଏଇ ଛଅଟା ଇନ୍ଦ୍ରିୟକୁ ଯିଏ କଣ୍ଟ୍ରୋଲ କରିପାରିବ, ବାହାର ବେଗ ମନସ କ୍ରୋଧ ବେଗ ଜୀବା ବେଗ ଉଦର ଉପସ୍ଥ ବେଗ ଏତାନ ବେଗାନ ଯୋଉ ସମାହିତ ଧୀରମ, ଯେ ସେ ସମସ୍ତ ପୃଥିବୀର ମହାରାଜ ସେ ହେଇପାରିବ, ଯେ ନିଜ ଇନ୍ଦ୍ରିୟକୁ ସଂଯୋଗ କରିପାରିବ, କାହା ପ୍ରତି ଦ୍ୱେଷ, ସବୁ କାରଣ ପଛରେ କିଏ ଦାୟୀ, ଭଗବାନଙ୍କ ଇଚ୍ଛା ବିନା କିଛି ଯଦି ହଉନି ସବୁ ପାଇଁ ମୁଁ ଦାୟୀ, ଭଗବାନ କରୁଛନ୍ତି ସେଇଟା, ଖରାପ ଯେତେ ହଉଛି ମୋ ଜୀବନରେ ସୁଖ ଆସୁ ଦୁଃଖ ଆସୁ ମୁଁ ସେଇଟା ଅର୍ଜିଛି, ମୁଁ ଦାୟୀ କାହାକୁ ଭାବିବାଟା ଉଚିତ ନୁହଁ। ସେଥିପାଇଁ ଯିଏ ଆପଣଙ୍କର ବିଦ୍ୱେଷୀ ତାକୁ ମୁଁ କଣ କରିବି, ଆପଣଙ୍କ ଭିତରକୁ ପୁରେଇବାକୁ କହିବି, ଭଗବାନଙ୍କ ଦ୍ୱାରରେ ରହିବା ପାଇଁ ହେଲେ ଏଇ କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ଠାରୁ ଦୂର ରହିବା ପାଇଁ,
ताहले कि भगवान को द्वार रे द्वार को आसियो भगवान को द्वार रे रहिया पहिले इगुडा होची योग्यता भगवान को पाया पहिले इगुडा होची योग्यता एगुडा को अर्जन करे पहिले सिबले को बने माने चिंता करंदु पड़ी रहिया भगवान को द्वार रे से पई आचार्य माने भगवान को द्वार रे पड़ी रहिया त सहज कथा नै बहुत हमें चाहती भगवान द्वार रे रहिया पई भक्ति करिया पई भगवान चरण रे सबले शरणागत होई रहिया पई कि सहज नै बहुत कष्ट बहुत बाधा पूर्ण आत्मसमर्पण स्थिति बहुत कष्ट से पई कहथिनि तब निज जाना प्रसाद सेविया उचित राखी वे जा तब निज जाना प्रसाद सेविया उचित राखी वे जा परम आनंद ଆପଣଙ୍କ ଉଚ୍ଛିଷ୍ଟ ଫଳ ପାଇସାରିଲା ପରେ ପତ୍ର ଫିଙ୍ଗି ଦେଲା ପରେ ଆପଣ ଉଚ୍ଛିଷ୍ଟ ଯାହା ଟିକେ ଭକ୍ତଙ୍କର ବଞ୍ଚିବ ସେଇଟା ଆମର ଭର୍ଜନ ପରମ ଆନନ୍ଦେ ପ୍ରତିଦିନ ହବେ ତାହା ଗୋଟିଏ ଓଳିଏ ନୁହେଁ ପ୍ରତିଦିନ ପ୍ରତି ସମୟରେ ଖାଇସାରିକି ଯାହା ଭୋଗିବ ସେ ରୀତିକୁ ଯିବ ପ୍ରାପ୍ତ କିନ୍ତୁ ଆମ 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 ଆମେ କୋଉ ସ୍ଥିତିରେ ଅଛନ୍ତି ଫାର୍ଷ୍ଟ ଲାଇନରେ ଅଛି ଏକଦମ ପ୍ରଥମ ମୋତେ ଏତିକି କାଇଁ ମିଳିଲାନି ହେ ନା ଆମ ଚିନ୍ତାଧାରାଟା କଣ ଆମ ଗୁଣ ସ୍ୱଭାବ ଆମ ଚିନ୍ତାଧାରା ଏଇଆ ନା ତ ଆମେ ଆମର ଭାବନାଟା ଉଚ୍ଛିଷ୍ଟ ଖାଇବେ ନା ଉଚ୍ଛିଷ୍ଟ ଖାଇବେ ନା କିନ୍ତୁ ବହୁତ ଭକ୍ତ ବହୁତ ଭଲ ଲାଗେ ସମସ୍ତେ ପାଇସାରିଲା ପରେ ବି ଅପେକ୍ଷା କରିଦିଏ ସବୁ ପାଇସାରନ୍ତୁ ଲାଷ୍ଟରେ ପାଇବେ ଆମେ କିଛି ମାତାଜୀମାନେ ଅଛନ୍ତି ପ୍ରଭୁମାନେ ଅଛନ୍ତି ଶେଷରେ ପାଆନ୍ତି ଏକଦମ ଦେଇସାରିକି ସମସ୍ତଙ୍କୁ ବହକିଲେ ପାଇବେ ନା କିନ୍ତୁ ଆମର ଏମିତି ଭକ୍ତ ବି ଅଛନ୍ତି ସର୍ଭିସ୍ ହବା ଆଗରୁ କଣ ଆଗେ ଟିଫିନ୍ କ୍ୟାରିୟର ଜରି ପ୍ୟାକିଂ ଆଜ୍ଞା ମୋତେ ଭର ଦିଅ ମୁଁ ତ ଖାଇବି ଖାଇବି ତାକୁ ନେଇକି ଯିବା ପାଇଁ ବି ନେକ୍ସଟ ଟାଇମ୍ ବି କି ପାଇବା ପାଇଁ ବି ଆଗରୁ ବ୍ୟବସ୍ଥା କରୁଛନ୍ତି ମାନେ କେତେ ଆଧ୍ୟାତ୍ମିକ ସ୍ତରରେ ସେ କେତେ ତଳେ ଅଛନ୍ତି ଭକ୍ତ ପାଇସାରିଲା ପରେ ଉଚ୍ଛିଷ୍ଟ ଟିକେ ମୁଁ ପାଇବି ସେଇଟା ପରମ ଆନନ୍ଦରେ ପାଇବି କିନ୍ତୁ ଝଗଡା ବେଶୀ ହୋଇ ବଢ଼ିବେ କଳି ଝଗଡା ଉଚ୍ଚର ନାଇଁ ହୁଏ ନା ଏଥିପାଇଁ ବେଶୀ ଝଗଡା କାହିଁକି ଆଗେ ଭରି ନେବି ମୁଁ ମୋ ପାଇଁ ଆଗେ କାଳେ ସରିଯିବ ମୋ ରାତି ପାଇଁ କି କାହା ପାଇଁ ମୋତେ କିଏ କହିଦେବ ତା ପାଇଁ ନବା ପାଇଁ ମୁଁ ଆଗେ ବିକିବି କେତେ ନା କହିକି ଏଇଟା କେତେ ମାନେ ଭକ୍ତି ସ୍ଥିତିରୁ କୋଉ ସ୍ଥିତିରେ ଅଛନ୍ତି ଏମାନଙ୍କୁ କୃପା ପାଇବା ଆମେ ଆଚାର୍ଯ୍ୟମାନଙ୍କୁ ପୂର୍ବତନ ଆଚାର୍ଯ୍ୟ ନା ଭଗବାନଙ୍କୁ କୃପା ପାଇବା ପାଇବା ଆମର ଆଶା ଟିକେ ଉଚ୍ଛ କିନ୍ତୁ ଆମ ଭିତରେ ଡିମାଣ୍ଡ ହଉଛି ଅଲଗା ମୋ ପାଇଁ କାହିଁକି ଆଗେ ରହିଲା ଯଦି ବି ଭାଗ୍ୟରୁ ଜୁଟିଲାନି ଆଜି ମନେ କରନ୍ତୁ କିଛି ଆଇଟମ ସରିଗଲା ସେଇଦିନ ମୁହଁ ଫୁଲିଯିବ କେତେ କଳି ଝଗଡା ହବ କେତେ ମୋତେ କାହିଁ ମିଳିଲାନି ହୁଏ ନା ହଉଛି ଆମର ସମସ୍ତଙ୍କ ଭିତରେ ଭାବନା କାହିଁ ସେଥିପାଇଁ ଭକ୍ତି କରିବାକୁ ହେଲେ କୋଉଭଳିଆ କିଏ ହଉଛି
ବସିଆ ଶୋଇଆ ତୁମର ଚରଣ ଚିନ୍ତି ନାଚିତେ ନାଚିତେ ନିକଟ ଯାଇବ ନାଚିତେ ନାଚିତେ ଯଖନ ଡାକିବେ ତୋ ଯଖନ ଡାକିବେ ତୋ
ତାପରେ କଣ କରିବି ତୁ ଆଗେ ସାରା ଦିନ ସାରା ଜୀବନ
ପଢିବା ପାଇଁ ଦିନ
ସାରା ଜୀବନ ବନ୍ଧା ହେଇକି ଆପଣଙ୍କ ଦ୍ଵାରା ଅଛି ସେଥିରେ କଣ କରିବି ନା ବସିଆ ଶୋଇଆ ତୁମାର ଚରଣ ଚିନ୍ତି ଓ ସତତ ଆପଣଙ୍କ ଘର ଦ୍ଵାରେ ରହିବି କଣ କରିବି ସେଥିରେ ନିଜେ କିଛି କରିବି କଣ କରିବି ବସିଥାଏ ଶୋଇଥାଏ ଯାହା କରୁଥାଏ ଆପଣଙ୍କ ଚରଣ କଣ କରିବି ସତତ ଚିନ୍ତିବ ଚିନ୍ତିବ ସତତ ସବୁବେଳେ କେବଳ ଆପଣଙ୍କ ଚିନ୍ତା ଆପଣ ଯାହା ଆଦେଶ ଦେଇଛନ୍ତି ଯାହା ମୋ ପ୍ରତି ନିର୍ଦ୍ଦେଶ ଦେଇଛନ୍ତି ଯୋଉଟା କରିବାକୁ କହିଛନ୍ତି ଚିନ୍ତିବ ସତତ ସବୁବେଳେ ଆପଣଙ୍କ କଥା ଚିନ୍ତା କରୁଛନ୍ତି କଣ କଲେ ଆପଣ ଖୁସି କରିପାରିବେ ଆପଣ ଦ୍ଵାର ଆଉ କିଛି ଚିନ୍ତା କରୁଛନ୍ତି ଏଠି ବସି 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 କୁହେନି କିଛି କହୁନି ଭଗବାନଙ୍କ ଦ୍ଵାରକୁ ଆସିଥିବ କିନ୍ତୁ ଭଗବାନଙ୍କ ଦ୍ଵାର ଅଛି ଦୁନିଆ ସାରା ସମସ୍ତଙ୍କ କଥା ଚିନ୍ତା କରୁଥିବ କିନ୍ତୁ ନା ସେଠି ମୋ ମନ ଇନ୍ଦ୍ରିୟ କଣ କରୁଥିବ ନା ନିରନ୍ତର ଆପଣଙ୍କୁ ଚିନ୍ତା କରୁଥିବ ଆପଣଙ୍କ ଆଦେଶକୁ ହିଁ ଚିନ୍ତା କରୁଥିବ ସେ କଥା ପ୍ରାର୍ଥନା କରୁଥିବ ଆଉ କଣ କହିବି ନା ଯେତେବେଳେ ଆପଣ ଆସିବେ ନାଚିତେ ନାଚିତେ ନିକଟେ ଯାଇବ ଯଖନ ଡାକିବେ ଆପଣଙ୍କ କଥା ଚିନ୍ତା କରୁଥିବେ ଆଉ ଯେତେବେଳେ ଆପଣ ମୋତେ ଡାକିବେ କଣ କରିବି ନା ନାଚିତେ ନାଚିତେ ନିକଟେ ଯାଇବ ଏତେ ଖୁସି ଏତେ ପ୍ରସନ୍ନ ମୋ ପ୍ରଭୁ ମତେ ଆଜି ଡାକୁଛନ୍ତି ବହୁତ ଖୁସିରେ ନାଚି 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 ମୁଁ ଆପଣଙ୍କ ମନରେ ପୁରା ପ୍ରସନ୍ନ ପ୍ରଫୁଲ୍ଲତା ଅଛି ମୋତେ କାହିଁକି ନହେଲେ ହବନି ମୋତେ ମତେ ଦୁଆ ଏତେ ସମୟ ବାନ୍ଧିକି ପକେଇ ଦେଇଛ ଭବନ ଆସିବନି ଭବନ ଆସିବ ତ ସେଥିପାଇଁ କହୁଛନ୍ତି ମୋ ସବୁବେଳେ ପ୍ରସନ୍ନ ଥିବି ଆପଣଙ୍କ ଆଦେଶ ପ୍ରତିଜ୍ଞା ଥିବି ଯେତେବେଳେ ମୋତେ ଡାକିବି କିଛି ସେବା ଦେବାକୁ ସେତେବେଳେ ସେଇଭଳି ଭାବରେ ଯିବ ନାଚିତେ ନାଚିତେ ଯିବି ଆପଣଙ୍କ ପାଖକୁ କୁକୁର ଯେମିତି ନାଚି ନାଚି ମାଲିକ ପାଖକୁ ଯାଏ ଲାଙ୍ଗୁଡ଼ ଗୋଡ଼ ହାତ ଛାଟି ପିଟି ମୁଣ୍ଡ ବୁଲେଇ ବୁଲେଇ ଯେମିତି ଯିବ ଠିକ ସେଇଭଳି ବହୁତ ତାହେଲେ ଆପଣଙ୍କ ଆଦେଶକୁ ପ୍ରତି ଅପେକ୍ଷା କରିକି ଯିବି ପ୍ରତି ମୁହୂର୍ତ୍ତରେ ମୋତେ କେତେବେଳେ ସେବା ମିଳିବ କେତେବେଳେ ଆପଣ ମୋତେ ପାଖକୁ ଡାକିବେ କେତେବେଳେ ମୋତେ ଅଙ୍ଗୀକାର କରିବେ ସେଇଥିପାଇଁ ବହୁତ ପ୍ରସନ୍ନ ଥିବ ଉଚ୍ଛିଷ୍ଟ ମିଳିଲେ ବି କେତେବେଳେ ଦୁଃଖ କେମିତି କରିବେ ମିଳୁ ଆଜି ଆହ୍ୱାନ ମିଳୁ ଏଇଭଳି କୁକୁର ହେଇକି ଆପଣ ଦ୍ଵାରରେ ରହିବା ପାଇଁ କିଏ ଯଦି କହିପାରେ ଜୀବନ ତ ସେ କଥା ହିଁ କହୁଛନ୍ତି ପ୍ରସନ୍ନ ଚିତ୍ତ ସବୁବେଳେ ରହିବା ଦରକାର କାରଣ ଭଗବାନଙ୍କ ନିକଟ ଆମ ଭିତରେ କଣ ଏନ୍ଜାଇଟି ବେଶୀ ହେଇଯାଏ ମାନେ ଚିନ୍ତା ବହୁତ ହେଇ ଆମେ ଭାବନ୍ତି ଜୀବନରେ ମନ ସମସ୍ତଙ୍କ ମନରେ ଥାଏ ଅନେକ ବ୍ରହ୍ମଚାରୀଙ୍କ ଜୀବନରେ ବି ଆମେ ଆସନ୍ତି ଭକ୍ତି କରନ୍ତି କଣ ଦରକାର ପାଇଁ କଣ ପାଇଁ ଭକ୍ତି କରନ୍ତି କୃଷ୍ଣ ପ୍ରେମ ପାଇବା ପାଇଁ ଜୀବନ ଅନ୍ତିମ ଲକ୍ଷ୍ୟ କୃଷ୍ଣ ପ୍ରେମ ତ କୃଷ୍ଣ ପ୍ରେମ ଯେତେବେଳେ ଦରକାର ତ କୃଷ୍ଣ ପ୍ରେମ ପାଇବା କୋଉଥିରେ ଆମେ ଭାବନ୍ତି କୋଉଥିରେ ପାଇବା ଭକ୍ତି କଲେ ସବୁଠୁ ଅଧିକ ଭକ୍ତି ଶୁଦ୍ଧ ଭକ୍ତି କେମିତି କୃଷ୍ଣ ପ୍ରେମ ମିଳିବ ନାମରେ ଶୁଦ୍ଧ ନାମରେ ମିଳିବ ତ ମନ ତ ମନ ତ ଚଞ୍ଚଳ ସ୍ଥିର ହଉନି କେତେ ବୟସ ବିତି ଗଲାଣି କିନ୍ତୁ ମନ ସ୍ଥିର ହଉନି କି ଶୁଦ୍ଧ ନାମ କରିହବ ଯେହେତୁ କରିହଉନି ତାହେଲେ କୃଷ୍ଣ ପ୍ରେମ ମିଳିବ କଣ କେମିତି ଆମେ ଭାବୁଛେ ବେକାର ସବୁ ହଉଛି ନା ବେଳେ ଭାବନା ଆସେ ଆମର କେତେ ଦିନ ଜପ କରିଣି କିଛି ମିଳୁନି ବେକାର ସବୁ ଭାବିକି ଆମେ କଣ କରୁଛନ୍ତି ବେଳେବେଳେ ନା ଛାଡ ବ୍ରହ୍ମଚାର ଲାଇଫ ହେଲାନି ଗୃହସ୍ଥ ହେଇଯିବା ଗୃହସ୍ଥ ଭାବୁଛେ ଆଉ କଣ କରିବା ମାନେ କିଏ କେତେ ପ୍ରକାର ପରିକଳ୍ପନା କରୁଛ କିନ୍ତୁ ନା ମନ ଇନ୍ଦ୍ରିୟ ଏକାଦିନେ ସଂଯତ ହେଉ ନାମ କରିକି ମନରେ ସଂଯତ ରହିବା ସେତେବେଳେ ହବ ଯେତେବେଳେ କା ଆନୁଗତ୍ୟତା ପୂର୍ଣ୍ଣ ଆନୁଗତ୍ୟତାରେ ଆମେ ଭଜନ କରିବା ପଚାଶ ବର୍ଷ ପର୍ଯ୍ୟନ୍ତ କମସେ କମ ବୟସ ଯେତେବେଳେ ପଚାଶ ହବ ସେ ପର୍ଯ୍ୟନ୍ତ ମନ ଇନ୍ଦ୍ରିୟକୁ ସଂଯତ କରିବା ପାଇଁ କଠୋର ଭାବରେ ଗଦ ଭଳିଆ ସେବା କରିବା ପାଇଁ ପଡିବ ମନ ଏତେ ଦିନ ଏତେ ସହଜରେ ନୁହେଁ ବସିଭୂତ ହେଇଯିବ ଆମ ମନ ଆମ ସଂସାରରେ ବସିଭୂତ ହେଇଯାଇଛି ନାଇଁ କି ଖାଇବା ବସିବା ଚାଲିବା ଶୋଇବା ବେଳେ ସବୁବେଳେ ଘର ଘର ପିଲା ଛୁଆ ପୁଅ ଏହା କହିଥିଲା ଝିଅ ସେୟା କହିଥିଲା ସ୍ତ୍ରୀ ସେୟା କହିଥିଲା ଚାଲିଗଲା ବେଳକୁ ପରିବା ଦୋକାନୀ ଦେଖିଲା ବେଳେ ଘରେ ପରିବା ନଥିଲା ସ୍ତ୍ରୀ କହିଥିଲେ ଏଟା ନେଇକି ଯିବା ପାଇଁ ପଡିବ ତା ମନ ଇନ୍ଦ୍ର ପୁରା ସେଇଥିରେ ସଂଯୋଗ ହେଇଗଲ ନାଇଁ ତା ମନ ଇନ୍ଦ୍ର ସଂଯୋଗ ହେଇଯାଇଛି ମନ୍ଦିର ଭଗବାନ ପାଖରେ ମନ କୋଉଠି ସଂଯୋଗ ହଉଛି କାହିଁକି ନା ଯେମିତି ସେ ଜଣେ ଲୋକ ବ୍ୟକ୍ତି ଯେମିତି ତା ଘରର ସେବା କରି 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 ପୂର୍ଣ୍ଣ ରୂପେ ପିଲା ଛୁଆ ପ୍ରତି ପରିବାର ପ୍ରତି ପୁରା ଆଟାଚମେଣ୍ଟ ବହୁତ ଦିନ ସେ ସେବା ଦେଇଛି ସେ ସେବା କରିଛି ଯେତେବେଳେ ହୁଏ ନା ଗୋଟେ ପରିବାରରେ ବାପା ମା ସେବା କେତେ ପିଲାଙ୍କ ପାଇଁ କରିଛନ୍ତି ଯେତେବେଳେ କରିଛି ଅଟୋମେଟିକ ତା ମନରେ କଣ ହଉଛି ପିଲା ଛୁଆଙ୍କ କଥା ଭାବନା ପିଲା ଛୁଆ ଛାଡିକି ପଳେଇଲେଣି ବୁଢା ବୁଢ଼ୀ ଏଠି ବସିକି ପିଲା ଛୁଆ କଥା ଭାବୁଛନ୍ତି ଭାବୁନାହାନ୍ତି
ଯେମିତି ତା ମନ ପ୍ରତି କ୍ଷଣରେ ତାଙ୍କ କଥା ଭାବୁଛନ୍ତି, କାହିଁକି ଆସୁଛି ଭାବନାଟା? କଣ ପାଇଁ ଘରେ ଆମର ଏତେ କଥା ମନା, ପିଲା ଛୁଆ କଥା ଏତେ କଥା କାହିଁକି ମନେ ଆସୁଛି? କଣ କାରଣ କହିଲେ? ଆମେ ବହୁତ ସେବା କରିଛନ୍ତି, ଆମେ ଯେତେବେଳେ ବହୁତ ସେବା କରିବା ଯାହା ପାଇଁ, ତ ସେତେବେଳେ କଣ ହବ ନା, ଆମ ମନ ଯାହା ପାଇଁ ଆମର ଅଧିକ ସେବା କରିଥିବେ, କର୍ମ କରିଥିବେ, ତା କଥାଟା ଅଟୋମେଟିକ ଆମ ମନରେ ଆସିବ, ଆସିବନି? ଆସିବ ନା? ସେଥିପାଇଁ ତ ବ୍ରହ୍ମଚାରୀ ଯୋଉମାନେ ଘର ଛାଡିକି 50 ବର୍ଷ ପଳେଇଲେଣି, ବୟସ 60-70 ହେଲେଣି, ତାର ବି ଘର କଥା ମନେ ପଡୁଛି। ସେ 30 ବର୍ଷ ହେଲା ଘରୁ ଯାଇକି ତାର ବି ଘର କଥା ମନେ ପଡୁଛି, ମନେ ପଡୁଛି, କାରଣ ବାପ ମା ଠୁ ସେବାଟା ଗ୍ରହଣ କରୁଛି। ଯେହେତୁ ସେ ସେବା ପାଇଛି, ବାପ ମାଙ୍କର କଥା ତ ଛୁଆ କଥା ମନେ ପଡୁଛି, ସେ ବୁଢା ହେଲାଣି, କିନ୍ତୁ ତା ଛୁଆଙ୍କର କଥା ହିଁ ବାପା ମାଙ୍କ କଥା ମନେ ପଡୁଛି, କାହିଁ ପଡୁଛି? ସେ ସେବା ସେଠୁ ଗ୍ରହଣ କରିଛନ୍ତି, ଇଏ ତାଙ୍କ ପାଇଁ ସେବା କରିଛନ୍ତି, ସେତେବେଳେ ଯାଇକି ମନଟା ତା ପାଖରେ ବସି ଉଠଉଛି। ଆମେ ଏକା ଦିନେ ଜପମାଳା ଧରିକି ଯେତେବେଳେ ଭାବୁଛନ୍ତି ବାବା ଏକାଥରେ ବସିକି କୃଷ୍ଣଙ୍କୁ ଚିନ୍ତା କରି ଭଗବାନ ପଳେଇବା, ଏ କଥା ଏ ପାଠ ସହଜରେ ହୁଏ। ସେଥିପାଇଁ ଯାହା ପାଇଁ ଆପଣ ପୂର୍ଣ୍ଣ ରୂପେ ସେବା କରିଥିବେ, ଯାହା ପାଇଁ କିଛି କରିନାହାନ୍ତି, ତାର କେବେ ମନ ସ୍ଥିର ହୁଏ। ଆମେ ଯଦି ଜୀବନ ସାରା ଖଟିକି ଭଗବାନ ପାଇଁ ଗୋଟେ ଜାଗାରେ ମନ ପ୍ରାଣ ଦେଇକି ତା ପାଇଁ ସେବା କରିଥିବା, ଏଇ ସେବା କରତେ 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 ସେବାରେ ମନଟା ବସିଭୂତ ହେଇଯିବ, ଧୀରେ ଧୀରେ ମନର ଚଞ୍ଚଳତା କଣ ହବ, ସ୍ଥିର ହେଇଯିବ ଧୀରେ ଧୀରେ। ଆଉ ସେବା ନ କରିଦେଲେ, କିଛି କାମ ନ କରିଦେଲେ, କେବେ ବି ତା ମନରେ ମନ କେବେ ବି ଚଞ୍ଚଳ ହବନି। ଜପମାଳା ଧରିକି ଯଦି ଚଞ୍ଚଳ ହେଇ ସିଦ୍ଧ ମନ ସ୍ଥିର ହେଇଯାଉଥାନ୍ତା, ପ୍ରଭୁପାଦ ଆଉ ଆମ ଏତେ ଭକ୍ତଙ୍କୁ ଆଜି ବୁକ୍ ଡିଷ୍ଟ୍ରିବ୍ୟୁସନ କର, ରୋଷେଇ କର, ଇଏ କର, ସେବା ଲାଗି ମନକୁ ରଖିବା ପାଇଁ 50 ବର୍ଷ ପରେ ଭାବିବେ ଭକ୍ତି କରିବାର, 50 ବର୍ଷ ପରେ ଭାବିବେ ମନକୁ ନା କଣ କରିବେ ନା କୃଷ୍ଣ ପ୍ରେମ ଆଶାରେ ମନ ଚଞ୍ଚଳଟା ସ୍ଥିର କେମିତି ହବ ନା 50 ବର୍ଷ ପରେ ଭାବିବ। 50 ବର୍ଷ ଆଗେ ସେବା ତ କରନ୍ତୁ, 30 ବର୍ଷ ସେବା କରନ୍ତୁ ନା ଆଗେ। 30 ବର୍ଷ ସଂସାର ପାଇଁ ଗୋଟେ ଲୋକ କରିସାରିଲା ପରେ ଯେମିତି ଆମ ମନ ସଂସାରରେ ବସିଭୂତ ହେଇଯାଉଛି, ଆମ ମନ ବି ବସିଭୂତ ହେଇଯିବ 30 ବର୍ଷ ସେବା ଦବା ପରେ। ତା ଆଗରୁ କେବେ ବି ନେବେ ସେବା ନ କରିକି ମନ ସ୍ଥିର ହେଇଯିବ, ପ୍ରଭୁ ମଧ୍ୟ ମାଳ ଧରିଲେ ତ ମନ କୁଆଡେ ପଳଉଛି ଆଉ, ମନ କୁଆଡେ ଯିବ ନା? ଯିଏ କଣ୍ଟିନ୍ୟୁ ଭଗବାନ ପାଇଁ ସେବା କରିଦେବ, ତା ମନଟା ସେ ସେବାକୁ ଯିବ ଧୀରେ ଧୀରେ। ସେବାରୁ କଣ ହବ ନା, ନାମରେ ବସିଭୂତ ହବ, କୃଷ୍ଣ କୃପା କରିବେ, ନାମରେ ମନଟା ବସିଭୂତ ହବ, ଆଉ ସଂସାରର ଅନ୍ୟ ସୁଖ ଦୁଃଖକୁ ଯିବନି, ଭୌତିକ ଇନ୍ଦ୍ରିୟ ଲାଳସାକୁ ଯିବନି। ସେବା କରିଥିଲେ ତା ସେବାରେ ମନଟା ରହିବ, ସେବାରୁ ଧୀରେ ଧୀରେ ଭଗବତ ଲୀଳା, ଭଗବତ ପ୍ରେମ, ସେସବୁ ଚିନ୍ତା ତାକୁ ଧୀରେ ଧୀରେ ତା ଭିତରେ ପ୍ରକଟି ହେବ। ସେଇପାଇଁ ମାନେ ଏତେ ସହଜ ନୁହେଁ, ଆମେ ଯୋଉ କହୁଛନ୍ତି ଭାବୁଛନ୍ତି, କିନ୍ତୁ ସହଜ ଯେତେବେଳେ ସେବା କରିବା
ନିଜର ପୋଷଣ କବନ ଭାବିବ ରହିବ ଭାବେ ରବ
ଆପଣଙ୍କର ଏକମାତ୍ର ପାଳନ କରୁଥିଲ ଏଇ ଜ୍ଞାନ। କୁକୁର କଣ ନିଜର ପୋଷଣ ଚିନ୍ତା କରିବ? କେବେ ନିଜର ପୋଷଣ ଚିନ୍ତା କରିବ? ତ ସେଥିପାଇଁ ଭକ୍ତି ବିନୋଦ, ଭକ୍ତି ବିନୋଦ ଠାକୁର ପ୍ରାର୍ଥନା କରୁଛନ୍ତି ଆପଣଙ୍କର ଏକମାତ୍ର କଣ ହେଉଛି, ଆପଣଙ୍କ ଦ୍ଵାରା ପାଳିତ, ମୁଁ ଆପଣଙ୍କ ଦ୍ଵାରା ପାଳିତ। ସଂସାରରେ
ଆମେ ଭାବୁଛନ୍ତି ମୁଁ କାହାକୁ ଲାଳନ ପାଳନ କରୁଛି ନା, ମୁଁ ଆପଣଙ୍କ ଦ୍ଵାରା ହିଁ ପାଳିତ ହେଉଛି, ଏକଥା ଭାବିବି। ତ ସେଇଥିପାଇଁ ଆପଣ ମୋତେ ବୋଲିଆ ବରଣ କଲେ, ମୁଁ ଆଜି ଆପଣଙ୍କୁ ପୂର୍ଣ୍ଣ ରୂପେ ବରଣ କଲି। ମାଧବ ଥରେ କହିଥିଲୁ ବରଣ ମାନେ କଣ, ବରଣ ଶବ୍ଦର ଅର୍ଥରେ କହିଥିଲୁ ଆମେ ପୂର୍ଣ୍ଣ ରୂପେ ଆପଣଙ୍କୁ ମୋର ପାଳକ ବୋଲି ମୁଁ ଆଜିଠୁ ଆପଣଙ୍କୁ ପୂର୍ଣ୍ଣ ରୂପେ ବରଣ କଲୁ। ବରଣ ମାନେ କଣ କହିଥିଲୁ, ସମର୍ପିତ। ଆମେ ବରଣ କରୁଛନ୍ତି ନା, ଯେ ଅନେକ ଜାଗାରେ ଭକ୍ତିନ ଠାକୁର ଲାଗି ବରଣ ଶବ୍ଦଟାକୁ ଲଗେଇଛ। ମୁଁ ଆଗରୁ ଦୁଇ ତିନି ଥର କୋଉ ଜାଗାରେ କହିଛି ଯେ ବରଣ, ଯେମିତି ଆମେ କଣ କରୁଛନ୍ତି, ଯେତେବେଳେ ଆଗରୁ ଥିଲା କଣ କଣ ବରଣ କରି, ବର ଯେତେବେଳେ ଆସେ ତାକୁ ବରଣ କରି ବରଣ କରାଯାଏ, ବରଣ କରାଯାଏନି ମାନେ ସବୁକିଛି ଦେଲା ପରେ ବି ତାକୁ ବରଣ କରିବା ଦରକାର। ଭକ୍ତିନ ଠାକୁର ଆଜି ବରଣ କରୁଛନ୍ତି, ଆପଣ ମୋର ସର୍ବସ୍ୱ ବୋଲି, ମାନେ ଯେମିତି ଆମେ ଜାଣୁଛନ୍ତି ମନ ଦେହ ଦେହ ପ୍ରଭୁ ସବୁ ଆପଣଙ୍କୁ ଦେଇ ବୋଲି ବିବାହ କରି କହୁଥିଲା, ବିବାହ କରିକି ସ୍ତ୍ରୀ କଣ କରୁଛି ନା ସ୍ୱାମୀ ପାଖକୁ ପଳେଇ ଆସୁଛି, ସ୍ୱାମୀ ପାଖକୁ ପଳେଇ ଆସୁଛି। ଆମେ କହିଲେ ମାନସ ଦେହ ଘେହ ଯୋଉ କିଛି ମୋର ଅର୍ପିଲୁ ତୁ ଆବାଦ ନନ୍ଦ, ମୋର ମନ ଦେହ ଘେହ ସବୁ କିଛି ମୁଁ କଣ କଲି ଆପଣଙ୍କ ପାଖରେ ସମର୍ପଣ କରିଦେଲି। କିନ୍ତୁ ସମର୍ପଣ କଲି ସିନା କହିଲି ଗୋଟେ ଝିଅ ବିବାହ କରି ସ୍ୱାମୀ ପାଖକୁ ପଳେଇବ, ସ୍ୱାମୀ ପାଖକୁ ପଳେଇ ଆଇଲେ ଯେ ତା ଜୀବନରେ ସମସ୍ୟା ଛୁଟି ଗଲା ତା ନୁହେଁ। ବରଣ ମାନେ ଅନ୍ତରରୁ ତାକୁ ସ୍ୱୀକାର, ହୃଦୟରୁ ତାକୁ ଗ୍ରହଣ କରିବାଟା ହଉଛି ବରଣ। କେତେ ଝିଅ ବିବାହ କରିକି ସ୍ୱାମୀ ପାଖକୁ ପଳେଇ ଆସୁଛ, ସ୍ୱାମୀ ପାଖକୁ ପଳେଇ ଆଇଲେ କଣ ହବ, ଅନ୍ତରରୁ ଯଦି ତା ସ୍ୱାମୀକୁ ତା ନିଜର ବୋଲି ଗ୍ରହଣ ନ କର, ତା ମନ ଯଦି ଆଉ କାହା ପୁରୁଷ ପାଖରେ ଥାଏ, ଯଦି ବରଣ ନ କଲେ ସେ ପରିବାରରେ ସୁଖ ଶାନ୍ତି ହବ କି? ଅନେକ ଜୀବନ ବି ଏମିତି ବେଳେବେଳେ ବି ହୁଏ, ପ୍ରେସରରେ ବାଧ୍ୟରେ ସେ କଣ କରନ୍ତି, ଆସିକି ବାହା ହେଇକି ଏଠି ରହନ୍ତି, ହୁଏନି କି? ବାହା ହେଇକି ରୁହନ୍ତି, କିନ୍ତୁ ଅନ୍ତରରୁ ତାକୁ ପତି ବୋଲି ସ୍ୱୀକାର କରନ୍ତି। କଣ କରିବେ, ଲୋକ କହୁଛନ୍ତି ବାପା ମା ଘରେ ଅଶାନ୍ତି ହବ, ମୁଁ ଚାହୁଁନଥିଲି ତାକୁ ବିବାହ କରିବା ପାଇଁ, କିନ୍ତୁ ବାଧ୍ୟ ହଉଛି ତାକୁ ବିବାହ କରିକି କରିବା ପାଇଁ, ଆଉ କିଛି ପରିସ୍ଥିତି ନାହିଁ, ଘରେ ମରିବା ପାଇଁ ପଡିବ, ସେ ଯାହା ବି ହଉ ଅନେକ ନିନ୍ଦା କୁଚାନା ମାଡ଼ ଖାଇବା ପାଇଁ ପଡିବ, ସେଇଥିପାଇଁ ଯାଇକି ବାଧ୍ୟରେ କଣ କରୁଛି ବିବାହ କରିକି ପଳେଇଗଲି। କିନ୍ତୁ ମନରୁ ଯଦି ତାକୁ ବରଣ ନ କରିବ, ସେଠି ବରଣ କରିବା ପାଇଁ ପଡିବ, ଯଦି ବରଣ ନ କରିବା ମାନେ ଅନ୍ତରୁ ତାଙ୍କୁ ଗ୍ରହଣ ନ କରିବା ତାହେଲେ ସେଥିରେ ବି କିଛି ଲାଭ ହବ, ସେଥିପାଇଁ ଅନ୍ତରୁ ତାଙ୍କୁ ବରଣ କରି ଗ୍ରହଣ କରିବା ପାଇଁ ପଡିବ। ଏ କଥାଟା କହୁଛି ଭକ୍ତିନ ଠାକୁର ତାଙ୍କୁ ବରଣ କରୁଛୁ, ଆମକୁ ଭଗବାନଙ୍କୁ ବରଣ ମାନେ ବୁଝିପାରୁଛୁ ତ, ମାନେ ଆଉ କାହାକୁ କେବେ ବି ନୁହେଁ, ହଉଛି କଣ ବରଣ ମାନେ କେବଳ ତାକୁ, ମୁଁ ଆପଣଙ୍କୁ ମୋ ମନ ହୃଦୟରେ ଏକମାତ୍ର ମୋର ପ୍ରଭୁ ବୋଲି ସ୍ୱୀକାର କଲି, ଆଉ କାହାକୁ ନୁହେଁ। ଯାହାକୁ ବରଣ କରାଗଲା ତା ମନ ହୃଦୟ ପ୍ରାଣ ମାନେ ପୂର୍ଣ୍ଣ ରୂପେ ଦବା, ଆଉ ସେଥିରେ କେବେ ବି ଆଉ କାହା କଥା ନ ଭାବିବ। କିନ୍ତୁ ଆମେ ବରଣ କରୁନୁ, ହୁଏ ନା ନାହିଁ ଆମେ ବରଣ କରିପାରୁନୁ। ମୋ କଥା ଯଦି କହିବି ମୁଁ ମଠ ମନ୍ଦିରକୁ ସିନା ପଳେଇଲି ବ୍ରହ୍ମଚାରୀ ରହିଲି, କିନ୍ତୁ ଘଟଣା ହଉଛି କଣ, ମୋ ମନ ଇନ୍ଦ୍ରିୟ ଦ୍ଵାରା ମୁଁ କଣ ଭଗବାନ ରାଧା ଗୋବିନ୍ଦକୁ ମୋ ଅନ୍ତରୁ ବରଣ କରିଛି କି? ଯଦି ବରଣ କରିଥିବି ତାହେଲେ ମୋ ମନ ଇନ୍ଦ୍ରିୟ କେବେ ସର୍ବଦା ଗୁରୁକୃଷ୍ଣ, ଯଦି ବରଣ କରିଥିବି ତାହେଲେ କେବେ ଗୁରୁକୃଷ୍ଣ ଛଡା ମନ ଇନ୍ଦ୍ରିୟରେ କେବେ ଭାବିନଥିବି। ପଳି ହଉନି କି ମନ୍ଦିରକୁ ତ ବହୁତ ଲୋକ ଆସୁଛନ୍ତି, ବହୁତ ଲୋକ ପଳଉଛନ୍ତି, କଣ ପାଇଁ ପଳଉଛନ୍ତି? ଏଇ ଡିଭୋର୍ସ ସେ ଆଉ କାହାକୁ ଭଲ ପାଉଥିବ, ଜବରଦସ୍ତି ପଳେଇ ଆସିବ, କେତେଦିନ ଚାଲିବ ସେଟା, ଥାକିଲେ ପକେଇକି ଚାଲିବ କି, ଥାପା ମାରିବ କି, ହବନି ନା, ସେ କିଛି ଦିନ ରହିବ, ତାପରେ ବରଣ କରିବ, ଯୋଉଦିନ ଯିଏ ସେ ଯାହାକୁ ବରଣ କରିଥିବ ସେ ତା ପାଖକୁ ପଳେଇବ। ତେଣୁକରି ଆମେ ଯଦି ବରଣ କରିଥିବା ତାହେଲେ କୃଷ୍ଣଙ୍କ ପାଖରେ କୃଷ୍ଣଙ୍କୁ କୃଷ୍ଣ ଅନ୍ତର ଆମେ ଜାଣିବେ, ଜାଣିକି ମୋତେ ଅନ୍ତର ଗ୍ରହଣ କରିବେ। ଆମେ ଯଦି ବରଣ ନ କରିଦେବି ମୁଁ କେବେ ରହିପାରିବି, କେବେ ବି ରହିପାରିବି। ବରଣଟା ବହୁତ ଏକାନ୍ତ, ଅନେକ ଭକ୍ତି କହୁଛନ୍ତି ଭକ୍ତିକୁ ଛାଡ଼ି ଦଉଛନ୍ତି, କୃଷ୍ଣଙ୍କୁ ସ୍ୱୀକାର କରିପାରୁନାହାନ୍ତି କି ନା, ବରଣ କରୁନାହାନ୍ତି, ସେ କେବେ ବି ଆଉ କାହା କଥା ଭାବିବ। ଆଉ ଯିଏ ବରଣ କରିଥିବ ତା ସ୍ୱାମୀ ତାକୁ ଯାହା କହିଲେ ସେ କହିବେ, ମୁଁ ଏଇଟା କରିପାରିବିନି ବୋଲି କହିବ କି ନା, ସ୍ୱାମୀକୁ କହିତେ ହବ। ସ୍ତ୍ରୀ ଯିଏ ତା ସ୍ୱାମୀକୁ ବରଣ କରିଛି, ବରଣ କଲା ପରେ ସ୍ୱାମୀକୁ ତା କଣ କର୍ତ୍ତବ୍ୟ, ସ୍ୱାମୀକୁ କଣ ସ୍ୱାମୀ କହୁଛି କି ସ୍ତ୍ରୀକୁ, ଯିଏ ବରଣ କରିଛି ସ୍ୱତଃସ୍ଫୃତ ହେଲେ ତା ଅନ୍ତରୁ ତା ସ୍ୱାମୀର କଣ ଲାଗିବ ସେ ନିଜେ ଜାଣିକି କରୁଛି, ତା କହିବା ପାଇଁ ପଡୁନି। ମୋ ସ୍ୱାମୀର କଣ ଦରକାର,
ସ୍ୱାମୀ ର ମନୋଭାବକୁ ସ୍ତ୍ରୀ ବୁଝି ନବ, ଅଟୋମେଟିକ ବୁଝିବ, ତାକୁ କହିବା ପାଇଁ ପଡ଼େନି। ତ ସେଇଟା ହୁଏ କଣ, ବରଣ ନ କରିଦିଆ ଲୋକଟା ସେ କଣ, ଯେ ବରଣ କରଣ କରୁନଥିବ ସେ ପଟେ କଣ କରେ, ଅନ୍ତରୁ ତାକୁ ତା ମନୋଭାବକୁ ବୁଝିପାରିବନି, ସ୍ୱାମୀର ମନୋଭାବକୁ ବୁଝିପାରିବ, ନ ବୁଝିପାରିକି ଅଶାନ୍ତି ଅପ୍ରୀତି ସଂସାରରେ ଜନ୍ମ। ତ ସେଇଠି ହେଲା ସମସ୍ୟା। ଆମେ ଯେତେବେଳେ ଭଗବାନଙ୍କୁ ବରଣ କରିନବା, ଗୃହସ୍ଥ ହୁଅନ୍ତୁ ବ୍ରହ୍ମଚାରୀ ହୁଅନ୍ତୁ ସନ୍ନ୍ୟାସୀ ହୁଅନ୍ତୁ, ସଂସାରରେ ପ୍ରୋବ୍ଲେମଟା କୋଉଠି, ଗୃହସ୍ଥ ବ୍ରହ୍ମଚାରୀ ସନ୍ନ୍ୟାସୀ ନେଇକି ବାନପ୍ରସ୍ଥ ନେଇକି ସମସ୍ୟା ନୁହେଁ। ମୁଁ ଭଗବାନ ଦେଖିବେ ଇଏ କେତେଟା ମୋତେ ନିଜର ବୋଲି ବରଣ କରିଛି, ତା ମନ ହୃଦୟରୁ ମୋତେ ସ୍ୱୀକାର କରିଛି, ଆଉ କାହାକୁ ନୁହେଁ। ଏଇଟା ହଉଛି ମୁଖ୍ୟ। ବରଣ ନ କରିଦିଆ ଲୋକଟା ଠେଲି ପାରିକି ଏଟା କରୁନ ସେଟା କରୁନ ସେଟା କରୁନ ସେଟା, ଏଇଆ ହୁଏ ନା ନାହିଁ। ସ୍ୱାମୀକୁ ବାରମ୍ବାର ସ୍ତ୍ରୀ ବିଷୟରେ କହିଦେଉଥିବ ଯେ ତମେ ସେଟା କଲି କରିଦବ ସେଟା କରିଦବ, ସେଟା କାହିଁ କହିଦବ, କାହିଁକି ସେ ତ ତା ସଂସାରଟାକୁ ତାର ବୋଲି ଗ୍ରହଣ କରିନବ, ସେ ଅଟୋମେଟିକ ତ ସବୁ କରିବ। କିନ୍ତୁ ଯେତେବେଳେ ଆମେ ସ୍ୱୀକାର ନ କରୁଛନ୍ତି, ବରଣ ନ କରୁଛନ୍ତି, ସେଠୁ ଆମେ ହଜାର କଥା କହିଦେବ। ଗୋଟେ ବହୁ ଝିଅଟେ ଯେତେବେଳେ ଆସୁଛି ବିବାହ କରି, ଏଇ ଘରଟାକୁ ଯେତେବେଳେ ତା ସପରିବାରକୁ ତା ନିଜର ବୋଲି ମନେ କରିନବ, ସମସ୍ତ ପରିବାରକୁ ତା ନିଜର ବୋଲି ମନେ କରିଦବ, ସେ ଅଟୋମେଟିକ ସମସ୍ତେ ମିଶିବ, ସବୁକିଛି କରିବ, ସମସ୍ତ ଆଗ ବଢ଼େଇକି କରିବ, ହୃଦୟରୁ କରିବ, ନହେଲେ ଠେଲି ବେଶିକି ବେଶୀ ଦିନ ଚାଲିବନି। ତ ଶାଶୁ ତ ଭାଇ ସାଙ୍ଗରେ ଚଳିପାରୁନି, ତୋ ବାବୁ ସାଙ୍ଗରେ ଚଳିପାରୁନି, ମା ସହିତ ଚଳିପାରୁନି, ତା ସାଙ୍ଗରେ ଚଳିପାରୁନି, ତା ସାଙ୍ଗରେ କୋଉମାନଙ୍କର ସମସ୍ୟା ସେ ପରିବାରରେ, ଯୋଉମାନେ ତା ପତିକୁ ବରଣ କରିବେ, ସେ କାହା ସାଙ୍ଗରେ ଚଳିପାରିବନି, ଆଡଜଷ୍ଟ କରିପାରିବ କରିପାରିବ କି କରିପାରିବ, ତାର ହଜାର ପ୍ରୋବ୍ଲେମ ସେ ଘରେ, ଏଠୁ ଛାଡ଼ ଆମ ଘୋଡ଼ା ଘର ରହିବା ଚାଲ କହିବ ନା, ପାଞ୍ଚ ଘର ଚାଲିବ, ତୁ ଯଦି ନ ଛାଡ଼ିବ ଭାଇ ମୁଁ ତୁମକୁ ଛାଡ଼ିବି। ଗୋଟେ କଣ୍ଡିସନ ଆସିଯିବ ସେଥିରେ, ଏଇଆ ଆମେ ଜାଣି ଜୀବନ ସେମିତି ଭକ୍ତିରେ ମୁଁ ଯେଦିନ ଭଗବାନଙ୍କୁ ବରଣ କରିନେବି, ଏ ସମସ୍ତଙ୍କୁ ମୋର ନିଜର ବୋଲି ଭାବିବି, କାହିଁକିନା ସମସ୍ତେ ଭଗବାନଙ୍କ, ମୋର କେହି ବାଧା ନାହିଁ, ତା ବିନା ମୁଁ ରହିପାରିବିନି, ଏଇଆ ବିନା ମୁଁ ରହିପାରିବିନି, ତା ବିନା ରହିପାରିବିନି, ଏଇ ଯୋଉ କଥା ଗୁଡା ଆସୁଛି, ଏ ମନ୍ଦିରରେ ଏଇ ପ୍ରୋବ୍ଲେମ ସେଇ ପ୍ରୋବ୍ଲେମ ସେଇ ପ୍ରୋବ୍ଲେମ ସିଏ ଏଇଆ ସେ, ଏ କଥା କୋଉ ମାନେ ଆସୁଛି, ମାନେ ଭଗବାନଙ୍କୁ ହୃଦୟରୁ ବରଣ କରିବ, ଏଇଆ ହୁଏ ପ୍ରୋବ୍ଲେମ। ସେଥିପାଇଁ ଭକ୍ତି ତାକୁ ବୁଝିବା ପାଇଁ, ମାନେ ଭକ୍ତି ଠାରୁ କଣ ଆଉ ଚାହୁଁଛନ୍ତି ଆମ ଆଚାର୍ଯ୍ୟ ମାନେ, ଆମେ କେତେବେଳେ କୃଷ୍ଣଙ୍କୁ ପାଇବା, ଏଇଟା ହଉଛି ମୁଖ୍ୟ ଜିନିଷ। ନହେଲେ ଯୋଉ କୃଷ୍ଣ କହୁଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ଯୋଉ ଭଗବାନ ପାଖ ଭଗବାନ କହିଲେ ପୂର୍ଣ୍ଣ ରୂପେ, ଯୋଉ ଶରଣାଗତି କଥା କହିଲେ କୃଷ୍ଣ, ପୂର୍ଣ୍ଣ ଶରଣାଗତି, ସେଥିପାଇଁ ଆମେ କହୁଛନ୍ତି ନା ଷଡ଼ାଙ୍ଗ ଶରଣାଗତି ହୋଇବେ ଯାହାର, ତାହାର ପ୍ରାର୍ଥନା ଶୁଣେ ଶ୍ରୀନନ୍ଦ କୁମାର। ଷଡ଼ାଙ୍ଗ ଶରଣାଗତି ହେବା କଥା, ପୂର୍ଣ୍ଣ ରୂପେ ସମର୍ପିତ। ମୁଁ ଥରେ କହିଥିଲି ମନେ ପକେଇ କହୁଛି ନୂଆ ବର୍ଷ ଉପଲକ୍ଷେ, ଥରେ ଗୋଟେ ଜାଗାରେ ହେଇଛି କଣ, ଜଣେ ଚୋର ଥାଏ, ସେ ଚୋର ଚୋରି କରିକି କଣ କରେ, ବହୁତ ଚୋରି କରି, ଦିନେ ରାଜବାସରୁ ଚୋରି କରିଛି, ରାଜଭବନ ରାଜକୋଷରୁ ଚୋରି କରିକି କଣ କରିଛି, ପଳେଇ ଯାଇଛି। ଯେତେବେଳେ ପଳେଇ ଯାଇଛି, ରାଜସୈନ୍ୟ ମାନେ ତାକୁ ଗୋଡ଼େଇଛନ୍ତି, ରାଜସୈନ୍ୟ ମାନେ ଗୋଡ଼େଇ 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 କଣ କରୁଛନ୍ତି, ତ ପଛା ଯେତେବେଳେ ଧରୁଛନ୍ତି, ସେ କଣ ପାରେ ଖସି ଯାଇଛି, ଯାହାକି କଣ ତାର ଯଉ ଗୁପ୍ତ ଜାଗାରେ ଯେମିତି ଧନ ସମ୍ପତ୍ତି ରଖିବା କଥା ଲୁଚେଇକି ରଖିଦେଇକି ଗୋଟେ ଗାଁରେ ପଶିଯାଇଛି। ଆଉ ଗାଁରେ ଗଲାବେଳେ କଣ, ଗୋଟେ ସାଧୁ ଜଣକୁ ଜଣେ ସାଧୁ ପ୍ରବଚନ ଦଉଛନ୍ତି, ସେ ସାଧୁଙ୍କ ପ୍ରବଚନ ନେଇ ଯାଇକି ବସି ପଡ଼ୁଛି, ଯେତେବେଳେ ସାଧୁଙ୍କ ପ୍ରବଚନ ନେଇ ଯାଇକି ବସି ପଡ଼ିଛି, ବସିକି ପୁରା ମଝିକି ଭିତରକୁ ଯାଇକି ବସିଯାଇଛି, ଯେତେବେଳେ ବସି ପଡ଼ିଛି, ଥରେ ଯେତେବେଳେ ଚୋରି କରିକି ଯାଉଥିଲା, ତା ପାଦ ଚିହ୍ନକୁ ଲକ୍ଷ୍ୟ କରି 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 ଏମାନେ ଆସିକି ସେ ପ୍ରବଚନ ସଭାରେ ପହଞ୍ଚିଲେ, ଦେଖିଲେ ଏଇ ଲୋକଟା ଏଇଠି ଅଛି। କିନ୍ତୁ ଏତେ ଲୋକ ଭିତରେ କିଏ ସେ ଲୋକଟା ଜାଣିବେ କେମିତି, ଧରିପାରିବେ କି, ଧରିହେବନି, ଆଉ ପ୍ରବଚନ ସଭାରେ ଏବେ ଭାଙ୍ଗି ହେବନି, କହିଲେ ସମସ୍ତେ ଅଶାନ୍ତି ହେଇଯିବେ ପ୍ରଜା, ତ ସେଠି ସେ ଅପେକ୍ଷା କରି ଚାରିପଟେ ଘେରିକି ରହିଲେ, ଲୋକଟା ବାହାରିଲା ମାନେ ତାକୁ ତାକୁ ଧରିବେ, ପଦଚିହ୍ନକୁ ଫଲୋ କରିକି ତାକୁ ଧରିବେ, ଯେତେବେଳେ ଧରିବେ ବୋଲି ବସିଗଲେ ଚାରିପଟେ ଘେରିକି ରହିଲେ, ସବୁ ପ୍ରବଚନ ଶୁଣିଲେ, ଶୁଣି ସାରିକି ବହୁତ ସମୟ ପ୍ରବଚନ ସାରିଲା ସାଧୁଙ୍କର, ଘଣ୍ଟେ ଦୁଇ ଘଣ୍ଟା ଇଏ କଥା ଶୁଣିଲା, ଶୁଣି ସାରିକି ଯେତେବେଳେ ଇଏ ସମସ୍ତେ ବାହାରିଲେ, ତ ବାହାରିବା ଭିତରେ ଯେତେବେଳେ ପ୍ରବଚନ ଶୁଣିକି ସେ ସାଧୁ ଭିତରୁ ବାହାରିଲେ, ତ ସେ ଚୋରଟି ଯେତେବେଳେ ବାହାରେ, ଏମାନେ ତାକୁ
ଅନୁମାନ କରିକି କଣ ଧରିନେଲ, ଅନୁମାନ କରିକି ଧରିନେଲେ ଯେତେବେଳେ ଧରିକି ରାଜାଙ୍କ ପାଖକୁ ଆଣିଲେ, ରାଜା ପାଖରେ ଆଣିକି କହିଲେ ଆଜ୍ଞା ଏଇ ଲୋକଟା ହିଁ ଚୋରି କରୁଛି। ରାଜା ପଚାରିଲେ ତୁ ଚୋରି କରୁଛୁ? କହିଲେ ନା ଆଜ୍ଞା, ମୁଁ ଏ ଜୀବନରେ କେବେ ବି ଚୋରି କରିନି, ଜୀବନରେ ଆଜି ପର୍ଯ୍ୟନ୍ତ କେବେ ବି କିଛି ବି ଚୋରି କରିନି। ତ ଏମାନେ କହୁଛନ୍ତି ଇଏ ଚୋର ବୋଲି, କିନ୍ତୁ ଇଏ ମନା କରୁଛନ୍ତି ନା ମୁଁ କେବେ ବି କାହାର କିଛି ଚୋରି କରିନି। ତ ଯେହେତୁ କେବେ ବି କିଛି ଚୋରି କରି ନାହିଁ, ତ ସେଥିପାଇଁ କଣ କଣ କରିବେ ରାଜା ନା ବାଧ୍ୟ ହେଇକି ତାକୁ କେମିତି ଦଣ୍ଡ ଦେବେ? କାଳେ କଥା ହଉଛି ଦୋଷୀ ଦଣ୍ଡ ପାଉ, ନିର୍ଦ୍ଦୋଷୀ ଯିଏ ଦଣ୍ଡ ପାଇବ ସେଟା ବହୁତ ବଡ ପ୍ରୋବ୍ଲେମ। ସେ ରାଜା ତ ତାଙ୍କୁ କହିଲେ ତାକୁ ପରୀକ୍ଷା କରାଯିବ, ଇଏ ଚୋର କେ? ତାଙ୍କୁ କହିଲେ ଦେଖ ତମେ କେବେ ବି ଚୋରି କର ନା? ଆଜ୍ଞା କେବେ ବି ଚୋରି କରିନି, ମୁଁ କୌଣସି ପାପ ବି କରିନି, ମୁଁ ଭଗବାନଙ୍କ ପାଖରେ ପୂର୍ଣ୍ଣ ସମର୍ପିତ। କହିଲେ ବା ଏତେ ବଡ ସାଧୁ, ପରୀକ୍ଷା କରାଯିବ। କଣ ପରୀକ୍ଷା କରିବେ? କହିଲେ ରାଜା ନିର୍ଦ୍ଦେଶ ଦେଇଦେଲେ ଯେ ତା ହାତରେ ଗୋଟେ ପତ୍ର ଓସ୍ତପତ୍ର ବନ୍ଧା ହବ, ଓସ୍ତପତ୍ର ଦେଇକି ତା ହାତରେ ପୁରା ସୂତା ଦେଇକି ବାନ୍ଧିଦେବେ ଓ ପତ୍ରଟା ପୁରା ରହିବ, ଦେଇକି ଗୋଟେ ଲୁହା ଲୁହାଟାକୁ ପୁରା ନିଆଁରେ ପକେଇଦେବେ, ପୁରା କଣ ନିଆଁ ହେଇଯିବ, ହେଇଯିବ ନା ନିଆଁ, ପୁରା ନିଆଁ ହେଇଯିବ। ଯେତେବେଳେ ପୁରା ନିଆଁ ହେଇଯିବ ସେ ମାନେ ଜଳୁଥିବା ଲାଲ ଟକ ଟକ ଲୁହାଟାକୁ ଆଣି ହାତରେ ରଖା ହବ। ଯଦି ଇଏ ଏତେ ସତ କଥା କହୁଛି ଜୀବନରେ କେବେ ଚୋରି କରିନି, କେବେ ମିଛ କହିଛି, ପାପ କରିନି ଜୀବନରେ, ତାହେଲେ ଏଇଠୁ ବୁଝାଯିବ ଯିଏ ପାପୀ ନୁହେଁ ତା ହାତ କାହିଁ ପଡିବ। ତ ସେଇପାଇଁ କରିକି କଣ କଲେ ପୁରା ଜଳୁଥିବା ଲୁହାଟାକୁ ଆଣି ତା ହାତରେ ଦେବ, ହାତ ତ ପୋଡ଼ିବା ଦୂର କଥା, ସେ ସୂତାଟା ବି ପୋଡ଼ିଲାନି କି ପତରଟା ବି ପୋଡ଼ିଲାନି। ତ ତଳେ ପକେଇଦେଲେ, ଯୋଉଠି ପକେଇଦେଲେ ପକା ପଡିବ, ଏବଂ ସେ ପକାଟା ପଡିବ କଳା ହେଇଗଲା। ଆଶ୍ଚର୍ଯ୍ୟ, ରାଜା ପୁରା ରାଗିଗଲେ, କାହା ପରେ ତା ସୈନ୍ୟମାନଙ୍କ ଉପରେ କହିଲେ ଗୋଟେ ନିର୍ଦ୍ଦୋଷୀ ଲୋକଟାକୁ ତମେ ଦଣ୍ଡ ଦବା ପାଇଁ ନେଇ ଆସିଥିଲେ, ଆଜି ମୋର କେତେ ବଡ ହେଇଥାନ୍ତା, ଏତେ ବଡ ମହାନ ସାଧୁ ସିଏ, ଏତେ ବଡ ମହାନ ସାଧୁ ନହେଲେ ଆଜ୍ଞା କଣ ହାତ ଏମିତି ମହାନ, ସେଭଳିଆ ଶୁଦ୍ଧ ସାଧୁ ନହେଇଥିଲେ ଲୁହା କଣ ପଡିବନି? ପଡିବ ନା ନିହାତି। ସେଠୁ ସେ କଣ କହିଲେ ରାଜା ପୁରା ରାଗିଗଲେ, କହିଲେ ତମ ସମସ୍ତ ସୈନ୍ୟମାନଙ୍କୁ ଦଣ୍ଡ ଦିଅ, ତମକୁ ହିଁ ଏଇ ଚୋରିର ଦଣ୍ଡ ଦିଏ, ତମକୁ ଫାଶୀ ଦେଇଥିଲି, ତମେ ଏଇଭଳିଆ ଥାଇକି ମୋ ନିର୍ଦ୍ଦୋଷୀ ପ୍ରଜାମାନଙ୍କୁ ଏମିତି କେତେ ଜଣଙ୍କୁ ଦଣ୍ଡ ଦେଇସାରିଛ? ରାଗି ଯାଇକି କଣ କଲେ ନା, ଯେତେବେଳେ ଦଣ୍ଡ ଦେଇଥିଲେ ଏଇଠି ସେ କହିଲେ ନା ଆଜ୍ଞା ସେମାନଙ୍କୁ ଦଣ୍ଡ ଦିଅନ୍ତୁ, ସେମାନେ ନିର୍ଦ୍ଦୋଷ, ବାସ୍ତବିକ ସେମାନଙ୍କର କୌଣସି ଦୋଷ ନାହିଁ। କହିଲେ କେମିତି ନିର୍ଦ୍ଦୋଷ ନା? ଏଇଥିପାଇଁ ନିର୍ଦ୍ଦୋଷ, ଇଏ କହିଲେ ଇଏ ରାଜା ଭାବିଲେ ଯେ ଇଏ ସାଧୁ ଲୋକ ତ ଅନ୍ୟ ଦୁଃଖରେ ଦୁଃଖୀ ଡରନ୍ତି, ସେଥିପାଇଁ ଇଏ ବୋଧେ ସେଇଥିପାଇଁ କହୁଛି ରାଜା ଭାବିଲେ ଯେ ସେଇଥିପାଇଁ ଅନ୍ୟ କାହିଁକି ଦଣ୍ଡ ଦେବେ, ଆପଣ ଦଣ୍ଡ ଦିଅନ୍ତୁ ନା, ମୁଁ ହିଁ ଚୋରି କରିଛି ବୋଲି ଇଏ ମାନିଦେଲେ। ଆଜ୍ଞା ମୁଁ ଚୋର, ମୁଁ ଚୋର, ମୁଁ ଚୋର ଚୋରି କରିଛି, ଏମାନେ ନିର୍ଦ୍ଦୋଷ କରିବେ। ଯେତେବେଳେ କହିଲେ ଇଏ ରାଜା କହିଲେ ସାଧୁ ଲୋକଙ୍କ ପାଇଁ ଇଏ କହୁଛନ୍ତି, ସେଥିପାଇଁ ସେ ମାନିଦେ ନା ରାଜା, କହିଲେ ନା ଆମେ ଦଣ୍ଡ ପାଇବେ। ସେଠୁ ସେ ପ୍ରମାଣ ଦେଲେ, ଆଜ୍ଞା ଦେଖନ୍ତୁ ମୁଁ ଆପଣ କହୁଛି ଆପଣଙ୍କ ରାଜଦରବାରରୁ କଣ କଣ ଚୋରି ହେଇଛି, ଏଇ ଜିନିଷରୁ ଚୋରି କରିକି ନେଇଛି, ଏତେବେଳେ ଚୋରି କରିଛି, ଏଇଆ ଚୋରି କରିଛି, ଆପଣ ସୈନ୍ୟମାନେ ମୋତେ ଗୋଡ଼େଇଲେ, ପ୍ରମାଣ ଦେଲେ, ମୁଁ ଏଇଠି ନେଇକି ରଖିଛି, ଚାଲନ୍ତୁ ଆଜ୍ଞା ମୁଁ ସବୁ ଜିନିଷ ଦେଖିଦେବି, ଇଏ ନେଇକି ସବୁ ଜିନିଷ ବାହାର କରିକି ଦେବେ। ବାହାର କରିକି ଦେଇକି କହିଲେ ସବୁ ଘଟଣା କହିଲେ ଆଜ୍ଞା ଏଇଠୁ ମାସିକ ରାଜା ମୁଣ୍ଡ ଖରାପ ହେଇଗଲା, ଇଏ ଚୋର ଯଦି ସତରେ ଚୋର ବୋଲି କହିଲା ଯେ ମୁଁ କେବେ ଚୋରି କରିନି, ମୋ ହାତ ହାତ ବି ପଡ଼ିଲାନି ନା, କିଛି ବି ହେଲାନି, ତାହେଲେ କେମିତି ହେଇପାରେ? କଣ ଘଟଣା ଇଏ ପଛରେ ଗୋଟେ ଅଦ୍ଭୁତ ରହସ୍ୟ କହିଲା କି? ଏ ଭିତରେ କିଛି ଅଦ୍ଭୁତ ରହସ୍ୟ ନାହିଁ, ଗୋଟିଏ ରହସ୍ୟ କେବଳ ଭିତରେ ନା, ମୁଁ ଏଇ ଚୋରି କରିସାରିକି ଯାଇକି ସାଧୁଙ୍କ ପ୍ରବଚନରେ ବସିଲି, ପ୍ରବଚନରେ ବସି ସାରିଲା ପରେ ସାଧୁଙ୍କ ଠୁ ଯୋଉ ଶୁଣିଲି ଅପିଚେ ସୁଦୁରାଚାର ଭଜନ୍ତେ ମାମନନ୍ୟବା ସାଧୁରେବ ସମନ୍ତବ୍ୟା ସମ୍ୟକ୍ ବ୍ୟବସିତୋ ହି ସ। କୃଷ୍ଣ ଗୀତାରେ କହିଲୁ ଅବ ମଧ୍ୟ ରଣତ୍ରୀ ଶ୍ଳୋକରେ ବୋଧେଲୁ, ତ କହୁଛନ୍ତି କଣ ତୃଷ୍ଣା ତିରିଶ, ତ କହିଲେ ଅପିଚେ ସୁଦୁରାଚାର, ଯେତେ ବଡ ଦୁରାଚାରୀ ହେଇଥାଉ ନା କାହିଁକି,
ଯେତେବେଳେ ଦୁରାଚାର କର୍ମ କରିଥାଉ ଭଜନ୍ତେ ମା ମହନ୍ୟ ଭାବ କି ଅନନ୍ୟ ଭାବରେ ମୋର ଭଜନରେ ଯଦି ଭଜନ କରେ ମୋତେ ଅନ୍ତରୁ ସ୍ୱୀକାର କରେ ଅନନ୍ୟ ଭାବେ ମୋତେ ତାର ସର୍ବସ୍ୱ ବୋଲି ମୋତେ ସ୍ୱୀକାର କରେ ବରଣ କରେ ତାହେଲେ କଣ ହବ ସାଧୁ ରେ ସମନ୍ତବ୍ୟ ତାକୁ ସାଧୁ ବୋଲି ସେ ବିବେଚିତ ଅସାଧୁ ନୁହେଁ ଭଗବାନ କହୁଛନ୍ତି ଏ କଥା ସେ କେବେ ସେଇଥିପାଇଁ ଜୀବନରେ କେବେ କାହାକୁ ନିନ୍ଦା କରିବା ଉଚିତ ନୁହେଁ କାଲି କିଏ କଣ ଚୋରି କରିଛି ଖରାପ କାମ କରିଛି ଆଜି ଯଦି ସେ ଭକ୍ତି କରୁଛି ତାକୁ ତା କେବେ ନିନ୍ଦା କରିବେ ଆଉ ମହାପ୍ରଭୁ କହୁଛନ୍ତି ହୟାଛେ ନ ହଇବେ ନ ପ୍ରଭୁ ଯଦା ସବାର ଚରଣ ବନ୍ଧ ଦନ୍ତେ କରିବା ସେଥିପାଇଁ କିଏ ଭଜନ କରୁ ଆଉ ନ କରୁ କାହାର ବି ନିନ୍ଦା କରିବେନି କାହିଁ କରିବେନି ସେ ଯଦି କାଲି ଭଜନ କରେ ପୁଣି ଯଦି କାଲି ହୟାଛେ ନ ହଇବେ ନ ପ୍ରଭୁ ଯଦା ପ୍ରଭୁଙ୍କର କିଏ ପୁଣି କାଲି ତା ଦାସତ୍ୱ ସ୍ୱୀକାର କରିବେ ପ୍ରଭୁଙ୍କର ସେଟା କିଏ ଜାଣିଛି ମୁଁ ଜାଣିନି ନା ସେ ଯଦି କାଲି ଭକ୍ତି କରେ ମୁଁ ଯଦି ତାର ଆଜି ନିନ୍ଦା କରିଥିବି ସେ ଆଜି ଭକ୍ତ ହେଲି ବୋଲି ତାକୁ ତାଚ୍ଛଲ୍ୟ କରିବି ନିନ୍ଦା କରିଦେଇଥିବି ସେ ଯଦି କାଲି ଭଗବାନଙ୍କର ଭକ୍ତ ହେଇଯାଏ ସ୍ୱୀକୃତି ବଳରେ କିଛି ତାହେଲେ ତାକୁ ଯୋଉ ନିନ୍ଦା କରି ତା ଅପରାଧଟା ମୋତେ ଭରିବା ଆମର ଅଛି ନା କଥା ପୁରାଣ କାହାଣୀ ଅଛି ନା ସେ ଯେ ଥରେ ଜଣେ ସାଧୁ ନା ରାଜା ସମସ୍ତଙ୍କୁ ଆହାର ଦଉଥାନ୍ତି ଭୋଜନ ଦଉଥାନ୍ତି ଥରେ ସେ ରୋଷେଇଆ ମାନେ ଯୋଉ ରୋଷେଇ କରୁଛନ୍ତି ରୋଷେଇ କରି ଯାଇତେ ଯାଇତେ ଗୋଟେ ଜାଗାରେ ଗୋଟେ ସାପ ଗୋଟେ ଶିଲ କଣ କରିଛି ନା ଗୋଟେ ସାପକୁ ଉଠେଇକି ନେଇକି ପଳେଇଛି କହିଲେ ନାଗ ସାପ ବିଷାକ୍ତ ସାପ ତାକୁ ଯଦି ନେଇକି ଯାଇଛି ସାପ ମୁହଁରୁ କଣ କରୁଛି ନା ୟାର ନଖର ଜାବୁଡାରେ ପୁରା ବିଷ ସବୁ ଖସୁଛି ଇଏ ଆକାଶ ମାର୍ଗରେ ଯାଉଛି ସେଠି ଢଙ୍କା ହିଁ ନେଇ କିଛି ଖୋଲା ଜାଗାରେ ଯୋଉଠି ରୋଷେଇ ରଖା ହେଇଛି ରୋଷେଇକି ସେଠି ସେ ସାପର ବିଷ ଖସୁଛି ତାହେଲେ ସେ ରୋଷେଇ ହାଣ୍ଡି ଉପରେ ଇଏ ଉପରେ ଉଡି ଉଡି ଯାଇଛି କଲାବେଳେ ସାପ ବିଷ ଖସିଛି ସେ ହାଣ୍ଡିରେ ପଡିଛି ହାଣ୍ଡିରେ ଯେତେବେଳେ ପଡେ ପୁରା ହାଣ୍ଡି ସାରା ବିଷାକ୍ତ ହେଇଯାଏ ଆଉ ଯେତେବେଳେ ତାକୁ ଖାଦ୍ୟ ବିତରଣ ହେଇଛି ଲୋକମାନଙ୍କୁ ବ୍ରାହ୍ମଣ ଭୋଜନ ଥାଏ ବହୁତ ବ୍ରାହ୍ମଣ କରିଦେବ ଖାଇଲେ ଯେତେ ବ୍ରାହ୍ମଣ ଭୋଜନ ହେଲା ସବୁ ବ୍ରାହ୍ମଣ ମରିଗଲେ ବ୍ରାହ୍ମଣ ମରିଲେ ଆପଣ କଣ ନିନ୍ଦା କାହାର ହବ ରାଜାଙ୍କର ଯେତେବେଳେ ରାଜାଙ୍କର ନିନ୍ଦା ହେଲେ ରାଜାଙ୍କ ଏତେ ବଡ ବ୍ରାହ୍ମଣ ମାରିଲେ ରୋଷିଆଙ୍କୁ ପଚାରିଲେ ଯୋଉମାନେ ଖାଇଯାଇଥିଲେ ସବୁ ମରିଗଲେ ରାଜା ରୋଷିଆଙ୍କୁ ପଚାରିଲେ କଣ ହେଲା ଘଟଣା ନା ଆଜ୍ଞା ସମସ୍ତେ ସଂକଳ୍ପ କଲେ ନା ଆଜ୍ଞା ଆମେ କେବେ ବି କିଛି କରିବୁ ତ ଏହା ପାଇଁ ଦାୟୀ ହବ କିଏ ଦାୟୀ କିଏ ହବ ଏଇଆ ପାଇଁ ତ ବିଚାର ହେଲା ଜମାରେ ଯେ ଏତେ ବ୍ରାହ୍ମଣ ହତ୍ୟାର ଫଳ କିଏ ପାଇବ ଏଇ ବ୍ରାହ୍ମଣ ହତ୍ୟାର ଫଳ କିଏ ପାଇବ ବୋଲି ଯେତେବେଳେ ବିଚାର ହେଲା ବିଚାର ହେଇ ଦେଇଦେଇ କଣ ରାଜା ପାଇବ ରାଜା ତ ଏତିକି ବିଷ ଦେଇନି ରୋଷେଇଆ ବି ଦେଇନାହାନ୍ତି ପରିବେଷଣ ବାଲା ବି ଦେଇନାହାନ୍ତି ତାହେଲେ କିଏ କିଏ ଏତେ ଗୁଡା ବ୍ରହ୍ମ ହତ୍ୟାର ପାପ ବ୍ରାହ୍ମଣ ଯୋଉ ମରିଲେ ବିଷ ଦେଇଥିବାର ଫଳଟା କିଏ ପାଇବ କାହାକୁ କେହି ତ ଦେଇନାହାନ୍ତି ବାସ୍ତବ ଏମାନେ ତ କେହି ତ ଅଦୋଷୀ ନୁହେଁ ପାଇଲା କିଏ ନା କିଛି ଦିନ ପରେ ବହୁତ ଦିନ ପରେ ଯେତେବେଳେ ଏଇ କଥା ଚାଲିଥାଏ ଦିନେ ରାଜା ଯେତେବେଳେ ଆଉ ଥରେ ଭୋଜନ ବ୍ୟବସ୍ଥା ସତରେ କଲେ ଲୋକମାନେ ଯେତେବେଳେ ପୁଣି ବ୍ରାହ୍ମଣ ମାନେ ଅନ୍ୟାନ୍ୟ ଲୋକମାନେ ଆସିଲେ ଭୋଜନ କରିବା ପାଇଁ ସେ ଜଣେ ବ୍ରାହ୍ମଣ ଏ କଥା ନିନ୍ଦା କରିବାକୁ କହିଲେ ଆଉ ଜଣେ ବ୍ୟକ୍ତି ନିନ୍ଦା କଲେ ସେଇ ରାଜା ଦେଇଥିଲା ଭୋଜନ ସବୁ ଏମିତି ଏତେ ଲୋକ ମାରିଥିଲା ଆଉ ତା ଭୋଜନକୁ ଯିବା ଇଏ କରିବା ସେ ଏଇ ରାଜାର ହଜାର ଦୋଷ ଗୁଣ ଗାଇଲା ଯେତେବେଳେ ଗାଇଲେ ସାଙ୍ଗେ ସାଙ୍ଗେ ସେ ଏତେ ଗୁଡା ବ୍ରାହ୍ମଣ ହତ୍ୟାର ପାପଟା କାହାକୁ ଗଲା ଯୋଉ ଲୋକଟା ସେ ନିନ୍ଦା କଲା କିନ୍ତୁ ରାଜା ତ ଦେଇନଥିଲେ ନା ଇଏ ମିଛ ଯେତେବେଳେ ଅଜ୍ଞାତରେ କହିଦେଲେ ତାକୁ ସବୁ ଫଳ ସେଇ ବ୍ୟକ୍ତି ଯୋଉ ଲୋକ ନିନ୍ଦା କଲା ବୁଝିପାରୁଛନ୍ତି ଏମିତି ବେଳେ ବେଳେ କଣ ଯେ କେହି କିଛି ଅପରାଧ କରିନଥିବେ କିନ୍ତୁ ଆଖିକି ଦେଖାଯାଉଥିବ ଆମେ ଯେ ତା ନା ନିନ୍ଦା କରିବା ସେ ଯଦି ନ କରୁଥିବ ଅନୁମାନ ନେଇ କହୁଥିବ ତାହେଲେ ଯାହାର ନିନ୍ଦା ଗାଇଥିବ ଯୋଉ ଲୋକ କରିବ ଦେଖ ଏତେ ଗୁଡା ବ୍ରାହ୍ମଣ ହତ୍ୟା ଇଆର ଇଏ କିଛି ଦୋଷୀ ନଥିବ ଇଆର କିଛି ଦୋଷ ନଥିଲା କେହି ବି ଦୋଷୀ ନଥିଲେ କିନ୍ତୁ ଏତେ ଗୁଡା ବ୍ରହ୍ମ ହତ୍ୟାର ପାପ ଜଣକୁ ନବା ପଡ଼ିବ ଅନ୍ୟର ନିନ୍ଦା ଗାଇବ ସେଥିପାଇଁ କେତେ ସତର୍କ ରହିବା ପାଇଁ ପଡିବ କାହାର କେବେ ନିନ୍ଦା କରିବା ସେଥିପାଇଁ ମହାପ୍ରଭୁ ଯେ କାହାର ଆଚାର୍ଯ୍ୟ ମାନେ କହୁଛନ୍ତି କାହାର ନା କରି ନିନ୍ଦା କୃଷ୍ଣ କୃଷ୍ଣ ବୋଲେ ଅଜୟ ଚୈତନ୍ୟ ସେଇ ଜିନିବେ ନିଶ୍ଚୟ କାହାର ନା କରି ନିନ୍ଦା କୃଷ୍ଣ କୃଷ୍ଣ ବୋଲି କୃଷ୍ଣ ନାମ କରୁଛନ୍ତି କାହା ନିନ୍ଦା କରୁନାହାନ୍ତି ଅଜୟ ଚୈତନ୍ୟ ସେଇ ଜିନିବେ ନିଶ୍ଚୟ ଅଜୟ ଚୈତନ୍ୟ ଯୋଉ ମହାପ୍ରଭୁ ଗୌରାଙ୍ଗକୁ ସେଇ ପାଇପାରିବେ ଯେ ଅଜୟ ଚୈତନ୍ୟ ସେ ଜିନିବେ ନିଶ୍ଚୟ ତାଙ୍କୁ ହିଁ ମହାପ୍ରଭୁ ଜିତିକି ପ୍ରାପ୍ତ ହୋଇପାରିବ ନହେଲେ ଭଗବାନ କେବେ ବି କୌଣସି ନିନ୍ଦୁକର ମୁଖ ନ ଦେଖନ୍ତି
ନିନ୍ଦାକାର ଯିଏ ଭଗବାନ ତା ଦେଖନ୍ତି ନିନ୍ଦାଟା ବହୁତ କାହାର ନିନ୍ଦା କରିବା ଉଚିତ ଏ ହେଉଛି
ପଳେଇଲି
ଶରଣାଗତି ଯେ ବ୍ରାହ୍ମଣ ନିନ୍ଦାକୁ କୋଉ ଟପିକ ପାଇଲି ଶରଣାଗତି ସେ ଚୋର କାହାଣୀ ଜାଣିଥିଲା ଚୋର କହିଲେ ସବୁ କଥା କଣ ହେଲା ନା ମୁଁ ଯେତେବେଳେ ଏଇ ସାଧୁ ସାଧୁର ଏକ ସମନ୍ତବ୍ୟ ଇଏ କଣ କଲେ ନା ଯେତେବେଳେ ବସିକି ସେଇଠି କହିଲେ କହିଲେ ତମେ ତାହେଲେ ତମ ହାତ ପୋଡ଼ିଲାନି କାହିଁକି ନା ମୁଁ ଯେତେବେଳେ ଏତେ ଚୋରି କରିସାରି ସେ ସଭାରେ ବସିଲି ସାଧୁଙ୍କଠୁ ଏତେ ପ୍ରବଚନ ଶୁଣିଲି ଅତିଚେତ ସୁଦୂରାଚାର ଯେତେ ଦୂରାଚାରୀ ହେଇଥିଲେ ବି ଭଗବାନ ତାକୁ ସାଧୁ ବୋଲି ଗ୍ରହଣ ସ୍ୱୀକାର କରିବେ କେତେବେଳେ ନା ସର୍ବଧର୍ମାନ୍ ପରିତ୍ୟଜ୍ୟ ମା ମେକମ୍ ଶରଣମ୍ ବ୍ରଜ ସବୁ କିଛି ବି ତ୍ୟାଗ କରିକି ମା ମେକମ୍ ଶରଣମ୍ ବ୍ରଜ କେବଳ ମତେ ଜୀବନରେ ଏକମାତ୍ର ସିଏ ମୋ ପାଖରେ ଶରଣାଗତ ହେଇଥିବ ଭଗବାନ ତାକୁ ସାଧୁ ବୋଲି ବିବେଚନା କରିବେ ଅନ୍ତମ ସର୍ବ ପାପୀ ଭୋଗ କହିଛନ୍ତି ନା ଯେ ପୂର୍ଣ୍ଣ ରୂପେ ମୋ ପାଖରେ ଆତ୍ମସମର୍ପଣ କରିବ ମା ମେକମ୍ ଶରଣମ୍ ବ୍ରଜ କେବଳ ମତେ ହିଁ ତାର ସବୁକିଛି ମୋ ପାଖରେ ଶରଣାଗତ କରିଥିବ ହବ ଶରଣାଗତି ଯିଏ ହବ ତାର କଣ କରିବେ ନା ଅହନ୍ତମ ସର୍ବ ପାପେ ତାକୁ ସମସ୍ତ ପାପରୁ ସେଇ ମୁହୂର୍ତ୍ତରେ ମୁକ୍ତି କରିବ ମୋକ୍ଷ ହିସାବରେ ଆସ ତାକୁ ମୁକ୍ତି ବି ଦେବେ କୃଷ୍ଣ କହିଛନ୍ତି ନା ଗୀତା ଭଗବତ ଗୀତାରେ ତ ଇଏ ଯେତେବେଳେ ସେଇ ସାଧୁଙ୍କ ପ୍ରବଚନ ଏଇ ଶ୍ଳୋକ ଦିଟାକୁ ଶୁଣିଲେ ସେଠି ପୂର୍ଣ୍ଣ ରୂପେ ଭଗବାନ ମୋ ଭଳିଆ ଦୂରାଚାରୀ ଲୋକଙ୍କ ଠାରୁ ସଂସାର ଦୂରାଚାରୀ କିଣି ସେଇଠି ବସିକି ସଂକଳ୍ପ କଲେ ଅନ୍ତରରେ ଆମର ମନ ଅନ୍ତର୍ମନ ବହି ମନ ଅଛି ଆମେ ତ ଆମେ ଯେତେବେଳେ ଅନ୍ତରରୁ ଭଗବାନଙ୍କୁ ସ୍ୱୀକାର କରି ଆସି ସେଇଠି ବସିକି ନିଜକୁ ପୂର୍ଣ୍ଣ ଆତ୍ମସମର୍ପଣ କରି ଭଗବାନଙ୍କୁ ତାଙ୍କ ସର୍ବସ୍ୱ ବୋଲି ବର୍ଣ୍ଣନା କଲେ ଏଇ ଶ୍ଳୋକରେ ଆଉ ଭଗବାନ ତତ୍କ୍ଷଣାତ୍ ତା ଅହମ୍ତମ ସର୍ବ ପାପେଭ୍ୟ ମୋକ୍ଷେ ସବୁ ପାପରୁ ତାଙ୍କୁ ମୁକ୍ତି କରିଦେବେ ସେଇ ମୁହୂର୍ତ୍ତରେ ଯୋଉ ମୁହୂର୍ତ୍ତରେ ସେ ତା ଅନ୍ତରରୁ ଅନ୍ତର୍ମନରେ ଭଗବାନଙ୍କୁ ବରଣ କରିନେଲେ ସେଇ ପ୍ରବଚନ ଜାଗାରେ ବସିକି କହିଲେ କହିଲେ ଆଜ୍ଞା ସେଇ ପ୍ରବଚନ ଜାଗାରେ ମୁଁ ଗୋଟେ ନୂଆ ଜୀବନ ପାଇବି ମୋର ସର୍ବସ୍ୱ ହଜି ମୋ ସ୍ଥିତି ଜଣା ନଥିଲା କିନ୍ତୁ ଯୋଉ ମୁହୂର୍ତ୍ତରେ ମୁଁ ସେଇଠି ବସିକି ନିଜକୁ ପୂର୍ଣ୍ଣ ଆତ୍ମସମର୍ପଣ କଲି ସେଇଠି ବସିକି ସାଧୁଙ୍କ ସାଙ୍ଗରେ ଏକା ସାଙ୍ଗରେ ଭଗବାନଙ୍କ ନାମ କଲି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ସେଇ ମୁହୂର୍ତ୍ତରୁ ମୋର ଗୋଟେ ନୂଆ ଜନ୍ମ ସ୍ଥାନ ହେଲା ଆଗଟା ଥିଲା ମୋର ଆଉ ଗୋଟେ ଯୁଗ ଆମେ ଯେତେବେଳେ ଦୀକ୍ଷା ଗ୍ରହଣ କରୁଛେ ଦୀକ୍ଷା କାଳେ ଶିଷ୍ୟ କରି ଆତ୍ମସମର୍ପଣ ସେଇ କାଳେ କୃଷ୍ଣ ତାହେଲେ କଲେ ନା ଆତ୍ମସମର୍ପଣ ସେଇ କାଳେ ଯେତେବେଳେ ଆମେ କୃଷ୍ଣଙ୍କୁ ସ୍ୱୀକାର ଦୀକ୍ଷା କାଳେ ଶିଷ୍ୟ କରି ଆତ୍ମସମର୍ପଣ ଯେତେବେଳେ ଶିଷ୍ୟ ଗୁରୁଙ୍କ ଚରଣରେ ପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରୁଛି ସେତେବେଳେ କଣ ହଉଛି ସେଇ କାଳେ କୃଷ୍ଣ ତତ୍କ୍ଷଣାତ୍ କୃଷ୍ଣ ତାକୁ କରେ ନା ଆତ୍ମସମର୍ପଣ କୃଷ୍ଣ ତାକୁ ଆତ୍ମସମର୍ପଣ ମୁଁ ସେଇ ମୁହୂର୍ତ୍ତରେ ଆତ୍ମସମର୍ପଣ କରିଛି ସାଧୁଙ୍କ କଥା ଅନୁସାରେ ସାଧୁଙ୍କୁ ମୋ ସର୍ବସ୍ୱ ଭାବି ତେଣୁ କାହିଁକି କହିବ ପୂର୍ଣ୍ଣ ନୂଆ ଜୀବନ ପୁରା ନୂଆ ଜୀବନ ସେଥିପାଇଁ ଗୋଟେ କଥା ଅଛି ନା ଯେ ଆଉ ଗୋଟେ କାହାଣୀ କହୁଛି ଆ ପରିପ୍ରେକ୍ଷୀରେ ଦିନେ ଗୋଟେ ଶୁଆ ଉଡି ଉଡି ଯାଉଥିଲା ଉଠତେ ଉଠତେ ଗୋଟେ ଋଷିଙ୍କ ଆଶ୍ରମରେ ଯାଇକି ପରିବେଶରେ ଆଶ୍ରମ ପାଖରେ ପହଞ୍ଚିଲେ ସେ ଆଶ୍ରମରେ ବସିଲେ ଆଶ୍ରମରେ ଯୋଉ ଋଷି କୁମାର ମାନେ ଥିଲେ ସେ ସେଠି ବସିକି କଣ କରୁଛନ୍ତି ଋଷି କୁମାର ମାନେ ନା କିଛି ଶ୍ଳୋକ ଆବୃତ୍ତି କରୁଛନ୍ତି ଏଇ ଶୁଆଟି କଣ କଲା ନା ସେ ବି ବସିକି ଶ୍ଳୋକ ଆବୃତ୍ତି କଲା ମାନେ ତାଙ୍କ ଶୁଣତେ ଶୁଣତେ ତ ତାର ମନେ ରହିଗଲା ସେ ଶ୍ଳୋକଟା ଆବୃତ୍ତି କଲା ବହୁତ ଶୀଘ୍ର ଯେତେବେଳେ ତାକୁ ମନେ ପକେଇ ସେ ନିଜେ ଆବୃତ୍ତି କଲା ସେଇଠି ବସିକି ଋଷିକୁମାରଙ୍କ ସାମ୍ନାରେ ଋଷିପୁତ୍ର ମାନଙ୍କ ସାମ୍ନାରେ ଋଷିପୁତ୍ର ଭାବିଲେ ଗୋଟେ ଚମତ୍କାରୀ ଛୁଆ ସାଙ୍ଗେ ସାଙ୍ଗେ କଣ କଲା ସେ ତାକୁ ସ୍ୱାମୀ ଧରିନେଲେ ଋଷିକୁମାର ମାନେ ଛୁଆଟାକୁ ଧରିନେଲେ ଧରିକି କଣ କଲେ ନା ପନ୍ଦିରେ ବନ୍ଦ କରିଦେଲେ ବନ୍ଦ କରି କଣ କଲେ ବହୁତ ଖୁସି ଲାଗିଲା ଆଉ ସବୁ ଶ୍ଳୋକ ଶିଖେଇଲେ ତାଙ୍କୁ ଇଏ ବି ରହିଲା ଆଉ ଇଏ ପୁରା ଏତେ ତାର ପୂର୍ବ ସ୍ୱୀକୃତି ଏମିତି ହେଲା ଇଏ ପୁରା ପ୍ରତ୍ୟୁତ୍ତର ଯାହା କହିବେ କଥା ଇଏ କହିପାରିବ କଥା ଯେମିତି ସ୍ୱାମୀ ଯାହା ଶିଖିଲେ ଶିଖନ୍ତି କହନ୍ତି
ତ ସେ ଯୋଉ ସ୍ୱାଭାବିକ ବହୁତ ତାର ସ୍ମରଣ ଶକ୍ତି ସେ ଛୁଆ ଅଦ୍ଭୁତ ଗୋଟେ ଆଶ୍ଚର୍ଯ୍ୟଜନକ ଛୁଆ ଅଦ୍ଭୁତ ଛୁଆ ଥିଲା ତ ଚମତ୍କାରୀ ଛୁଆ ଭାବିକି ସେ କଣ ତାକୁ ରଖିଦେଲେ ଆଉ ସବୁ କିଛି ସେ ଚାଲିଲା ଛୁଆଙ୍କ ସାଙ୍ଗରେ ଋଷିକାନନ୍ଦ ଖାଇବାକୁ ଦେଲେ ଏଭଳି ଚାଲିଲା କିଛି ବି ଯାଇତେ ଯାଇତେ ତ ସେଇ ଋଷିଙ୍କର ଜଣେ ସେଣ୍ଟ ତାଙ୍କର ଶିଷ୍ୟ ଥାନ୍ତି ତ ଘଟଣାଟା ହେଇଥିଲା କଣ ଇଏ ଯୋଉ ରହିଲେ ହେଇଛି ତା ପୂର୍ବରୁ କିଛି ଘଟଣା ହେଇଛି କଣ ଇଏ କଣ କରୁଛନ୍ତି ଛୁଆ ସେ ସେଣ୍ଟଙ୍କ ପାଖକୁ ଆସିଲା କହୁଛି କାରଣଟା ସେଣ୍ଟ କଣ କଲେ ସେଣ୍ଟକୁ ଦେଇଦେଲେ ଋଷି କଣ କଲେ ଛୁଆଟାକୁ ଛୁଆମାନେ ବି କାହିଁ ପକ୍ଷୀ ଆସକ୍ତିରେ ପଡିବେ ଇଏ ଦେଇଦେଲେ କାହାକୁ ନା ସେଣ୍ଟକୁ ଦେଇଦେଲେ ସେଣ୍ଟକୁ ଉପହାର ସ୍ୱରୂପ ଦେଇଦେଲେ ସେଣ୍ଟ ଯେତେବେଳେ ନେଇଗଲେ ତାଙ୍କୁ ଦେଖିଲେ ଏତେ ସୁଧ ଚମତ୍କାରୀ ଛୁଆ ଯାହା ପଚାରିଲେ କହୁଛି ବହୁତ ଶ୍ଳୋକ ମୁଖସ୍ଥ କରୁଛି ବହୁତ କିଛି ତାଙ୍କୁ ଚମତ୍କାରୀ ଭାବି କଣ କଲେ ନା ରଖିଦେଲେ କୋଉଠି ନେଇକି ଗୋଟେ ରୂପା ପଞ୍ଜୁରୀ କରିକି ରଖିଦେଲେ ରୂପା ପଞ୍ଜୁରୀ କରିକି ଯେତେବେଳେ ରଖିଦେଲେ ତ ସେତେବେଳେ ତ ଦିନେ ଯେତେବେଳେ ରାଜାଙ୍କ ପାଖକୁ କିଛି ଭେଟି ନେଇକି ଯିବାକୁ ଅଛି ଏଇ ସେଣ୍ଟ କଣ କଲେ ମୁଁ କଣ ଉପହାର ଦେବି ରାଜାଙ୍କୁ ଭାବିକି ଆଉ କଣ କିଛି ନ ନେଇକି କହିଲେ ଏଇ ଶୁଆଟା ଏତେ ସୁନ୍ଦର ଚମତ୍କାରୀ ଶୁଆ ଆକୁ ନେଇକି ଦେଇଦିଏ ଭେଟି ସେ ନେଇକି ରାଜାଙ୍କୁ ଭେଟି ଦେଇଦେଲେ ଯେତେବେଳେ ରାଜାଙ୍କୁ ଭେଟି ଦେଇଦେଲେ ରାଜାଙ୍କର ରାଣୀ ଦେଖିକି ଛୁଆଟାକୁ ଏତେ ଖୁସି ହେଇଗଲା ଆଉ ଇଆର କହିବା ସବୁକିଛି ଶୁଣିକି ଗୋଟେ ପକ୍ଷୀ କହୁଛି ଏତେ ସୁନ୍ଦର ଜାଣିକି ତାକୁ ଗୋଟେ ସୁନା ପଞ୍ଜୁରୀରେ ରଖିଦେଲୁ ରଖିଥାନ୍ତି ରାଜାଙ୍କ ଭବନରେ ରହିଥାନ୍ତୁ ତ ପ୍ରତି ମାସରେ
ମୁଁ କାହିଁ ଏତେ ଗୁଡା ରାଧା ଗୋବିନ୍ଦ କି
ତ ଯେତେବେଳେ ତ ରାଜାଙ୍କ ଭବନରେ ରହିଲେ ସୁନା ପଞ୍ଜୁରୀରେ ରହିଲେ ସବୁ ପ୍ରତି ମାସରେ ଦି ଥର ପନ୍ଦର ଦିନ ଥରେ ପ୍ରବଚନ ହଉଥାଏ ରାଜାଙ୍କର ସାଧୁ ଆସ୍ଥାନ ପ୍ରବଚନ କରୁଥାନ୍ତି ଆଉ ସାଧୁ ପ୍ରତି କଥାରେ କହୁଥାନ୍ତି ଯେ ଏ ସଂସାରରେ ହରି କରିବେ ଭଗୁପାଲି ହରି କରିବେ ସଂସାର ଭବବନ୍ଧନରୁ କିଏ ବାହାର କରିବ ହରି ହରି ମିଳିଲେ ତ ବନ୍ଧନ ଛୁଟି ହରି ମିଳିଲେ ତ ହରି ମିଳିଲେ ବନ୍ଧନ ଛୁଟି ଏଇ କଥାଟା ଯେତେବେଳେ କଥା କଥାରେ ସେ କହୁଥାନ୍ତି ସାଧୁ ପ୍ରତି କଥାରେ କିଛି ଉପମା ଦେଲା ମାନେ ଏଇ କଥାଟା କୁହନ୍ତି ଯେତେବେଳେ କୁହନ୍ତି ଶୁଆ ପଞ୍ଜୁରୀରେ ଥାଏ ସେ ସେଇଠୁ କହନ୍ତି ଝୁଟ ଝୁଟେ ସାଧୁ ଝୁଟ ସାଧୁକୁ ସବୁବେଳେ କହୁଛନ୍ତି ନା ଝୁଟ ମିଛ କଥା ଯେତେବେଳେ ମିଛ କଥା ବୋଲି ଶୁଆ ସବୁବେଳେ କହୁଛି ଇଏ ପୁରା ରାଗିକି ପଣ୍ଡିତ ମନମାନେ ପୁରା ଦୁଃଖ ସବୁବେଳେ ରାଜସଭାରେ ମୁଁ ଯେତେବେଳେ କହୁଛି ଦେହ ତ ଇଏ ସେତେବେଳେ ମୋତେ ମିଛ କହୁଛି ମିଛ କହୁଛି ସାଧୁ ମିଛ ସାଧୁ ମିଛୁଆ ସାଧୁ ମିଛୁଆ କହିଲା ବେଳକୁ ଖରାପ ଲାଗୁଛି ସେ ଯାଇକି ଦେଖିନେ ସାଧୁ ହଉଛି ପକ୍ଷୀ କଥା ଧରୁନାହାନ୍ତି କଣ କରିବେ ମାନେ ଧରୁନାହାନ୍ତି ଇଏ ଯାଇକି ଦେଖ ତାଙ୍କ ଗୁରୁଙ୍କୁ କହିଲେ ସାଧୁ ଯୋଉ ତାଙ୍କ ଗୁରୁଙ୍କୁ ଯାଇ ପଚାରିଲେ ଏହା ଘଟଣା ଯେତେବେଳେ ଘଟଣା ପଚାରିଲେ ଏମିତି ଏମିତି ଘଟଣା ସେ ସବୁବେଳେ କହୁଛି ମୁଁ କଣ କରିବି ରାଜାଙ୍କ ଶୁଆ ମୁଁ କିଛି କହିପାରିବି ତ ତାଙ୍କ ଗୁରୁ କହିଲେ ଯେ ଠିକ ଚାଲ ଯିବା ସେ ଶୁଆ ପାଖ ଶୁଆ ପାଖକୁ ଆସିଲା ଯେତେବେଳେ ଶୁଆକୁ ଆସିକି ଚୁପରେ ପଚାରିଲେ ତ ପଚାରିଲେ ସେ ତାଙ୍କ ଗୁରୁ ଶୁଆଙ୍କୁ ପଚାରିଲେ କଣ ଘଟଣା ଇଏ ପୁରା କହିଲା ଏମିତି ଉଠେ ଉଠେ ମୁଁ ଋଷି ଆସନ ପହଞ୍ଚିଲି ଏମିତି ସବୁ ଶିଖିଦେଲି ଯେମିତି ମୋତେ ଚମତ୍କାରୀ ଭାବିଲା ଏଇଭଳିଆ ସେଟ୍ ଦେଇତେ ଦେଇତେ ମୁଁ ସୁନା ପଞ୍ଜୁରୀକି ପଳେଇ ଆଇଲି ସୁନା ପଞ୍ଜୁରୀ ଯଦି ମାନେ ହରି ମିଳେ ତ ବନ୍ଧନ ଛୁଟେ ଯଦି ହରିକି ପାଇଗଲେ ସଂସାର ବନ୍ଧନ ଛୁଟି ଯାଆନ୍ତା ତ ହରି ହରି ନାମ ତ ଇଏ କହୁଛନ୍ତି ହରି ସଂସାର କଣ କଣ ନା ହରି ନାମ ନାମୀ ଅଭିନ୍ନ ନାମ ଆଉ ନାମୀ ଯଦି ଅଭିନ୍ନ ତାହେଲେ ହରି ନାମ ତ କରୁଛି ମୁଁ ତ ଶୁଆ ଡେଲି ତ ନାମ କରୁ କେତେ ମନ୍ତ୍ର ଶିଖିଛି କେତେ ନାମ ଡେଲି କରୁଛି କରୁନି ନା କଣ ଯଦି କରୁଛି କାହିଁ ମୋ ବନ୍ଧନ କୋଉଠି ଛୁଟିଛି ମୁଁ ବା ଲୁହା ପଞ୍ଜୁରୀରୁ ରୂପା ପଞ୍ଜୁରୀ ରୂପା ପଞ୍ଜୁରୀରୁ ସୁନା ପଞ୍ଜୁରୀ ଆସିକି ପହଞ୍ଚିଲେଣି ଆହୁରି ସେଠି ନହେଲେ ତ ତାଙ୍କର ଇଏ ପଞ୍ଜୁରୀରେ ଥିଲି ଋଷି ଆଶ୍ରମରେ ଲୁହା ପଞ୍ଜୁରୀରେ ଥିଲି ସେଠି ପରିବେଶ ବହୁତ ଥିଲା ଭଲ ଥିଲା ଇଏ ବା ତାପରେ ସେଟ ଘରେ ଆହୁରି ବେଶୀ ପାତ୍ର ମନ୍ତ୍ରୀ ଥିଲେ ନା ତାର ବେଶୀ ଯୋଗାଳି ଥିଲେ ଏଠି କେତେ ପାତ୍ର ମନ୍ତ୍ରୀ ସୈନ୍ୟ ସାମନ୍ତକ ଗହଣି ପହଞ୍ଚିଲେ କେତେ କଡା ନିରାପତ୍ତାରେ ରହିଲେ ଆହୁରି ବନ୍ଧନ ତ ଦିନ ପରେ ଦିନ କଠୋର ହବାକୁ ହେଉଛି ସେ ମୋତେ ଲୁହାରୁ ସୁନା ପଞ୍ଜୁରୀ ମିଳିଲା ତ ମୋର କଣ ଯାଏ ସେ ଲୁହା ସୁନା ସହିତ ମୋର ସମ୍ପର୍କ କରୁଛି ମୋତେ ତ ବନ୍ଧନ ତ ଆହୁରି ଦିନ ପରେ ଦିନ ହାର୍ଡ ହଉଛି ମୁଁ ବନ୍ଧନ କୋଉଠି ବୋଲି ନାମ କରିଥାନ୍ତି ମୋର ବନ୍ଧନ କୋଉଠି ଯାଉଛି ମୋର ବନ୍ଧନ ତ ଯାଉନି ତ ଇଏ କି କଥା
ବ୍ୟକ୍ତି ଆସିଲା ତାଙ୍କୁ ପଞ୍ଜୁରୀ ଖୋଲିକି ଖାଇବା ଦବା ପାଇଁ ଆସିବା ଆଗରୁ ଶୁଆ କଣ କରିଛି ପୁରା ଚିରପ ଟାଙ୍ଗି ପଡିଛି ଇଏ ତ ଆସି ଖାଇବା ଦେଖନ୍ତି ଦେଖନ୍ତି ଇଏ ଦେଖିଲା ଶୁଆଟା ମରିଯାଇଛି ପଞ୍ଜୁରୀ ଖୋଲି ଇଏ ରାଜାଙ୍କ ଘର ଦେଲା ଆପଣଙ୍କ ପ୍ରିୟ ଶୁଆ ଏତେ ସୁନ୍ଦର ରାଣୀଙ୍କର ପ୍ରିୟ ଶୁଆ ମରିଯାଇଛି ତେଣୁ ମରିଯାଇଛି ଖବର ଦବାକୁ ଗଲା ତ ସେଇ ସମୟରେ ଇଏ ପଞ୍ଜୁରୀରୁ ବାହାରିକି ପଡିଲା ଏତେ ଦିନ ବନ୍ଧନ ଚିଠ ନଥିଲା ବନ୍ଦ ଦେଇଥିଲେ ତ ଇଏ ତ ଗେଟ୍ ଖୋଲିଦେଇ ଦେଖିଲା ଛୁଆ ମରିଯାଇଛି ବୋଲି ଆଉ ଗେଟ୍ କଣ ଦବ ସେ କହିଲା କହିବା ପାଇଁ କହିଦେଇ ଯାଇଥିଲି ଯେତେ ଇଏ ବନ୍ଧନରୁ ସେ ଉଡ଼ିଦେ ଉଡ଼ିଦେ କହୁଛି ଗୁରୁ ମିଳେ ତ ବନ୍ଧନ ଛୁଟି ଯଦି ଗୁରୁ ସଂସାରରେ ମିଳିବେ ତାହେଲେ ବନ୍ଧନ ଖୋଲିବାର ରାସ୍ତା କିଏ ଦେଖେଇବେ ଗୁରୁ କେବଳ ଗୁରୁ ହିଁ ବନ୍ଧନ ଖୋଲିବାର ରାସ୍ତା ଦେଖେଇ ପାରିବେ ଶୁଦ୍ଧ ଆଚାର୍ଯ୍ୟ ନହେଲେ କେହି ବନ୍ଧନ ମୁକ୍ତ ସଂସାରରେ ସମସ୍ତେ ଅଛନ୍ତି ଆମେ ଯେପର୍ଯ୍ୟନ୍ତ ସେଭଳି ଜଣେ ଅଙ୍ଗୀକାର ନ କରୁଛନ୍ତି ଆମେ ଯେତେବେଳେ ପର୍ଯ୍ୟନ୍ତ ଭଗବାନଙ୍କୁ ଗୁରୁଙ୍କୁ କାହିଁକି ନା ଆମକୁ ମାର୍ଗ କିଏ ଦେଖିବ ଭକ୍ତିର ମାର୍ଗ କିଏ ବଢେଇବ ବିନା ମା ବାପରେ ସେ ଛୁଆ ଯଦି ବଢିବ ପଶୁ ଭଳିଆ ହବ ହବନି କି ବିନା ପିତା ମାତାଙ୍କ ସ୍ନେହ ଆଦର ବିନା ଯିଏ ବଢି ରହିବ ସମାଜରେ ବଢିବ ସେ କଣ ଡକାୟତଟା ହବ ମଣିଷ ହବ ନା ନାଇଁ ପଶୁ ଭଳିଆ ଜୀବ ଯିଏ ସଂସ୍କାର ଯୋଉ ଭଳିଆ ଛୁଆ ଦିନ ପାଇଥିବ ସେଭଳିଆ ହବ ସେଥିପାଇଁ ଭଗବାନଙ୍କୁ ପାଇଥିଲେ ଗୁରୁ ଆଚାର୍ଯ୍ୟ ମାନଙ୍କର ଭଗବାନ ସେଥିପାଇଁ କହୁଛି ସାଧୁ ଆଉ ଋଣୀ ମୁନି ଋଷି ମାନଙ୍କ ପାଖରେ ଋଣୀ କାହିଁକି ନା ସେମାନେ ଆମକୁ ଆମ ଜୀବନଟା ଗଢିବାର ମାର୍ଗ ଦେଖେଇବେ କେମିତି ଗଢା ହବ ଆମ ଜୀବନ ଆମେ ଯଦି ମହତ ବ୍ୟକ୍ତିର ସଙ୍ଗ ନ ପାଇ ଆମ ସଂସ୍କାର କାହିଁକି ପିଲାଙ୍କର ଏଇ ସମାଜ ଏତେ ସୁନ୍ଦର ସଂସ୍କାର ପାଇ ନାହାନ୍ତି ପିତାମାତା ପିତାମାତା ଯଦି ସଂସ୍କାର ହେଇଥାନ୍ତେ ତ ପିଲାଟା ସଂସ୍କାର ପାଇଥାନ୍ତା ଠିକ ସେମ୍ ସେମ୍ ଗୁରୁ ହିଁ ଜୀବନକୁ ସଂସ୍କାର ଦେଖେଇବେ ଭଗବତ ବନ୍ଧନ ମାର୍ଗ ଦେଖେଇବେ ଇଏ ତ ସେ ବନ୍ଧା କି ତା କେବଳ ଗୁରୁଙ୍କର ଦୁଇ ପଦ କଥାରେ ସେ ଆଜି ତାର ବନ୍ଧନ ଛାଡ଼ିବ ତ ସେଇ ହଉଛି ଜୀବନ ଆମର ଆମର ଶରଣାଗତିଟା ଭଗବାନଙ୍କର କେତେ ଆବଶ୍ୟକ ଅଛି କେତେ ଆବଶ୍ୟକ ଅନୁଭବ ଆଜିକାଲି ସମାଜରେ ପ୍ରବଚନ ବହୁତ ହଉଛି ହଉନି କି ୟୁଟ୍ୟୁବ ମାରିଲା ବେଳକୁ ଆମେ କେତେ କେତେ ଭକ୍ତ ହେଲା ପ୍ରବଚକଙ୍କର ସଂସାରରେ ଅଭାବ ନାହିଁ ଯିଏ ୟୁଟ୍ୟୁବରେ ଗୋଟେ କଣ ଦେଖିଦେଲା କି କିଏ କଣ ଦେଖିଦେଲା କୋଉଠି ଶୁଣିଦେଲା ତାକୁ ମୁଖସ୍ଥ କରିଦେଲା କଣ କରିବ ବୋଲି ନା ପ୍ରବଚନ ନ ବୋଲି ସମସ୍ତେ କେତେ କେତେ କେବି ଶୁଣିଲେ ସେଠି ସେୟା ଶୁଣିଲେ ପ୍ରବଚନ ଶୁଣିକି କେବେ ଖାଲି ଅନୁଭବ ଦରକାର ଜୀବନରେ ଯଦି ଅନୁଭବ ନଥିବ ଆମେ କେତେଟା ଶୁଣୁଛନ୍ତି ବହୁତ କଥା ଗ୍ରହଣ କରୁଛନ୍ତି କେତେ କଥା ଭକ୍ତିରେ ସେଇ ଭକ୍ତିଟାକୁ କେତେଟା ଗ୍ରହଣ କରୁଛନ୍ତି ସେଇଟା ହଉଛି ଆମ ଜୀବନର ମୁଖ୍ୟ ଜିନିଷ ଆମେ ଯଦି ଗ୍ରହଣ ନକଟା ଠିକ ଯେମିତି କହୁଛୁ ନା ଇଏ ତ ଚମତ୍କାରୀ ଶୁଆ ନହେଲେ ଶୁଆ ଯେମିତି କେତେ ରାମ କୃଷ୍ଣ କେତେ ଦେଖି ଶୁଣେଇଥିବେ ଆଉ ଯଦି ବିଲେଇ ଧରିବ ଶୁଆକୁ ସେ କେଉଁ କେଉଁ କରିବ କରିବନି କି ସେଥିପାଇଁ ଆମେ ଯେତେଟା ସେବା କରିଥିବା ଯେତେଟା ଭକ୍ତିରେ ଆମେ କଣ କରିଥିବା ସମର୍ପିତ ଭାବେ ବରଣ ହେଇକି ଯେତେବେଳେ ଭକ୍ତିଟାକୁ ଆମେ ସ୍ୱୀକାର କରିଥିବା ତାଙ୍କ ଜୀବନ ପ୍ରବଚନ ଶୁଣିକି ତୋତାପକ୍ଷୀ ଭଳିଆ ପକ୍ଷୀ ଭଳିଆ ଖାଲି ସେ ପୁନରାବୃତ୍ତି ଜୀବନ ଅଲଗା ହୃଦୟର ଅନୁଭବ ଗୋଟେ ଆଉ ଗୋଟେ ଅଲଗା ଅଲଗା ନା ନାହିଁ ଅନୁଭବ ଅଲଗା ଅନୁଭବ ଅଲଗା ନୁହେଁ ଅନୁଭବ ଅଲଗା ଆମେ ଶୁଣିଥିଲେ ନା ସେ ଆଇନଷ୍ଟାଇନ ଯାଆନ୍ତି ପ୍ରବଚନ ଦେଇତେ ଯୋଉ ଯୋଉ ତାଙ୍କର ବଡ ବଡ ଷ୍ଟେଜ ହୁଏ ସେଠି ତାକୁ ଯାହା ଯାହା ପଠାନ୍ତି ସେ ସେଠି ସବୁ ଯାଆନ୍ତି ଯେତେବେଳେ ଯାଆନ୍ତି ତେଣେ ଆଇନଷ୍ଟାଇନ କହୁଛନ୍ତି ଯେ ମୋ ଦେହ ଭଲ ନାହିଁ ଆଜି ଯିବିନି କିନ୍ତୁ ପ୍ରୋଗ୍ରାମ ସେତେବେଳେ ତାଙ୍କ ଡ୍ରାଇଭର କହୁଛି ଆପଣ ଚାଲନ୍ତୁ କାହିଁ ଏତେ ଅସୁବିଧା ନାହିଁ ଯେତେବେଳେ ଇଏ କହୁଛି ନା ମୁଁ ଆଜି ଦେବେନି ତମ ଡ୍ରାଇଭର କହୁଛି ଠିକ ଅଛି କିଛି ଦରକାର ନାହିଁ ଆପଣ ଆଜି ନ କହୁଛୁ ଷ୍ଟେଜରେ ମୁଁ ଆଜି ଆପଣଙ୍କୁ ଆଜି କିଛି ଚିହ୍ନି ନାହାନ୍ତି ନୂଆ ଜାଗା ତେଣେ ଆଇନଷ୍ଟାଇନ ହେଇକି ମୁଁ ବସିଛି ମୁଁ ଆପଣଙ୍କୁ ପ୍ରବଚନ ଦେବି ତ ଇଏ କଣ କଲେ ତ ଯାଇକି କଣ କଲେ ଆଇନଷ୍ଟାଇନ ବସିଲେ ଷ୍ଟେଜରେ ନା ତଳେ ଚେୟାରରେ
ପଛରେ ଆଉ ତାଙ୍କ ଡ୍ରାଇଭର ଯାଇକି ସେମ୍ ଭଳିଆ ପ୍ରବଚନ ଦେଇଦେବ କେମିତି ନା ଡେଲି ଶୁଣୁଛନ୍ତି ଡେଲି ତାଙ୍କ ସାଙ୍ଗରେ ଯାଇ 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 ଶୁଣୁଛନ୍ତି ସବୁ ପ୍ରବଚନ ଦେଇଦେବେ ଯେତେବେଳେ ଯାହା ଯାହା ଭାଷଣ ଥିଲା ଭାଷଣ ଦେଇଦେଲେ ଭାଷଣ ଦେଇ ସାରିଲା ପରେ କଣ ହେଲା ଲୋକ କ୍ୱେଶ୍ଚେନ୍ କଲେ କ୍ୱେଶ୍ଚେନ୍ କଲେ କ୍ୱେଶ୍ଚେନ୍ ଆନ୍ସର କେମିତି ଦେବେ କ୍ୱେଶ୍ଚେନ୍ ଆନ୍ସର ଦେବାଟା ତ କଷ୍ଟ ଅନୁଭବ ଯାହା ନଥିବ ବାସ୍ତବିକ ଅନୁଭବ ନଥିବ ପ୍ରଶ୍ନର ଉତ୍ତର ଦେଇପାରିବେ ସେ କଣ କଲେ କହିଲେ ଏଇ କଥାଟା ତ ମୁଁ କଣ କହିବି ମୋ ଡ୍ରାଇଭର କହିଲ କାହିଁକି ନା ଆଇନଷ୍ଟାଇନ୍ ତାଙ୍କ ଡ୍ରାଇଭର ହେଇକି ପଛରେ ବସୁନି ତ ସେଇଠି କଣ କଲେ କହିଲେ ମୋ ଡ୍ରାଇଭର ଦେଇଦେବ ତା ଡ୍ରାଇଭରକୁ ଡକାଲ ଆଇନଷ୍ଟାଇନ୍ ଡକାଲ ସେ ତା ସମସ୍ୟାର ସମାଧାନ କରିବ ପ୍ରଶ୍ନର ଉତ୍ତର ସେ ହେଇଯିବ ଆମେ ମୁଖସ୍ଥ କରିକି ଯଦି ସବୁ କିଛି ହେଇଯାଉଥାନ୍ତା ଜୀବନର ଅନୁଭବ ଗୋଟେ ଅଲଗା ବିଷୟ ସେଥିପାଇଁ ଭଗବାନଙ୍କୁ ଅନୁଭବ କରିବା ଭକ୍ତି କରୁଛନ୍ତି ଠିକ ଅଛି ଆମେ କେତେ ଲୋକ ଭକ୍ତି କରୁଛନ୍ତି ହନୁମାନ କରୁଛନ୍ତି କିନ୍ତୁ ଭଗବାନଙ୍କୁ ଅନ୍ତରୁ ସେ ଗ୍ରହଣ କରିଛନ୍ତି କେତେ ଜଣ ମୋ ସର୍ବସ୍ୱ ବୋଲି ସେ ମୋର ସବୁ କାରଣର କାରଣ ସବୁ କିଛି ସେ ମୋର ବୋଲି କେତେ ଜଣ ଆମେ ଭଗବାନ ପାଖରେ ସମର୍ପିତ ସେଟା ବହୁତ କଷ୍ଟ ସେଟା ବହୁତ କଷ୍ଟ ସେଥିପାଇଁ ଭକ୍ତି ଗୋଟେ ସ୍ୱତନ୍ତ୍ର ବସ୍ତୁ ଯେମିତି କୁହାଯାଏ କଣ ମିଠା ଯିଏ ଖାଇନି ମିଠା ତାକୁ କଣ ତା ସ୍ୱାଦ ବୁଝି ଦେଇହବ ରସଗୋଲା ଖାଇନି ଯିଏ ଜୀବନେ ମିଠା ଯିଏ ଖାଇନି ତାକୁ କଣ ମିଠା ମିଠାଟା ଏତେ ଭଳିଆ ସ୍ୱାଦ ସେ ତ ଖାଇନି ଜୀବନେ ତ ସ୍ୱାଦ ସ୍ୱାଦର ମୂଲ୍ୟ ବୁଝିବ ବୁଝିବ କେବେ ବୁଝିପାରିବ ସେଥିପାଇଁ ଖାଇଥିବା ଲୋକ ବୁଝିବ ସେଥିପାଇଁ ଯୋଉମାନେ ସଂସାରରେ ଲୋକ କହୁଛନ୍ତି ହରେକୃଷ୍ଣ କଲେ କଣ ହବ ଇଏ କଲେ କଣ ହବ ଭକ୍ତି ଭକ୍ତି କୁହନ୍ତି ନା ହରିନାମୀ କିରସ ହଉଛି ପାନ କଲ ଲୋକ ସିନା ଜାଣି ଭଗବାନଙ୍କ ନାମର ଯୋଉ ଆସ୍ୱାଦନ ଭଗବତ ଭକ୍ତିରେ ଯୋଉ ଆନନ୍ଦ ରହିଛି ସେ ଆନନ୍ଦଟା କେମିତି ପାଇବ କଲେ ଯାଇକି ପାଇବ ସେଥିପାଇଁ ଆମକୁ କଣ କରିବା ପାଇଁ ପଡ଼େ ଆନନ୍ଦଟା ଖୋଜିବା ପାଇଁ ପଡ଼େ ଆନନ୍ଦ କୋଉଠି ଅଛି ଆନନ୍ଦ କୋଉଠି ଅଛି ଆତ୍ମାରେ ଆନନ୍ଦ ଆତ୍ମା ଆନନ୍ଦଟା ପାଇବାକୁ ଆତ୍ମା ତ ଆମ ସମସ୍ତ ପାଖରେ ଅଛି ଆତ୍ମା ଯେତେବେଳେ ପରମାତ୍ମାଙ୍କ ସହିତ ସମ୍ବନ୍ଧିତ ହବ ଭଗବତ ସେବାରେ ଲାଗିବ ସେବାର ଆନନ୍ଦ ଲାଗିବ ସେବା ନ କଲା ପର୍ଯ୍ୟନ୍ତ କେବେ ଆନନ୍ଦ ପାଇବ ସେ ହେଉଛି ଘଟିବ ସେଇଥିପାଇଁ ଆମକୁ କିଛି ନା କିଛି ସେବା କରିବା ପାଇଁ କଣ ସେବା କରିବା କଣ ସେବା କରିବ କଣ ସେ ଆମେ ଆମ ଜୀବନରେ କଣ ସେବା କଲେ ଭଗବାନଙ୍କୁ ସନ୍ତୁଷ୍ଟ କରିବ ଭଗବାନ କୋଉ ସେବାରେ ସନ୍ତୁଷ୍ଟ ହେବେ କଣ ସେବା କରିବ ମନେ ମନେ ସେବା କରିବ ନା କାହାର ଆନୁଗତ୍ୟତାରେ ସେବା କରିବ ବିନା ଆନୁଗତ୍ୟତାରେ ସେବା କରିବା ଯଦି ତାହେଲେ ଆନନ୍ଦ ପାଇବା କାହିଁକିନା ସେବାରେ ଭୁଲ ହବ ସେବାର ଅପରାଧ ହେଇଯିବ ସେଥିପାଇଁ କାହା ଆନୁଗତ୍ୟତାରେ ସେବା କରିବା ଆଉ ବିଶେଷ କରି ଯୋଉ ମୁଁ କହିଲି ଗୁରୁ ମିଳେ ତ ବନ୍ଧନ ଛୁଟେ ହରି ମିଳିଲେ ସଂସାର ବନ୍ଧନ ଜୀବନ ହରି କରିବେ ଭୋଗ ପାରି ବହୁତ ପଛ କଥା ସେଟା କିନ୍ତୁ ଯେତେବେଳେ ଏ ସଂସାର ବନ୍ଧନ ଯିବ ଆଗେ ଗୁରୁଙ୍କର କୃପା ଦରକାର ସେଥିପାଇଁ ଗୁରୁଙ୍କ ଆନୁଗତ୍ୟ ଗୁରୁଙ୍କ ମନୋଭୀଷ୍ଟ ପୂର୍ଣ୍ଣ କରିବା ଦରକାର ଶ୍ରୀ ପ୍ରଭୁପା ସଂସାର ଯେତେବେଳେ ଇସ୍କନ ଯେତେବେଳେ ପ୍ରତିଷ୍ଠା କଲେ ଆଜି ଦେଖନ୍ତୁ କେତେ ଲକ୍ଷ ଲକ୍ଷ ପାଶ୍ଚାତ୍ୟ ଦେଶବାସୀମାନେ କେମିତି କୃଷ୍ଣ ଭାବନାକୁ ଅତି ସହଜରେ ଆଦରି ନେଲେ କଣ ପାଇଁ ନେଲେ କଣ ପାଇଁ ଆଦର ନେଲେ ପ୍ରଭୁପାଦ କେବଳ ଯାହା କହିଛନ୍ତି ସେଇଟାକୁ ଯୋଉମାନେ ସ୍ୱୀକାର କରିଥିଲେ କେବଳ ଯୋଉମାନେ ଯାହା କହିଛନ୍ତି ପ୍ରଭୁପାଦ ଯାହା କହିଛନ୍ତି ସେଟାକୁ ସେମାନେ ପ୍ରଭୁପାଦଙ୍କ ଶିଷ୍ୟ ଶିଷ୍ୟମାନେ ପ୍ରତ୍ୟୁତ୍ତର ନ କରିକି କେବଳ ସେଟାକୁ ସ୍ୱୀକାର କରିନେ ଯଦି ବୋଲି ସେମାନେ ଆଜି ଏତେ ବଡ ବଡ ଯଶସ୍ୱୀ ହେଇଗଲେ ଜଗତରେ ବଡ ବଡ ରାଜା ମହାରାଜା ହେଇଗଲେ ସେମାନେ ନା ପ୍ରଭୁପାଦ ପାଇଁ ତାଙ୍କୁ ସେକ୍ରିଫାଇସ୍ ପ୍ରଭୁପାଦ ଯାହା କହିଥିଲେ ସେଇଟା କେବଳ କରିବା ପାଇଁ କେବଳ ସେତିକି ସେଥିପାଇଁ ଆମ ଜୀବନରେ ଏମିତି ଗୋଟେ ସ୍ଥିତି ଆସିବା ଦରକାର ଯେତେବେଳେ ଆମେ ସମର୍ପିତ ହେଇକି ଗୁରୁ କୃଷ୍ଣ ପାଇଁ କିଛି କରିପାରିବା ମତେ ଯାହା ଅଛି ଆମେ ଆମେ ଯାହା କରିବା ସେଟା କୃଷ୍ଣ କେମିତି ସ୍ୱୀକାର କରିବ ଅଙ୍ଗୀକାର କରିବେ ମୋ ସେବାଟା ମୁଁ ଯାହା ସେବା କଲି କୃଷ୍ଣ କେମିତି ଅଙ୍ଗୀକାର କରିବେ ନା ସେଇଟା ଯଦି କାହା ଆନୁଗତ୍ୟତାରେ କରିବା ଜଣେ ଶୁଦ୍ଧ ଭକ୍ତଙ୍କ ଆନୁଗତ୍ୟତାରେ କରିବା ପ୍ରଭୁପାଦଙ୍କ ଆନୁଗତ୍ୟତାରେ କରିବା ପ୍ରଭୁପାଦଙ୍କ ପ୍ରସନ୍ନତା ପାଇଁ କରିବା ଯଦ୍ୱାରା ଆମେ ପ୍ରମାଣ ଦେଲେ ଯେମିତି କେତେ କେତେ ଦେଶ ବିଦେଶ
ଆପଣ ରୁଷିଆ ଦେଖୁଥିଲେ, କମ୍ୟୁନିଷ୍ଟ କଣ୍ଟ୍ରି ଥିଲା, ଯୋଉ କମ୍ୟୁନିଷ୍ଟ କଣ୍ଟ୍ରି ହଉଛି ରୁଷିଆ, ପ୍ରଭୁପାଦଙ୍କ ଶିଷ୍ୟମାନଙ୍କୁ ପଠେଇଥିଲେ ଯେତେବେଳେ ସେଠି ପ୍ରଚାର କରିବା ପାଇଁ କେତେ କଷ୍ଟ ନ ଦେଇଛନ୍ତି ରୁଷିଆ, କେତେ କାଟି କେତେ ହାତ ଗୋଡ କାଟି ଦେଇଛନ୍ତି, ବହୁତ କଷ୍ଟ, ବହୁତ ଦିନ ଜେଲରେ ରଖିଛନ୍ତି, ତାପରେ ବି ସେମାନେ ଛାଡ଼ୁନାହାନ୍ତି। ଭାରତ ପରେ ସେକେଣ୍ଡ ସ୍ଥାନ ଯଦି ଥାଏ ବିଦେଶର, କୋଉ ଦେଶରେ ଅଧିକ ମନ୍ଦିର ଅଧିକ ପ୍ରଚାର, ସେ ହେଉଛି ରୁଷିଆ। ରୁଷିଆରେ 100ରୁ ଅଧିକ ମନ୍ଦିର ଅଛି, ବଡ ମନ୍ଦିର। ରୁଷିଆ ଲୋକମାନେ ଏତେ ସହଜରେ ଭକ୍ତିକୁ ଆଦରି ନେଇଛନ୍ତି, କେତେ କଷ୍ଟ ତ୍ୟାଗ କରିଛନ୍ତି। ପ୍ରଭୁପାଦ ପ୍ରଭୁପାଦ ତ ଥରେ ଯାଇଥିଲେ, ଖାଲି ଜଣେ ଶିଷ୍ୟକୁ ପଠେଇଥିଲେ, ତ ସେ ଗୁରୁଙ୍କ କୃପା ବଳରେ ଆଜି ଲକ୍ଷ ଲକ୍ଷ ଲୋକ ରୁଷିଆର ଲୋକ ଭକ୍ତି ସାରା ବାଲ୍ତି। ସେଥିପାଇଁ କେବଳ ସେତିକି କରିବା, କାହାର ମନବିଷ୍ଟ ପାଇଁ କିଛି କରିବ, ଆମେ ଯଦି ନିଜ ହାତରୁ କିଛି ନ ଛାଡ଼ିବା। ଯେମିତି ପ୍ରଶ୍ନ ଆସେ ନା ଯେ ସଂସାରରେ ଲୋକ ଭୟ କରନ୍ତି, କୋଉଥିରେ ବେଶୀ ଭୟ କରନ୍ତି? ନାଇଁ ବାବା ସାଧୁ ହେଇ କଣ, ହରିଭକ୍ତ ଯେତେ ଜଣ ଧୋଙ୍କା ଦ୍ୱାରା ତାଙ୍କ ଘର, ଏଇଆ କୁହନ୍ତି ନା, ଯେଉଁମାନେ ହରିଙ୍କର ଭକ୍ତ ହୁଅନ୍ତି ସେମାନେ ଅତ୍ୟନ୍ତ ଗରିବ ଦୁଃଖୀ ହେଇକି ଜୀବନ ବିତାନ୍ତି। କିନ୍ତୁ ନା, ଭଗବାନ ସବୁ ଦେଲା ଭଲ, ଆଉ ଭଗବାନ ବି ସବୁ ନେଲା ଭଲ, କାରଣ ସିଏ ହରି ସବୁ ନେବେ, ପ୍ରଥମ ଅବସ୍ଥାରେ କାହାର ନେବେ। ଭକ୍ତ ଯେତେବେଳେ ଭଗବାନଙ୍କୁ ତାର ଦରକାର ପଡିବ ସେତେବେଳେ ଭଗବାନ ତାଠୁ ସବୁ ନେବେ। ଯେତେବେଳେ ଭକ୍ତ ଭକ୍ତି କରିବେ ପ୍ରଥମ ସ୍ତରରେ, କେହି ଭକ୍ତ ମୋର ଏକମାତ୍ର କୃଷ୍ଣ ଦରକାର ଆଉ କେହି ଦରକାର ନାହିଁ, ଜୀବନରେ ଆଉ କାହାର ସଙ୍ଗ କାହାର ସଂସ୍ପର୍ଶ ଦରକାର ନାହିଁ, ମୋର ଜୀବନରେ କିଛି ଆଶା ରହିବନି, ସେତେବେଳେ କୃଷ୍ଣ ସବୁକିଛି ତାଠୁ ହରଣ କରିନେବେ। ସେତେବେଳେ ଯେତେବେଳେ ଜୀବନରେ ତାର ଏକମାତ୍ର ଲକ୍ଷ୍ୟ ମୋର କୃଷ୍ଣ ଦରକାର, ସେ ଆଉ କାହାକୁ ଆଶା କରିବନି, ସେତେବେଳେ ଭଗବାନ ତାଠୁ ସବୁକିଛି ନେଇନେବେ। ସବୁକିଛି ନେଲା ପରେ ତ ସେ କୃଷ୍ଣଙ୍କର ହବ। ଆଉ ଯେତେବେଳେ ପର୍ଯ୍ୟନ୍ତ ପ୍ରଥମ ଅବସ୍ଥା ଆମେ ଭକ୍ତି କରୁଛନ୍ତି, ଆମର କେତେ ଜଣଙ୍କର ଜୀବନ ଦରକାର ହେଲେ କୃଷ୍ଣ କାହା ଜୀବନ ଦରକାର? ଆମେ ତ ମୁଣ୍ଡିଆ ଟିକେ ମାରୁଛନ୍ତି, ଟିକେ ପୂଜା ସେବା କରୁଛନ୍ତି, ଜପ କରୁଛନ୍ତି, ଏଇଆ କରୁଛନ୍ତି, ସେତେବେଳେ କୃଷ୍ଣ ଦେବେ। ଆପଣ ନାମ କରିକରି ଯାହା ଚାହିଁବେ ସେୟା ପାଇବେ, ଆପଣ ନାମ କରିକରି ଯେତେବେଳେ ଚାହିଁବେ ଦୁନିଆରେ ମୋଠୁ ସବୁ ପ୍ରଭୁ ନେଇଯାଆନ୍ତୁ, କେବଳ ଆପଣ ହିଁ ମୋର ଦରକାର। ଭଗବାନ ସବୁ ଦେବେ, ନିଜକୁ ଦେବେ ଦେବେ, ଭଗବାନ ସବୁ ଦେବେ ଆପଣଙ୍କୁ, ନିଜକୁ ଦେବେ ଦେବେ। ଆଉ ଯେତେବେଳେ ଆପଣ କାହିଁକି ସେତେବେଳେ ସବୁକିଛି ଭଗବାନ ଆପଣଙ୍କୁ ଦେଉଥିବ, ଯେତେବେଳେ ଆପଣଙ୍କର ଭଗବାନ କୃଷ୍ଣ ଦରକାର ସେତେବେଳେ ଭଗବାନ ଆପଣଙ୍କ ପାଖରୁ ସମସ୍ତଙ୍କୁ ନେଇଗଲେ, ସବୁ ଗୋଟେ ଗୋଟେ ନେଇ ଯଶ୍ୟ ଅନୁଗ୍ରହାମୀ ହରି ସେ ପ୍ରଧାନ ଭଗବାନ ସେ ପାଇଁ ହରି। ସେତେବେଳେ ଯେତେବେଳେ ହରି ମୋର ଦରକାର ତାହେଲେ ହରି ସବୁ ହରଣ କରିନେବ, ତା ତ ସେ ତମ ପାଖକୁ ଆସିବ, ତମ ପାଖରେ ଯଦି ଅନେକ ଜଣ ହେଇକି ଥାନ୍ତି ତାଙ୍କର ସେମିତି ହବନି। ସୂର୍ଯ୍ୟ ଆସିଲେ ଅନ୍ଧକାର ଆପେ ଆପେ ପଡିବ, ସେ କୃଷ୍ଣ ରୂପକ ସୂର୍ଯ୍ୟ ଯେତେବେଳେ ଆମ ହୃଦୟରେ ପ୍ରକାଶିତ ହେବେ ଆଉ ଅଟୋମେଟିକ ସବୁ ପଳେଇବ। ପଳେଇବେ ମାନେ କଣ? ସବୁ ଭଗବାନ ନେଇଯିବେ, ସମସ୍ତଙ୍କର ଆସକ୍ତିକୁ ତୁଟେଇ ଦେବେ କୃଷ୍ଣ। ସମସ୍ତେ ଥାଇପାରନ୍ତି କିନ୍ତୁ ସମସ୍ତଙ୍କ ପ୍ରତି ଆସକ୍ତିକୁ ପ୍ରଭାତ କୃଷ୍ଣ ତୁଟେଇ ଦେବେ, କାହା ପ୍ରତି ଆସକ୍ତି ରହିବ। ସେଥିପାଇଁ ସେଇଭଳିଆ ଗୋଟେ ପୋଜିସନ ଦରକାର, ସେଭଳିଆ ଗୋଟେ ସ୍ଥିତି ଦରକାର। ଆଧ୍ୟାତ୍ମିକ ଶରଣାଗତି ଯୋଉ କଥା କହିଲୁ, ଯୋ ମାନସ ଦେହ କେହ ଯୋଉ କିଛୁ ମୋର ଅର୍ପିଲୁ ତୁଆପଦେ ନନ୍ଦ କିଶୋର, କେମିତି ମୋ ମନ ମୋ ଦେହ ମୋ ଘରକୁ ସବୁକିଛି ମୁଁ କୃଷ୍ଣଙ୍କୁ ଦେଇପାରିବି? ଦେଇପାରିବି? ଦେଇ ହବ? ହବ? ସହଜ କଥା ନା, ମୋ ମନକୁ ଦେହ ଘର ତ ଦେଇ ହବନି, ମନକୁ କୋଉଠୁ ଦେଇ ହବ? ସବୁଠୁ କଷ୍ଟ ହଉଛି ସବୁ ଦେଇ ହବ କିନ୍ତୁ ମନକୁ ଦେଇ ହବନି। ଆଉ ଯଦି ଜଣେ ଦେହ ଘର ଦେଇଦେବ ତାହେଲେ ମନ ବି ଧୀରେ ଧୀରେ ଦେଇ ହବ। ମୋ ଦରକାର କିଏ କୃଷ୍ଣ? ମୋ ଜୀବନରେ ଦରକାର କିଏ? କୃଷ୍ଣ। କାହିଁକି ମୁଁ କୃଷ୍ଣଙ୍କୁ ଏଗୁଡା ଦଉଛି? କଣ ପାଇଁ ଜଣେ ଭକ୍ତ ତା ମନ ତା ଦେହ ତା ଘର ସବୁ ଦବା ପାଇଁ ଚାହୁଁଛି? କଣ ପାଇଁ ଦବା ପାଇଁ? ତମେ ଭକ୍ତ ଠାକୁର ଗାଉଛନ୍ତି ନା, ମାନସ ଦେହ ଘେହ ଯୋଉ କିଛି ମୋର ଯାହା କିଛି ମୋର ଅଛି ମୁଁ ସବୁ ଆପଣଙ୍କୁ ଦେଇଦେଲି। ଏତେ ବଡ ଭକ୍ତ ଠାକୁର ଗୋଟେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଥିଲେ, ଆପଣ ତ ଜାଣିଛନ୍ତି ଭଦ୍ରକର ହାଇସ୍କୁଲର ପ୍ରଥମ ହେଡ଼ମାଷ୍ଟର ହଉଛି, ଯାହାକୁ ଭଜନ ଗାଇଲି ସେ ହେଉଛି ଭଦ୍ରକ ହାଇସ୍କୁଲର ପ୍ରଥମ ହେଡ଼ମାଷ୍ଟର, ତାଙ୍କ ଭଜନ ଏଟା। ତ ପୁରୀ ଡିଷ୍ଟ୍ରିକ୍ଟର ମାଜିଷ୍ଟ୍ରେଟ ଥିଲେ, ତ ଭଦ୍ରକରେ ବି ପରେ ସତସ୍ତରୀରେ ମାଜିଷ୍ଟ୍ରେଟ ହେଲେ, ଚଉସ୍ତରୀରେ ଥିଲେ ପୁରୀରେ ମାଜିଷ୍ଟ୍ରେଟ 1874। ତ ଯେତେବେଳେ ପୁରୀରେ ମାଜିଷ୍ଟ୍ରେଟ ହେଲେ
ସତସ୍ତରୀ ପୁଣି ଭଦ୍ରକ ଆସିଥିଲେ ଯାଇ ତ ଏଇଟା ନବଦ୍ୱୀପରେ ରହିଲେ କୋଉଭଳିଆ ଥିଲେ ସରକାର କେଉଁଭଳିଆ ମାଜିଷ୍ଟ୍ରେଟ ଥିଲେ ତାଙ୍କ ଡିସିସନ ତାଙ୍କର କେବେ କେସ୍ ପେଣ୍ଡିଂ ରହୁନଥିଲା ବର୍ଷ ବର୍ଷ କେସ୍ ଚାଲୁନଥିଲା ଭକ୍ତିନ ଠାକୁର ରାୟ ସାଙ୍ଗେ ସାଙ୍ଗେ ତ ସେଇ ଗୋଟିଏ ଦିନରେ ସମସ୍ତ କେସ୍ ଫଇସଲା ହଉଥିଲା ବ୍ରିଟିଶ ତାଙ୍କ ପାଇଁ ତାଙ୍କ ଘରୁ ତାଙ୍କ କୋର୍ଟ ପର୍ଯ୍ୟନ୍ତ ଗୋଟେ ଟ୍ରେନ୍ ଲାଇନ୍ ଚଲେଇଛି ଅଛନ୍ତି ଏମିତି ଯିଏ ଚିନ୍ତା କରୁନୁ ଆମର ସପ୍ତମ ଗୋସ୍ୱାମୀ ଯିଏ ଏମିତି କାଙ୍ଗାଳିଆ ସାଧାରଣ ସଂସ୍ଥାର ଲୋକ ନୁହନ୍ତି ଆମର ଯିଏ ପ୍ରଭୁପାଦଙ୍କର ଯିଏ ପରମ ଗୁରୁ ଭକ୍ତିଶ୍ୟାମ ସୁର ଠାକୁରଙ୍କ ପିତା ନିଜେ କୋଣିଆ ଥିଲେ ନା ବ୍ରିଟିଶ ସରକାର ତାଙ୍କ ଘରୁ ତାଙ୍କ କୋର୍ଟକୁ ଗୋଟେ ଟ୍ରେନ୍ ଚଲେଇଥିଲେ କେବଳ ତାଙ୍କୁ ନବ ଟ୍ରେନ୍ଟା ଚାଲିଥିଲା କେବଳ ତାଙ୍କୁ ନବ ଆଣିବା ପାଇଁ କେବଳ ତାଙ୍କ ଟାଇମରେ ଚାଲୁଥିଲା ମାନେ କୋଉଭଳିଆ ସଂସାର କେତେବେଳେ ନାମଜାଦା ପର୍ସନ ବୁଝିପାରୁଛନ୍ତି ଆଜି ପର୍ଯ୍ୟନ୍ତ ସେ ଟ୍ରେନ୍ ଲାଇନ୍ ଯେମିତି ବାରିପଦିଆ ସିଙ୍ଗଲ ଟ୍ରେନ୍ ଲାଇନ୍ ଥିଲା କେବଳ ସେ ଯିବେ ତ ସେଥିପାଇଁ ଏବେ ସେ ଟ୍ରେନ୍ ଲାଇନ୍ ଟା ଡବଲ ହଉଛି ଆମର ନବଦ୍ୱୀପରୁ ପରିକ୍ରମା ଆଉ ବୋଧରୁମ ଦ୍ୱୀପ ଭକ୍ତିନ ଠାକୁରଙ୍କ ଘର ଠାରୁ ରୁମ୍ରୁ ତାଙ୍କ କୋର୍ଟକୁ ଲାଷ୍ଟ ମୋମେଣ୍ଟରେ ସେଠି ସେଠି ଚାକିରି କରୁଥିଲେ କୃଷ୍ଣନଗର କୋର୍ଟରେ ଚାକିରି କରିଥିଲେ ନଦିଆ ଜିଲ୍ଲାର ହେଡକ୍ୱାର୍ଟରରେ ତ ଏଇଆ ଥିଲା ମାନେ କେତେ ବଡ ବ୍ୟକ୍ତିତ୍ୱ ଥିଲେ ଏଇ ହଉଛି ତାଙ୍କ ଭଜନ ମାନସ ଦେହ ଘେହ ଯୋଉ କିଛି ଏମିତି ନୁହେଁ ଯେ ଏତେ ଗରିବ କିଏ ସାଧାରଣ କେତେ କ୍ୱାଲିଫାଇ ଥିଲେ ଚିନ୍ତା କରନ୍ତୁ ଆଉ ଏମିତି ସାଧାରଣ ବ୍ୟକ୍ତି ହେଲେ ଗୋଟେ ଟ୍ରେନ୍ ଲାଇନ୍ ଜଣଙ୍କ ପାଇଁ ଚଲେଇବା କେତେ ଜାଗାରେ ଦେଖୁଛନ୍ତି କିଏ ବ୍ରିଟିଶ ଅମଳରେ ଥିଲେ ସ୍ୱତନ୍ତ୍ର ତାଙ୍କ ପାଇଁ ସରକାର ଗୋଟେ ଟ୍ରେନ୍ ଲାଇନ୍ ଚଲେଇଥିଲେ କେତେ ବଡ ବ୍ୟକ୍ତିତ୍ୱ ଚିନ୍ତା କରନ୍ତୁ କେତେ ଫାଷ୍ଟ କ୍ଲାସ ଡିସିସନ ଥିଲା ତାଙ୍କର ତ ସେଇଭଳି ତ ସେଇ କାଉଛି ମୋର ମନ ମୋର ଦେହ ମୋର ଗୃହ ସବୁକୁ ମୁଁ ଆପଣଙ୍କ ପାଖରେ ଦେଇଦେଲି କାହିଁକି ଦେବା କଥା କହୁଛି କଣ ପାଇଁ ଦେଇ ଦିଆଯିବେ ମୋ ମନ ଦେହ ଘର କଣ ପାଇଁ ଦେବି ତାକୁ ଭଗବାନ କଣ ପାଇଁ ଦେବା ପାଇଁ ପଡିବ କଣ ପାଇଁ ଦିଆଯିବ ବିନିମୟରେ ମୋ ଦରକାର କିଏ ଆପଣ ଯେପର୍ଯ୍ୟନ୍ତ ୟାକୁ ମୋ ପାଖରେ ରଖିଛି ସିଏ ମୋତେ ଧରା ଦଉନାହାନ୍ତି ନା ଏଇଟା ତ ମୋର ରହିଲା ନା ମୋ ପାଖରେ ଆଉ କିଛି ବସ୍ତୁ ଅଛି ନା ଯୋଉଥିପାଇଁ ସିଏ ମୋ ପାଖକୁ ଆସୁନାହାନ୍ତି ସେଠି ଏଇଟା ମୋତେ ଦବା ପାଇଁ ମୋରଟା ମୁଁ ଯଦି ତାଙ୍କୁ ଦେଇଦେବି ତାହେଲେ ମୁଁ ତାଙ୍କୁ ଅଟୋମେଟିକ ପାଇଛି ବିନା ବିନିମୟରେ କିଛି ମିଳିବନି କୃଷ୍ଣ ପ୍ରେମ ପାଇବା ପାଇଁ ହେଲେ କୃଷ୍ଣକୁ ପାଇବା ପାଇଁ ହେଲେ କୃଷ୍ଣକୁ ନିଜକୁ ଦେଇଦେବା ପାଇଁ ଆଗେ ଦେଇଦେବା ପାଇଁ ଆପଣ ଇନଭେଷ୍ଟ କଲେ ଯାଇକି ବିଜନେସ କରିପାରିବେ ପାଇପାରିବେ ପାଇବେ ନା ବିନା ଇନଭେଷ୍ଟରେ କେମିତି ଆମର ପ୍ରଫିଟ ବାହାରିବ ଆଉ ସବୁଠୁ ବିଶ୍ୱର କଣ ଏ ସଂସାର ସୃଷ୍ଟିର ସବୁଠୁ ବଡ ବସ୍ତୁ କିଏ ସ୍ୱୟଂ ଭଗବାନ ସାରା ଭଗବାନ ଜଗତର ମାଲିକ ଯିଏ ଜଗନ୍ନାଥଙ୍କୁ ଯେତେବେଳେ ପାଇବେ ଆମର ବିନା ଜଗତନାଥଙ୍କୁ ପାଇବା ପାଇଁ ହେଲେ କିଛି ବିନା ବିନିମୟରେ କିଛି ପାଇବେ କି କଣ ଦବା ପାଇଁ ପଡିବ ନିଜକୁ ଦେଇଦେବା ପାଇଁ ନିଜକୁ ଯୋଉଠି ଦେବେ ଧର ମନ ଦେହ ଘର କାହାକୁ ଦେବେ ଆଉ ସବୁ ଦେଲା ପରେ ଯଦି ମନକୁ ନ ଦେବେ ତାହେଲେ ବି ଭଗବାନ ଦେବେ ଧର ଦେବେ ସେଇପାଇଁ ଦବା ପାଇଁ ସେଥିପାଇଁ ପ୍ରଭୁପାଦ ଆମ ମାନଙ୍କ ପାଇଁ ଗୋଟେ ଗୋଟେ ସେବା ଦେଇଛନ୍ତି ଭଗବାନ କେତେ ଗୋଟେ ପ୍ରିୟ ଭକ୍ତ ଭଗବାନଙ୍କର ପରମ ଭକ୍ତ ହଉଛନ୍ତି ଶ୍ରୀ ପ୍ରଭୁପାଦ ଚୈତନ୍ୟ ଭାଗବତରେ ଦିଆହେଇଛି ସେନାପତି ଭକ୍ତ ଭଗବାନ ଶ୍ରୀକୃଷ୍ଣଙ୍କର ସେନାପତି ଭକ୍ତ ହଉଛନ୍ତି ଶ୍ରୀ ପ୍ରଭୁପାଦ ତା ପ୍ରମାଣ ଦେଖିକି ଯାଇଛନ୍ତି ଯେତେବେଳେ ଏଇଭଳି ମହାନ ଜଣେ ଶୁଦ୍ଧ ଭକ୍ତ ଶ୍ରୀ ପ୍ରଭୁପାଦ ସେଇ ପ୍ରଭୁପାଦଙ୍କ ପାଇଁ ଜଣେ ଶୁଦ୍ଧ ଭକ୍ତ ଆଚାର୍ଯ୍ୟଙ୍କ ଇଚ୍ଛାକୁ ଆମକୁ ଆମେ ଯଦି ପୂରଣ କରିପାରିବା ତାହେଲେ 100% କୃଷ୍ଣକୁ ଆମେ ପାଇପାରିବା 100% ନୁହେଁ 1000% ଆମେ କୃଷ୍ଣଙ୍କୁ ନିଶ୍ଚିତ ରୂପେ ପାଇପାରିବା କେବଳ ପ୍ରଭୁପାଦଙ୍କ ଇଚ୍ଛା ଅଭିଳାଷ ଯଦି ଆମେ ପୂରଣ କରିପାରିବା କେବଳ ତାଙ୍କୁ ମନୋଭାବ ବୁଝିକି ସହଯୋଗିତା କରିବେ ଆମର କିଛି ତ୍ୟାଗ ରହିବା କଥା ସେକ୍ରିଫାଇସ୍ କଣ ଦବା ଆମେ ପ୍ରଭୁପାଦଙ୍କୁ ଖୁସି ପାଇଁ ଆମେ କଣ ଦବା କୁହନ୍ତୁ କଣ ଦେଲେ ଆମେ ପ୍ରଭୁପାଦଙ୍କୁ ଖୁସି କରିପାରିବୁ ଯୋଉଟାକି କୃଷ୍ଣ ଖୁସି କୁହନ୍ତୁ ନିଜ ତରଫରୁ ମୁଁ କହିବି ଆଜି ପ୍ରଭୁ କହୁଛନ୍ତି ଯେ ପ୍ରଭୁପାଦଙ୍କୁ ଖୁସି ପାଇଁ ଆମେ ଗ୍ରନ୍ଥ ବିତରଣ କରିବା ଲୋକଙ୍କ ପାଖରେ ପହଞ୍ଚେଇବା ଠିକ ଅଛି ଆଉ କଣ ଦବା ସେ ତ ପ୍ରଭୁପାଦଙ୍କ ପ୍ରଚାରରେ ସହଯୋଗିତା କରିବା ପ୍ରଭୁପାଦଙ୍କ ପ୍ରଚାରରେ ସହଯୋଗିତା କରିବା ତ ଅନ୍ୟ ଲୋକ କୃଷ୍ଣ ଭକ୍ତି ପାଇବେ ଆଉ କଣ କରିପାରିବ
ତାଙ୍କର ନୀତି ନିୟମକୁ ଆଚରଣ ଠିକ ସେ କରିବା ଆଚରଣ ତା ଦେଇ ଦେଇଛି
ଦବା କଥା କହୁଛି
ଆଚରଣ
କ'ଣ ଦବା ମୁଁ କହୁଛି ନା ଭଗବାନ ତାଙ୍କୁ ପାଇବା ପାଇଁ ହେଲେ ତାଙ୍କୁ ଦବା ପାଇଁ ପଡିବ କ'ଣ ଦେଲେ ଆମେ ତାଙ୍କୁ ପାଇପାରିବୁ
ନିଜର ମନଟାକୁ ଦେଇଦେବା ଭକ୍ତି ମାଧ୍ୟମରେ ଭକ୍ତିରେ ନିୟୋଜିତ କରିବା ମନଟାକୁ
ଆମର ଉମାକାନ୍ତ ପ୍ରଭୁ କହୁଛି ନା ମନକୁ ଦେଇଦେବୁ ମନଟା ଦେଇଦେବେ ତ ମନ ଯୋଉଠି ଘର ତ ସେଇଠି ତାହେଲେ ଆଜିକୁ ଆଉ ଘରକୁ ଯିବେନି ମୋ ମନ ଯଦି ଏଠି ରହିଲା ମୁଁ ଏଠି ଯାଇ କଣ କରିବି ଘର ସଂସାରରେ ତ ଅସେମିତି କଳ ଝଗଡା ହବ ଆପଣ ଆଜି ପଳେଇବେ ପାରିବେ ବାସ୍ତବିକ ବିଚାର କରିବା ନା ଏଟା ପ୍ରବଚନରେ କଥା ହୃଦୟର କଥା କହିବା ପାଇଁ ପଡିବ ଆମେ କଣ ଦେଲେ ପ୍ରଭୁଙ୍କୁ ଖୁସି କରିବା ଯାହାଦ୍ୱାରା କୃଷ୍ଣ ଖୁସି ହେବେ ମନ ଦେଇଦେଲେ ତ ସବୁ ସରିଗଲା ଯାହା ପାଇଁ ଯିଏ ମନ ଦିଏ ଅଟୋମେଟିକ ତା ସର୍ବସ୍ୱ ଯିଏ ଯାହାକୁ ମନ ଦେଇଦେଲା ତା ପାଇଁ ଘର ଛାଡ଼ିଦବ ମା ନିଜ ଛାଡ଼ିଦବ ପଚାରିବ କିଛି ତା ନିଜକୁ ତା ସାଙ୍ଗରେ ପଳେଇବ ସେ ଯିବ ନା ନାହିଁ ଅଟୋମେଟିକ ତାହେଲେ ଉଦ୍ଧବ କ୍ରୀଡ଼ା ପ୍ରଭୁଙ୍କର ଯାହା ଅଛି ତାଙ୍କର ମନ ଦେଇଦେଲେ ମାନେ ଆଉ କାହାକୁ ଦେଲେ ଆରେ ସବୁ ଦେଇବେ କିନ୍ତୁ ମନ କେହି ଦିଏ ଦିଏ ଆମେ ବା କେତେ ମନ ସମୟ ଦେଇକି ସକାଳୁ ଦୁଇ ଘଣ୍ଟା ବସି ହରେକୃଷ୍ଣ କରୁଛେ କିନ୍ତୁ ମନ ରହୁନି ହରେକୃଷ୍ଣ ପାଖରେ ରହୁଛି କି ପୂଜା ଘରେ ଯାଇକି ଘଣ୍ଟି ବଜାଉଛେ ପୂଜା ଚଲଉଛେ କେତେ କଣ ଘଣ୍ଟି ବଜେ ଦୁଇ ଘଣ୍ଟା ପୂଜା ଅର୍ଚ୍ଚନ କଲେଣି କିନ୍ତୁ ମନ ବା ଆଉ କାହା ପାଖରେ ଅଛି ହଉନି କି ସବୁ ଦେଇ ହଉଛି ମନ ଦେଇ ହଉନି ଆମେ ଶୁଣିଥିଲେ ନା ଜଗନ୍ନାଥ ଜୟପୁର ରାଜକନ୍ୟା ଆମେ ଜଗନ୍ନାଥ କାଣ୍ଡରେ ଶୁଣିଥିଲେ ନା ଜୟପୁରଙ୍କ ରାଜକନ୍ୟା କଣ କଲେ ରାଜକନ୍ୟା ଯେ ପ୍ରଭୁ ଜଗନ୍ନାଥଙ୍କ ପଣ୍ଡା ଯାଇଛନ୍ତି ଯେତେବେଳେ ଜୟପୁର ଫେରୁଛନ୍ତି କହିଲେ ମୁଁ ଗୋଟେ ମୂଲ୍ୟବାନ ବସ୍ତୁ ଦେବି ଜଗନ୍ନାଥଙ୍କୁ ନେଇ ଦେଇଦେବି ପଣ୍ଡା ଭାବିକି କହିଲେ ଠିକ ଅଛି ଗୋଟେ ବାକ୍ସରେ ପୁରେଇକି ଦେଲେ ବହୁତ ସୁନ୍ଦର ବଡ ସୁନ୍ଦର ବାକ୍ସ ଇଏ ବହୁତ ଖୁସି ହେଇଗଲେ କିନ୍ତୁ ଆଇଲା ବେଳକୁ ସେ କହିଲେ କଣ ମାନେ କଣ ରାଜକୁମାରୀ ମାନେ ଦାମିକା ଜିନିଷ ଦେଇଥିବେ କଣ ଦାମିକା ଜିନିଷ ହେଇଥିବ ବହୁତ ମୂଲ୍ୟବାନ ରତ୍ନ କିଛି ହେଇଥିବ ହା ନା ମୂଲ୍ୟବାନ ମୂଲ୍ୟବାନ ବ୍ୟକ୍ତି ହେଇଥିବ ଯଦି ତା ନିହାତି ହେଇଥିବ ନା ରାଜକୁମାରୀ ଆଉ କଣ କାହାର ଗୁଣ ସ୍ୱଭାବ ଯେମିତି ସେ ସେମିତି ଜିନିଷ ଦବ ନା ଯିଏ ଯୋଉ ଦାମିକା ଲୋକ ସେ ଦାମିକା ସେ ଜିନିଷ ଦବ ତ ସେଠୁ ସିଏ କଣ କଲେ ଦାମିକା ଜିନିଷ ପାଇଁ ସେ ତାର ରାସ୍ତାରେ ଖୋଲିଲେ କଣ ଦେଇଛନ୍ତି ଜଗନ୍ନାଥଙ୍କୁ ଥରେ ପିନ୍ଧେଇ ଦେଇକି ସମର୍ପଣ କରିକି ଆମେ ରଖିଦବା ଆଉ ଭାବନା ତ ଏଇଆ ବାକ୍ସ ଖୋଲିକି ଦେଖିଲା ବେଳକୁ କଣ ଥିଲା ତା ଭିତରେ ଗୋଟେ ଚିଠି ଗୋଟେ କାଗଜର ଚିଠି ଖଣ୍ଡ ଅଛି ଏଇ କାଗଜ ଖଣ୍ଡକୁ ମୁଁ ବୋଇ ବୋଇ ଏତେ ଗୋଟେ ଯଦି ମୂଲ୍ୟ କଣ ମୁଁ ଧରି କରିବି ଦାମିକା ରତ୍ନ ମଣି ମାନିକ ରତ୍ନ କିଛି ଥିବ ଗୁଡି ଗୁଡାକି କାଗଜ ଖିଙ୍ଗି ଦେଇକି ପଳେଇଲେ କିଛି ଦେଇନି ଗୋଟେ କହୁ ରାଜକୁମାରୀ କଣ କହ ତାପରେ ଦିନ ଯେତେବେଳେ ଇଏ ଆସିକି ଏଠି ପହଞ୍ଚିଛନ୍ତି ଜଗନ୍ନାଥଙ୍କ ସପ୍ତାହରେ କହୁଛି ମୋ ଭକ୍ତ ମୋତେ ଏତେ ପ୍ରିୟରେ କେତେ ସୁନ୍ଦର ଅମୂଲ୍ୟ ରତ୍ନ ଦେଇଥିଲା ତ ଫିଙ୍ଗି ଦେଇ ରତ୍ନ କାଗଜ ଖୋଲିଆଟେ ଦେବି ଫିଙ୍ଗି ଦେଇ ରତ୍ନ କହିଲେ କାଲି ଯାଇକି ଦେଖିବୁ କେତେ ଅମୂଲ୍ୟ ରତ୍ନ ମୋ ଗଳାରେ ମୁଁ ହାର କରିକି ଲକେଟ୍ କରିକି ପିନ୍ଧିଛି ଯାଇକି କଲା ବେଳକୁ ଦେଖିଲାବେଳକୁ ଜଗନ୍ନାଥ ସେ ଚିଠିଟାକୁ ଗଳାରେ ପିନ୍ଧିଛନ୍ତି କଣ ଲେଖା ହେଇଥିଲା ତା ଭିତରେ ହେ ପ୍ରଭୁ ଆପଣ ହଉଛନ୍ତି ସାରା ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ଏ ଗଙ୍ଗା ପାଣିରେ ଗଙ୍ଗା ପୂଜା କଲା ଭଳିଆ ଆପଣଙ୍କ ଦ୍ରବ୍ୟ ଦେଇକି ଜୀବନ କେବଳ କଣ କରେ ଆପଣଙ୍କୁ ସମର୍ପଣ କରିପାରେ ଏ ସବୁକିଛି କାହାର ଆପଣଙ୍କର ଲୋକ କଣ ଦିଏ ଲୋକ ମୁଁ ଦେଲି ଆପଣ କିଏ କଣ ଦେଇପାରେ ଆପଣ ବାମନ ଅବତାରରେ ତାର ଦି ପାଦରେ ଗୋଟିଏ ପାଦରେ ସାରା ପୃଥିବୀକୁ ଅଧିକାର କରିନେଲେ ବୋଲି ଦ୍ୱିତୀୟ ପାଦରେ କଣ କରେ ପୁରା ମହଲ ଲୋକକୁ ପୁରା ଆକାଶକୁ ପୁରା ମହଲ ଲୋକକୁ ଗୋଟିଏ ପାଦରେ ସବୁ ଗ୍ରହଣ କରିନେଲ ତ ବଳି ପାଖରେ କିଛି ନଥିଲା ଆତ୍ମସମର୍ପଣ ବ୍ୟତୀତ ତେଣୁକରି ସଂସାର ସବୁ ସମ୍ପତ୍ତିର ମାଲିକ ତ ଆପଣ ଲୋକ ସଂସାର ମିଛରେ କହୁଛନ୍ତି ମୁଁ ଏଟା ଭଗବାନଙ୍କୁ ଦେଲି ଯଦି ନିର୍ବୋଧ ମୂର୍ଖ ମାନେ କୁହନ୍ତି ମୁଁ ବୋଧେ ଏଟାକୁ ଦେଲି କାରଣ ଯେଉଁମାନେ କର୍ମ ବନ୍ଧନରେ ହାବୁଟୁକୁ ଖାଉଛନ୍ତି ବାନ୍ଧି ହେଇକି ରହିଛନ୍ତି ସେମାନେ କେବେ କିଛି ଦେଇପାରୁନାହିଁ ଭଗବାନଙ୍କୁ କିଏ ଦେଇପାରେ ନା ଯେଉଁମାନେ ଅତ୍ୟନ୍ତ ବିଷୟାସକ୍ତ ବ୍ୟକ୍ତି ସେ ଭଗବାନଙ୍କୁ କିଛି ଦେଇପାରେ ତା ସର୍ବସ୍ୱ ଦେବା ତ ବହୁତ ପଛ କଥା କିନ୍ତୁ ବଳି ଆପଣଙ୍କୁ ସର୍ବସ୍ୱ ଦେଇଦେଲା ତା ନିଜକୁ ଦେଇଦେବେ ତ ସେଇଥିପାଇଁ ମୁଁ ଆପଣଙ୍କୁ କଣ ଦେଇପାରିବି ସବୁ ତ ଆପଣଙ୍କର ସବୁ ତ ଆପଣଙ୍କ ପାଖରେ ଅଛି ଆପଣ କାହାକୁ ନିମିତ୍ତ ମାତ୍ର ଦେଇଛନ୍ତି, ଯେତେବେଳେ ଚାହିଁବେ ତାଠୁ ସବୁ ନେଇପାରିବେ, ନେଇଯିବେନି କି? ଆପଣ ଗୋଟିଏ ଇଚ୍ଛା କଲେ ବଳି ତୁ ସବୁ ନେଇଗଲେ, ତାକୁ ବି ହରଣ କରିନେଲୁ। ଆଉ ତେଣୁ ଯେଉଁମାନେ ଅଜ୍ଞାନତାରେ ରହିଛନ୍ତି ସେମାନେ କିଛି ସେଇ ବେଙ୍ଗର ଫଟା ଅଧୁଲି ଭଳିଆ, ବେଙ୍ଗ ଫଟା ଅଧୁଲି ଉପରେ ବସି କଣିଆରେ ଗୋଟେ 50 ପଇସାଟେ ପଡିଛି, ବେଙ୍ଗ ବୁଝେ ଏତେ ବଡ ଏତେ ଟଙ୍କାଟେ ପଡିଛି, ଏତେ ବଡ ମୂଲ୍ୟବାନ ଅଧା ପଇସା ପଡିଛି, ତାପରେ ବେଙ୍ଗ ବସିଛି କହୁଛି ମୁଁ ଏଇ ପୃଥିବୀରେ କାହାକୁ ଆସିଦେଲି, ଗଡିଆକୁ, ଗଡିଆଟା ମୁଁ ମାଲିକ, କାରଣ ଅଧଲର ମାଲିକ ଭକ୍ତି ସିନା ପ୍ରପର୍ଟ ଲେଖୁଛନ୍ତି। ସେ ଅଧଲା ପଇସା ଠାରୁ ଛାଡିକି କେବେ ଯାଉନି ବେଙ୍ଗ, ଅଧଲା ପଇସାର ମାଲିକ ଇଏ ହେଇଛି ନା। ତ ଯେତେବେଳେ ଗଡିଆ ଛାଡିକି ଯାଉନି, ରାଜା ଘର ହାତୀ ଆସୁ ତତେ ପୁରେଇକି ଦେବିନି ହାତୀ ଏ ଭିତରେ, ମୁଁ ଗଡିଆର ମାଲିକ, ପୁରା ଅଧଲେ ପଇସା ଉପରେ ମୁଁ ବସିଛି, ଅଧଲେ ପଇସା ଉପରେ ବସି ମାଲିକ ବୋଲି ଭାବୁଛି। ହାତୀ କଣ ବେଙ୍ଗ କଥା ଶୁଣିବ, ତାକୁ ଘୋଡେଇବା ପାଇଁ ଚେଷ୍ଟା କରୁ, ତୁ ଯା ମୁଁ ମାଲିକ ଏଠି ଗା। ହାତୀ ଆଇଲା, ଯଦି ଛାଡିକି ଚାଲି ଆଇଲା ତା ଘାଟରେ ବସି ନାହିଁ, ଅଧଲେ ପଇସା ତା ପଡୁଛି ବୋଲି ଘାଟ ମଝିଦାରି, ଆଉ ଇଏ ଗଲାନି ବେଙ୍ଗ, ହାତୀ ପକେଇଦେଲା ପାଦ, ଅଧଲେ ପଇସାର ମାଲିକ ଛୁଟି ଗଲା ପରେ ଫୁଟିଗଲା। ଠିକ ସେଇଭଳିଆ କୋଉ ଅଧରେ ଧରିକି ବଇଛେ ଭାବୁଛି ଜୀବନରେ ବହୁତ ବଡ କୀର୍ତ୍ତି ଯଶ ମଣିଷ ବହୁତ କିଛି କରୁଛି। ତ ସେ କଥା ରାଜକୁମାରୀ କହିବା କଥା ହଉଛି କଣ, କଣ ମୋର କଣ ଏ ସଂସାରରେ ମୋର ଅଛି କଣ ମୁଁ ଦେବି? ମୁଁ ଜାଣିଛି ଆପଣଙ୍କର ଗୋଟେ ଜିନିଷ ନାହିଁ, କଣ ସେଟା? ଆପଣଙ୍କର ମନ ନାହିଁ। ହେ କୃଷ୍ଣ, ହେ ଜଗନ୍ନାଥ, ମୁଁ ଜାଣିଛି ଆପଣଙ୍କର ମନ ନାହିଁ। କାହିଁକି ନା ଆପଣ ମନ ତ ଯେତେବେଳେ ଆପଣ ବୃନ୍ଦାବନ ଛାଡିକି ଆସିଲେ ମଥୁରା, ମଥୁରାରୁ ଦ୍ୱାରକା ପଳେଇ ଆଇଲେ, ଆପଣଙ୍କ ମନଟା କୋଉଠି ଥିଲା? ବୃନ୍ଦାବନ ଗୋପୀମାନଙ୍କ ପାଖରେ। ଯେତେବେଳେ ମନକୁ ସିଏ ଚୋରି କରିକି ରଖିଛନ୍ତି ଗୋପୀମାନଙ୍କ ପାଖରେ ମନ ରହିଯାଇଛି, ସେଥିପାଇଁ ମୁଁ ଜାଣି, କାହିଁକି ଆପଣ ଦ୍ୱାରକାରେ ଆସିକି ସବୁବେଳେ ମନରେ କାଉମାନଙ୍କ କଥା ଭାବୁଛନ୍ତି, ସେ ବ୍ରଜବାସୀଙ୍କ କଥା ଭାବୁଛନ୍ତି, ଗୋପୀମାନଙ୍କ କଥା ଭାବୁଛନ୍ତି। ସେଇଥିପାଇଁ ମୁଁ ପ୍ରଭୁ ଆଜି ଚାହୁଁଛି ଆପଣଙ୍କୁ କିଛି ଦେବିନି, କଣ ଦେବି? ଆପଣ ଯେହେତୁ ମନ ନାହିଁ, ମୁଁ ମୋ ମନଟାକୁ ଦେବି, ମନଟାକୁ ମୁଁ ଦେଇପାରିବି। ରାଜକୁମାରୀ ତା ମନଟାକୁ ତାଙ୍କୁ ପତ୍ର ମାଧ୍ୟମରେ ଦେଇଦେଲେ କୃଷ୍ଣ ଜଗନ୍ନାଥଙ୍କୁ। ମନ କିଏ ଦିଏ ରେ କାହାକୁ? ଯାହାକୁ ସର୍ବସ୍ୱ ବୋଲି ଯିଏ ଭାବେ ତାକୁ ତା ମନଟା ଦିଏ, ଆଉ କାହା କଥା ସେ ଭାବେ? ସବୁ କାରଣ ତ ମୂଳ ହଉଛି ମନ, ମନ ତ ଚଞ୍ଚଳ, ଆଉ ମନ ଯିଏ ଦେଇଦେଲା ଯାହାକୁ, ମନ ତ ତା ପାଖରେ ସ୍ଥିର ହେଇଯିବ। ଗୋଟେ ଝିଅ ପାଖ ଗୋଟେ ବୋହୁକୁ ଭଲ ପାଇଲା ମାନେ ଗୋଟେ ମୁହୂର୍ତ୍ତ ତା ସାଙ୍ଗେ ଫୋନ ଠୁ ଶୋଇବା ଠୁ ରାତି ସାରା ତା କଥା ଭାବୁଛୁ ହଉଛି ନା, ଜେନେରାଲ କଥା। ଏଇଟା ହିଁ ଦରକାର କୃଷ୍ଣଙ୍କ ସାଙ୍ଗରେ ବନ୍ଧନଟା, ଏଇଟା ଆମ ବନ୍ଧନ ସେତେବେଳେ ଛୁଟିବ ଯେତେବେଳେ ଏଇ ମନଟା କୃଷ୍ଣଙ୍କର ହେଇଯିବ। କାହିଁକି ନା ଆମେ କୃଷ୍ଣ ଥିବା ପରମାତ୍ମା ରୂପରେ ଥିବା ଗୋଟେ ଜଡ ଶରୀରକୁ ମନ ଦେଇ ଦଉଛେ, ଡାଇରେକ୍ଟ କୃଷ୍ଣଙ୍କୁ ଦଉନା। ଇଏ ତ ଗୋଟେ ମଳମୂତ୍ରର ଶରୀର ପିଞ୍ଜରା, ଆଉ ମଳମୂତ୍ରର ପିଞ୍ଜରା ଭିତରେ ସେଇ ଭଗବାନ ରହିଛନ୍ତି, ତା ଭିତରେ ପରମାତ୍ମା ରୂପରେ, ତ ତାକୁ ଦଉଛନ୍ତି ମନଟା, କିନ୍ତୁ କୃଷ୍ଣଙ୍କୁ ଦଉନାହାନ୍ତି। ଦଉନାହାନ୍ତି କାହିଁକି? କଣ ହଉଛି ନା, ଏ ସଂସାର ବନ୍ଧନର କାରଣ, ସୁଖ ଦୁଃଖର କାରଣ, ଦେହ ପରେ ଦେହ, ଜନ୍ମ ମୃତ୍ୟୁର କାରଣ, ଏଇଟା ହଉଛି କଥା। ମନ କିଏ କାହୁ ଦଉ, କିଏ କାହୁ ମନ? ଯାହାକୁ ସର୍ବସ୍ୱ ସିଏ ଏକମାତ୍ର ମୋର ବୋଲି ମନେ ହବ, ଆଉ ତା ଛଡା ତା ଘର, ତା ପିଲା, ତା ଛୁଆ କିଏ କାହୁ ଦବ? ତା ସାଙ୍ଗରେ ଆଜି ପଳେଇବ ସେ, ଆମ ଉଦ୍ଧବ କରିବାକୁ ଆଜି ଏଇଠୁ ରହିବେ, ମନ ଦେଇଦେଲେ ନା ଏଇଠି, ଆଜିଠୁ ମନ ଦେଇଦେଲେ ମାନେ ଏଇଠି ରହିବେ, ଆପଣମାନେ ତା ସାକ୍ଷୀ ରହିଲେ, ସେ କହିଛନ୍ତି ଆପଣମାନେ କିଏ ଦେବେ ନା ଦେବେନି, ସେଠି ମନଟା ଦରକାର। ମନ ଯୋଉଟାରେ ଦେବେ ଅଟୋମେଟିକ ସେଟା ହେଇଯିବ, ମନ ନାହିଁ ଯୋଉଟାରେ ଗୋଟେ ପିଲା ପାଠ ପଢିତେ ବସୁଛି ପଢିପାରୁନି, କାହିଁକି ପଢି ତା ମନ, ଆମେ କହୁଛୁ ନା ତା ମନ ସେଠି ବସୁନି, ମନ ତାର ସେଠି ଆୟତ୍ତରେ ନାହିଁ, ସଂଯତରେ ନାହିଁ, ସେଥିପାଇଁ ତା ପାଠ ହେବ। ସେଥିପାଇଁ ମନକୁ ଦବା ପାଇଁ ଫାର୍ଷ୍ଟ କଥା ହଉଛି ମନକୁ କେମିତି କୃଷ୍ଣଙ୍କୁ ଦବ, ଏଇଟା ହଉଛି ମୁଖ୍ୟ ଜିନିଷ। ସେଥିପାଇଁ ଯିଏ ମନ ଦେଇଦବ, ଏଇଟା ପ୍ରଭୁ ପାଦଙ୍କର ଏ ମନ୍ଦିରଟା କାହାର? କୃଷ୍ଣ ରାଧା ଗୋବିନ୍ଦ ଗୋପାଳଙ୍କର। କାହାର? ରାଧା ଗୋବିନ୍ଦ ଗୋପାଳଙ୍କର। କାହାର ମନ୍ଦିର? ତ ମନ୍ଦିର ପାଇଁ ତିଆରି ହେଇପାରୁନି ଆମର ଏତେ ବର୍ଷ ହେଲାଣି, ମନ୍ଦିର କଣ ପାଇଁ ହେବନି, କାହିଁ ହେଇପାରୁନି ଆଜ୍ଞା? ମନ ଦେଇପାରୁନି ହେଲା ନା ଏ ମନ୍ଦିରଟା, ଆମେ ଯଦି ଆମେ କଣ କହୁଛନ୍ତି ଗୌରଗୋପାଳ ମନ୍ଦିର ନା, ଲୋକ କହୁଛନ୍ତି ଗୌରଗୋପାଳ ମନ୍ଦିର, ଆମେ ଗୌରଗୋପାଳ ମନ୍ଦିରରେ ରହୁଥିବା ଲୋକମାନେ କହୁଛନ୍ତି କାହାର? ଏଠିକି ଆସୁଥିବା ଭକ୍ତମାନେ କାହାର ମନ୍ଦିର? ଇସ୍କନ ମନ୍ଦିର, ଆମର ମନ୍ଦିର, ଆମ ମନ୍ଦିର ନା ଆମ ମନ୍ଦିର। ମୁଁ ସେଦିନ ଆଉ କହୁଥିଲି ଘରେ ଆମେ ଯେ
ସେ କହିଲା ମୁଁ କହିଲି ତୁ ଏଇ ମନ୍ଦିରଟା କହିଲୁ ନା ଆମ ମନ୍ଦିର କୋଉ କାରଣଟା ଗୋଟେ କହିଲା ମନ୍ଦିର ମୁଁ କହିଲି ତୋ ସ୍ତ୍ରୀ କି ତୁ କହୁଛୁ ନା ଏଟା ଆମ ସ୍ତ୍ରୀ ବୋଲି କିଏ କହୁଛି ଏଟା ଆମ ସ୍ତ୍ରୀ ବୋଲି ତୁ କଣ କହୁଛୁ ମୋ ସ୍ତ୍ରୀ ମୋ ଛୁଆ ତୁ ଯଦି ମୋ ବାପା ମୋ ମା ଆରେ ଏଇଟା ଯଦି ମୋ ସ୍ତ୍ରୀ ହୁଏ ଠାକୁର କାହାର ଆମର କାହିଁକି ତୋ ସ୍ତ୍ରୀ ତୋର ତୋର କେହି ଅଛି ବୋଲି ତୁ ସିନା ଆମର ବୋଲି କହୁଛୁ ଠାକୁରଙ୍କୁ କେହି କହିପାରୁଛି କିଏ ମୋର ବୋଲି ଏଇ ତଦୀୟତା ଭା ମଧ୍ୟ ଭକ୍ତିର ଦିଟା ଜିନିଷ ଭାବର ଦିଟା ଜିନିଷ ମହିଷୀ ମାନେ ଆଉ ଗୋପୀମାନେ କାହିଁକି ଗୋପୀମାନଙ୍କୁ ଏତେ ଶ୍ରେଷ୍ଠ ତ କୃଷ୍ଣ ମହିଷୀ ମାନଙ୍କ ପାଖରେ ଶୋଇକି କାହିଁକି ରାଧାରାଣୀଙ୍କ କଥା ଭାବୁଥିଲେ ଗୋପୀମାନଙ୍କ କଥା ଭାବୁଥିଲେ ରାଧାରାଣୀ କହୁଥିଲେ ଇଏ ମୋ କୃଷ୍ଣ ମହିଷୀ ମାନେ ଭାବୁଥିଲେ ଆମେ କୃଷ୍ଣଙ୍କର ଆମେ କାହାର କୃଷ୍ଣଙ୍କର ତଦୀୟତା ଭାବଟା ହଉଛି କଣ ଆମେ କୃଷ୍ଣଙ୍କର ମଦୀୟତା ଭାବଟା ହଉଛି କଣ କୃଷ୍ଣ ମୋର ଏତିକି କେବଳ ପାର୍ଥକ୍ୟ ଥିଲା ଆମେ କଣ କହୁଛୁ ଆମେ ସମସ୍ତେ ତ ଠାକୁରଙ୍କର ଆରେ ଠାକୁର କୃଷ୍ଣ ମୋର ଏ କଥାଟା କିଏ କହୁଛି କେହି କହିପାରୁନି ଘର ଏତିକି ହଉଛି ପାର୍ଥକ୍ୟ ସ୍ୱାମୀଟା ମୋର ସ୍ତ୍ରୀଟା ମୋର କିଏ କହୁଛି କି ପ୍ରଭୁ ମୋର ବୋଲି କୃଷ୍ଣ ମୋର ବୋଲି କିଏ କହୁଛି ମନ୍ଦିରଟା କାହାର ମୋ କୃଷ୍ଣ ମୋର ଏ କଥାଟା ହଉଛି କି ଏ କଥାଟା ଆସୁନି ସେତେ ପର୍ଯ୍ୟନ୍ତ କୃଷ୍ଣ ମୁଁ ପାଇବେ ନାହିଁ ଆମେ ଯେପର୍ଯ୍ୟନ୍ତ କୃଷ୍ଣଙ୍କୁ ମୁଁ ମୋ ମୋର ନ କରିଛି ଆମର କହିଲା ମାନେ କଣ ବହୁ ବଚନ ହେଇଗଲ ଏ ଦୁନିଆ ଅଛି ତ ସମସ୍ତଙ୍କର କିନ୍ତୁ ମୁଁ କେତେବେଳେ ପାଇବି ତା ଦୁନିଆ ସାରା ମିଶେଇଲେ ପ୍ରଭୁ ଭଗବାନ ଦେବି ମୁଁ ସେତେବେଳେ କୃଷ୍ଣଙ୍କୁ ପାଇବି ଯେତେବେଳେ କୃଷ୍ଣ ମୋର ବୋଲି କହିବି କୃଷ୍ଣ ମୋର ହେଲେ କୃଷ୍ଣ ମୋତେ ନେଇକି ଯିବେ ଆମର କହିଲେ ଥୋଡି ମୋତେ ନେବେ ନେବେ ଏଇଥିପାଇଁ ପ୍ରୋବ୍ଲେମ ଏତିକି ହଉଛି ପାର୍ଥକ୍ୟ କେତେବେଳେ କେତେବେଳେ ମୁଁ କୃଷ୍ଣଙ୍କୁ ମୋର ବୋଲି କହିବି ମୋର ନ କହିଲା ପର୍ଯ୍ୟନ୍ତ ଆଉ ମନ୍ଦିର କାହିଁ ଏକ ନାହିଁ ମୋର ବୋଲି କହିପାରୁନି କାହିଁକିନା ମୋର କୋଉଠି ମୋର ଗୋଟେ ଘର ଅଛି ନା ମୋର ଘର ଅଛି ମୋର ସ୍ତ୍ରୀ ଅଛି ମୋର ପିଲା ଛୁଆ ଅଛନ୍ତି ମୋର ଘର ସଂସାର ଅଛି ମୋର ସ୍ୱାମୀ ଅଛି ମୋର ବନ୍ଧୁ ବାନ୍ଧବ ଅଛି ସବୁ ମୋର ଅଛି ଏଟା ଆମର ନା ଆମରଟା କୋଉଠି ହବ ପଚାଶ ଜଣଙ୍କ ନା ଶହେ ଜଣଙ୍କର ଏତେ ଲୋକଙ୍କର ଆମ ଦେଶଟା କେମିତି ହବ ଆମ ଦେଶ କୋ ଆମ ଦେଶ ନୁହେଁ କି ମୋ ଭାରତ ମୋ ଦେଶ ବୋଲି କେତେ ଜଣ କହୁଛନ୍ତି ଆମ ଦେଶ ବୋଲି କହୁଛନ୍ତି ସେ ପ୍ରୋବ୍ଲେମଟା ଏଇ କେବଳ ମୋର ଶବ୍ଦଟା ଲାଗୁନି ସେମାନେ ବନ୍ଧନରେ ରହିବେ ଯେପର୍ଯ୍ୟନ୍ତ ମୋର ଶବ୍ଦ କୃଷ୍ଣଙ୍କ ପ୍ରତି ଆସିବେ ଭକ୍ତିରେ ସେମିତି ଛଅଟା ଲକ୍ଷଣ ଅଛି ଯେ ଛଅଟା ଲକ୍ଷଣରୁ ଗୋଟିଏ ଭକ୍ତି ହଉଛି କଣ କୃଷ୍ଣ ଆକର୍ଷଣୀ କୃଷ୍ଣ କୃଷ୍ଣ ଭକ୍ତି କଣ କରେ କୃଷ୍ଣକୁ ଆକର୍ଷଣ କରେ ଭକ୍ତିଟା କୃଷ୍ଣକୁ ଆକର୍ଷଣ କରେ ଏଇଟା ହଉଛି ମୁଖ୍ୟ ଜିନିଷ କାହିଁକି କୃଷ୍ଣଙ୍କୁ ଆକର୍ଷଣ କରେ ନା ଯେତେବେଳେ ଭକ୍ତି କରତେ କରତେ ଲୋକ କୃଷ୍ଣଙ୍କୁ ତା ନିଜର ବୋଲି କରେ ସେତେବେଳେ କୃଷ୍ଣ ଆକର୍ଷଣ କୃଷ୍ଣ ସବୁ ଦିଅନ୍ତି କିନ୍ତୁ କଣ କରନ୍ତି ନିଜକୁ ଦିଅନ୍ତି କେତେବେଳେ ନିଜକୁ ଦେବେ ଯେତେବେଳେ କୃଷ୍ଣଙ୍କୁ ସେ ତାର ବୋଲି ଭାବେ ମୋର ପ୍ରପର୍ଟି ହେଉଛି କୃଷ୍ଣ ଅଧିକାର ସାବସ୍ତ ରୁହେ ଦେବେନି ମାନେ ଅଧିକାର ମୋର ଜବରଦସ୍ତି ଅଛି କହିଲେ ସ୍ୱାମୀ ପ୍ରତି ସ୍ତ୍ରୀର ଜବରଦସ୍ତି ଅଧିକାର ଅଛି ଅଙ୍ଗୀକାର କରିଛି ନା ସେ ତା ଉପରେ ଅଧିକାର ଜବରଦସ୍ତି ଅଛି ଯେମିତି ତା ସ୍ତ୍ରୀର ତା ପ୍ରତି ସେମିତି ଭଗବାନ ଗୋଟେ ଜବରଦସ୍ତି ଅଧିକାର ଆସିବ ସେ ଅଧିକାର ତା ମା ଦୋଷଟା କାହିଁକି ପିଟି ପାରୁଥିଲେ ଅଧିକାର ଅଛି ଆମର ସେ ଅଧିକାର ଆମେ କହିପାରିବାନି ମାଗି ପାରିବାନି କୃଷ୍ଣ ମତେ ଏଇଟା ଦିଅ ମୁଁ ଏହା କରିବି ମୋର ଦରକାର ଏଇଟା ପ୍ରଭୁ ଏ ଚ୍ୟାଲେଞ୍ଜ କୃଷ୍ଣଙ୍କୁ ଦେଇପାରିବିନି କାହିଁକିନା କୃଷ୍ଣ ତ ମୋର ନୁହନ୍ତି ଆମର ଏଇଥିରୁ ମନ୍ଦିର ହେଇପାରେନି କାହିଁକି ପ୍ରଭାତଙ୍କ ଇଚ୍ଛା ପ୍ରଭାତ ସତସ୍ତରୀ ବର୍ଷରେ ଚାଲିଣେ ବି ହେଇପାରୁନି କାହିଁକି ମୋର ବୋଲି କିଏ କୁହନ୍ତୁ ଏତେ ହେଉଛି ପାର୍ଥକ୍ୟ ଆମେ ସମସ୍ତେ ଅଛନ୍ତି ଆମ ହୃଦୟରେ ସେତିକି ପାରୁନି ଏଟା ମୋର ଆଉ ଗୁରୁ ତାହେଲେ କୃଷ୍ଣ କାହାର ହେବେ ଆମର ହେଇକି ରହିବେ ମୋର କାହିଁ ହେବେ ଯେହେତୁ ଏଟା ମୋର ନୁହେଁ ଆମର ସେମିତି ଆମର ହେଇକି ରହିବେ ମୋର ହେବେ ଆମର ହିଁ ବୁଝିପାରିଲେ ଘଟଣାଟା କଣ ଏଇଟା ହଉଛି ପାର୍ଥକ୍ୟ ଏଟା ଅନୁଭବର କଥା ହୃଦୟର କଥା ଏଇଠି ରହିଯିବ ସମସ୍ତେ ସେଟା ଏକ୍ଚୁଆଲି ମୋର ବରଣ ହେଇ ଭଗବାନଙ୍କୁ ମୁଁ ମୋର ସର୍ବସ୍ୱ ବୋଲି ବରଣ କରିପାରୁନି ଏଇଟା ହଉଛି ପାର୍ଥକ୍ୟ ଆଉ ସେଥିବି ଆମେ ଜଣେ କରିଦଉଛେ ଘରେ ତିନି ତାଲା ବିଲ୍ଡିଂ ଚାରି ତାଲା ବିଲ୍ଡିଂ କରୁଛେ ନା ତିନିତାଲା କରିପାରୁଛ, ଜଣେ ଲୋକ ଯିଏ ତିନିତାଲା କରିପାରୁଛ, ଠାକୁରଙ୍କର ସମସ୍ତେ ଆମେ ହଜାର ହଜାର ଲୋକ ଅଛି ହେଇପାରିବୁ ନା? ହବ ନା? ହେଇପାରିବ ନା? ହେଇପାରିବ ହେଇପାରିବ କିଛି କିଛି ବଡ କଥା ନୁହେଁ। ମୁଁ କହିଥିଲି ଆ କଥା କେତେରୁ କୁହେ, ରାଧାରାଣୀକୁ ଯଦି ମୋ ଝିଅ ବୋଲି ଭାବି ନେଲି, ମୋ ଝିଅ ନାହିଁ, ମୋ ରାଧାରାଣୀ ଯଦି ମୋ ଝିଅ ହେଇଗଲେ ମୋ ଝିଅ ବାଦ ହଉନି। ଯଦି କୃଷ୍ଣ ମତେ ଗୋଟେ ଝିଅ ଦେଇଥାନ୍ତେ, ଦିଟା ଝିଅ ଦେଇଥିଲି, ଗୋଟେ ଦେଇଥିଲି, ଆଉ ଗୋଟେ ଝିଅ ଯଦି ହେଇଥାନ୍ତି ରାଧାରାଣୀ ମୋର ମୋ ଝିଅ ବାଦ ହେଇନଥାନ୍ତି, ଦେଇଥାନ୍ତି ନା ନାହିଁ? ଦେଇଥାନ୍ତି ନା ନାହିଁ? ଯଦି କୃଷ୍ଣ ମୋ ପତି ହେଇଥାନ୍ତେ କି ମୋ ସଖା ହେଇଥାନ୍ତେ, କେହି ବି ମୋର ହେଇଥାନ୍ତେ, କଣ ଅସୁବିଧା ଥିଲା? ବାହାଘର ଯେତିକି ଖର୍ଚ୍ଚ କରିଥାନ୍ତି ଏଠି ସେତିକି ଖର୍ଚ୍ଚ କରିଦେବ, ହବ ନା ନାହିଁ? ଇଜିଲି ହବ, ଏପଟେ ଏତିକି ପାତ୍ର। ଏଇଠି ହଉଛି ଭକ୍ତିର ସ୍ଥାନ। ମୁଁ କୋଉ ସ୍ଥିତିରେ ଅଛି? ଭଗବାନଙ୍କୁ ତ ମୋର ବୋଲି ଭାବୁଛି, ଠିକ ଅଛି, କିନ୍ତୁ ମୁଁ କୋଉ କେତେ କେତେ ପାଖରେ ଅଛି, କେତେ ଦୂରରେ ଅଛି, ନିଜକୁ ବିଚାର କରେ। ଭଗବାନ ତ କେତେ ନିକଟରେ ଅଛି କି କେତେ ଦୂରରେ ଅଛି, ନିଜେ ଅନୁଭବ କରିବ, ସେଟା କେହି ବୁଝେଇଲେ ହବ। ସେତିକି ମାତ୍ର ପାର୍ଥକ୍ୟ ଅଛି। ସେଥିପାଇଁ ଯେ କାହିଁକି ନା ଜଣେ ଜଣେ ସୁଧ ଭକ୍ତ ଆଚାର୍ଯ୍ୟ ପ୍ରଭୁପାଦ ଖୁସି ହେବେ, ସେଥିପାଇଁ ମୁଁ କରିବା ପାଇଁ କାହିଁକି ମୁଁ କହୁଥିଲି ପ୍ରଭୁପାଦ କହୁଥିଲେ ଖୁସି ହେବେ, କାହିଁକି ପ୍ରଭୁପାଦ ମନ୍ଦିର ବନେଇଛନ୍ତି, ମନ୍ଦିରର ଗୁରୁତ୍ୱଟା କଣ, କଣ ପାଇଁ ପ୍ରଭୁପାଦ ମନ୍ଦିର ବନେଇଛନ୍ତି? ପ୍ରଭୁପାଦ ମଠ ବନେଇ ନାହାନ୍ତି, ତାଙ୍କ ପ୍ରଭୁପାଦ ଗୁରୁଦେବ ଭକ୍ତି ଚାନ୍ଦ ଠାକୁର ମଠ ବନେଇଥିଲେ, ମଠରେ ଭଜନ ହୁଏ, ନିଜର ଭଜନ ବେଶୀ ହୁଏ। ମନ୍ଦିରରେ କଣ ପ୍ରଭୁପାଦ ବନେଇଛନ୍ତି? ଇନଷ୍ଟିଚ୍ୟୁଟ, ଏଠି ଶିକ୍ଷା କେନ୍ଦ୍ର, ପ୍ରଭୁପାଦ ଇସ୍କନ ଗୋଟେ ଇନଷ୍ଟିଚ୍ୟୁଟ ବନେଇଛନ୍ତି। କାହିଁକି ଇନଷ୍ଟିଚ୍ୟୁଟ ବନେଇଛନ୍ତି ନା ଶିକ୍ଷା କେନ୍ଦ୍ର କାହିଁକି ବନେଇଛନ୍ତି? ଏଠି କେବଳ ଲୋକଙ୍କୁ ତାଲିମ ଦିଆଯିବ, ପ୍ରଚାର କରାଯିବ, ଆଧ୍ୟାତ୍ମିକ ଜ୍ଞାନର ବିକାଶ ଶିକ୍ଷା ଦିଆଯିବ। କାରଣ ସଂସାରରେ ସବୁ ଦାନ ଠାରୁ ଶ୍ରେଷ୍ଠ ଦାନ କୋଉଟା? ଜ୍ଞାନ ଦାନ। ଜ୍ଞାନ ଦାନଟା ଜଗତରେ ସବୁଠୁ ବଡ ଦାନ। କାହିଁକି ଭଗବତ ଗୀତା ପ୍ରଭୁପାଦ ଏମିତି ନିଜେ ଏତେ କଷ୍ଟ କରିକି ବିତରଣ କରୁଛନ୍ତି, ଲୋକ ପାଖରେ କୃଷ୍ଣଙ୍କର ଜ୍ଞାନଟା ପହଞ୍ଚ, କୃଷ୍ଣଙ୍କ ଜ୍ଞାନଟା ଆମ ପାଖରେ ପହଞ୍ଚିଲେ କଣ ହବ? ଆମେ ନିଜକୁ ଜାଣିପାରିବା, ମୁଁ କିଏ, ମୁଁ କାହାର, ମୋ ନିଜର ଦୁନିଆରେ କିଏ ଅଛି। କାହିଁକି ଆମେ ଗୋଟେ ପଞ୍ଜୁରୀ ଭିତରେ ରହିଯାଇଛେ ନା, କାହା ପାଖରେ ଲୁହା ପଞ୍ଜୁରୀ ହଉ, କାହା ପାଖରେ ରୂପା ପଞ୍ଜୁରୀ ହଉ, କାହା ପାଖରେ ସୁନା ପଞ୍ଜୁରୀ ହଉ, କିଏ ଲକ୍ଷପତି, କିଏ କରୋଡ଼ପତି, କିଏ ଅରବପତି, ଏହା ନା ଆମ ସ୍ଥିତି ନୁହେଁ କି? ତ କିଏ କେତେ କିଏ କେତେ ଜାମିକା ଡ୍ରେସ୍ ପିନ୍ଧିଲା ଭଳିଆ ଏଭଳିଆ ପତି ହେଇକି ରହିଛି, ଏଇଟା ହଉଛି ଆମ ପାଇଁ ଏଇ ଯୋଉ ଯିଏ ଯୋଉ ଭଳିଆ ସ୍ଥିତିରେ ଥାଆନ୍ତୁ ନା କାହିଁକି। ତ ସମସ୍ତଙ୍କ ପାଖରେ ସଂସାର ଦୁଃଖ ରହିଛି, ଆମେ ଗୋଟେ ପଞ୍ଜୁରୀ ଭିତରେ ରହିଛି, ମାନେ ଭୌତିକ ସଂସାର ସୁଖ ଦୁଃଖ ଭିତରେ ସମସ୍ତେ ରହିଯାଇଛୁ। ଯେ ଯିଏ କିଏ ଦାମିକା ପଞ୍ଜୁରୀରେ ରହିଛି, କିଏ କମ ଦାମିକା ପଞ୍ଜୁରୀରେ ରହିଛି, ଏତିକି ହଉଛି ପାର୍ଥକ୍ୟ। କିନ୍ତୁ ଦେହ ଭିତରେ ଆମେ ସମସ୍ତେ ଅଛନ୍ତି, କାହାକୁ ଅଧିକ ସୁଖ ମିଳିଛି, କାହାକୁ କମ ସୁଖ ମିଳିଛି, ଏଇଟା ଆମ ବନ୍ଧନ କୋଉ ଦିନ ଛେଦନ ହବ? ଯୋଉ ଦିନ କୃଷ୍ଣଙ୍କୁ ତାଙ୍କୁ ନିଜର ବୋଲି ସ୍ୱୀକାର କରିବେ। ବନ୍ଧନଟା ବହୁତ ବଡ କଷ୍ଟ, ସେଥିପାଇଁ ସେବା କରୁଥିଲେ, ପ୍ରଥମରୁ କହିଲି ସେବା କରୁଥିଲେ, ସେବା କଥା ମନ ମା ଦୋଷଦା କୃଷ୍ଣଙ୍କ କଥା ବାରମ୍ବାର ଭାବୁଥିଲେ, କେତେ ସେବା କରିଥିଲେ, ବାଉଳି ହଉଥିଲେ ରାଧାରାଣୀ, କେତେ ସେବା କରିଥିଲେ ବାଉଳି ହଉଥିଲେ ରାଧାରାଣୀ, ଯୋଉ ସ୍ଥିତିରେ ଥିଲେ ଆଧ୍ୟାତ୍ମିକ ଜୀବନରେ, ରାଧାରାଣୀ କେତେବେଳେ ଦିନ କେତେବେଳେ ରାତି କଣ ହେଇଯାଉଛି, ରାଧାରାଣୀଙ୍କୁ ଏତେ ଏଭଳି କେତେ ସେବା କରିଛନ୍ତି କୃଷ୍ଣଙ୍କର, କୃଷ୍ଣ ନଥିଲେ ବି ସେ ଭାବୁଛନ୍ତି ସବୁ ସେବା କରୁଛି, ବାଉଳି ହଉଥିଲେ। ସଚି ମାତା କଣ କରୁଥିଲେ, ନିମାଇ ପାଇଁ ରାନ୍ଧିଥିବେ, ଦେଇକି ଡାକିଥିବେ, ନିମାଇ ନିମାଇ ଖାଇବ, ମହାପ୍ରଭୁ ସନ୍ନ୍ୟାସ ନେଇକି ପୁରୀରେ, ମହାପ୍ରଭୁ ସନ୍ନ୍ୟାସ ନେଇକି ପୁରୀ ପଳେଇଗଲେ, କିନ୍ତୁ ସଚି ମାତା ଏଣେ ରାନ୍ଧିଥିବେ, ରାନ୍ଧିକି ଡାକିଥିବେ, ନିମାଇ ନିମାଇ ଡାକୁଥିବେ ଖାଇବା ପାଇଁ, ନିମାଇ ଆସିକି ନିମାଇ ଆସିବେଣି, ଇଏ ବାଢି ଦେବେଣି, ଆଉ ନିମାଇ ଖାଇକି ସାରିବେଣି, ତ ଦେଖିବାରେ ନିମାଇ ନିମାଇ ଛୁଆଟାକୁ ଖାଇବାକୁ ଦେଲେନି, ଥାଳି ସଫା ପୁଣି ବାଢି ଦେବେ, ପୁଣି ଥାଳି ସଫା, ତାପରେ ଭାବିବେ ପାଗଳି ଭଳିଆ ମୁଁ ବୋଧେ ଆଜି ରାନ୍ଧିନି, ସରିଗଲା ପରେ ମୋତେ ରାନ୍ଧିନି, ତ ରାନ୍ଧିନି ପୁଣି ରାନ୍ଧିନୁ, ପୁଣି ରାନ୍ଧିଲା, ମାନେ କୋଉ ଭଳିଆ ଭାବରେ ଥିଲେ, କେତେ ପାଗଳ ସ୍ଥିତିରେ ମା ଥିଲେ ଜାଣିଛନ୍ତି? କାହିଁକି ଏତେ ସେବା କରୁଛନ୍ତି? ମହାପ୍ରଭୁଙ୍କର ମାର ରନ୍ଧନ ଏତେ ପ୍ରିୟ ଥିଲା, ତ ମା ଯେତେବେଳେ ଡାକିବେ ସେ ସେ ଖାଉଥିଲେ। ଭଗବାନ ନା ପୁରୀରେ ରହୁଥିଲେ, ସନ୍ନ୍ୟାସ ନେଇ ସେଠି ଆସି ଖାଉଥିଲେ, ଏତେ ବାଉଳା ଅବସ୍ଥାରେ ଥିଲେ। ଆମେ ଜାଣୁଛନ୍ତି କୃଷ୍ଣ ବାଉଳା ଅବସ୍ଥାରେ ଥିଲେ, ମହିଷୀ ମାନଙ୍କ ପାଖରେ ଶୋଇଥିବେ, କିନ୍ତୁ ପ୍ରଳାପ କରୁଥିବେ କାହାର ଗୋପୀ ମାନଙ୍କର ବ୍ରଜରେ ରହିଲା ବେଳେ। 125 ବର୍ଷ କଟିଲେଣି, କୋଉ 11 ବର୍ଷ ଥିଲେ ବୃନ୍ଦାବନ? 11 ବର୍ଷ ଛୁଆ ଦିନ ଘଟଣା ସରିଯାଇକି 113 ବର୍ଷ ଦ୍ୱାରକାରେ କଟେଇ ସାରିଲେଣି। 113 ବର୍ଷ କଟିଲା ପରେ ବି ସେଇ ବାଉଳା ଦିଲ୍ଲୀ ହଉଛି କାହାର? ହା ଗୋପୀ, ହା ଗୋପୀ, ହା ରାଧେ, ହା ବ୍ରଜବାସୀ, ବାଉଳା ଡେଲି ଏମାନଙ୍କ ପାଖରେ ଶୁଏ, ସେଠିକା ବାଉଳା। କାହିଁକି ନା ସେଇ ଯୋଉ ଭାବ, ତାଙ୍କ ପ୍ରତି ଯୋଉ ସେବା, ଯୋଉ ସମର୍ପଣ କରିଛନ୍ତି ସେମାନେ, ସେଇଟା ହଉଛି ମୃତ୍ୟୁ। ସେଇଥିପାଇଁ ମା ସତ୍ୟମତା ଏତେ ରାନ୍ଧିକି ଏତେ ଥର ଖୋଇସାରିଲେ, ତାଙ୍କର ବାଉଳା ମାନେ କେତେ ଭାବରେ ସେମାନେ ଡୁବି ଯାଇଥିଲେ, କେତେ ସେବା କରିଛନ୍ତି ତାଙ୍କ ପାଇଁ। ସେ ସେବାରେ ମୁଁ କହିଲି ଆମର ଚେତନାଟା କେମିତି ପ୍ରକାଶିତ ହଉ, ସେବା ନ କଲେ କେବେ ପ୍ରକାଶିତ ଆସିବନି। କିଛି ସେବା କରିବା ପାଇଁ ପଡ଼େ, ସବୁବେଳେ ଭାବିବା ପାଇଁ ପଡ଼େ। ତ ସେଥିପାଇଁ ଆମ ମନ ଇନ୍ଦ୍ରିୟକୁ ଆମେ ଯଦି କୃଷ୍ଣଙ୍କୁ ଦବା, ସମର୍ପଣ କରିବା, କୃଷ୍ଣଙ୍କୁ ସେଇଭଳି ଭାବେ ସ୍ୱୀକାର କରିବେ, କେତେ ମାତ୍ରାରେ ଆମେ ସମର୍ପଣ କଲେ, କେତେ ମାତ୍ରାରେ ଆମେ ତାଙ୍କୁ ସବୁକିଛି ଦେଲେ, ସେଇ ଅନୁସାରେ କୃଷ୍ଣ ଆମକୁ ତାଙ୍କର ନିଜକୁ ଆମକୁ ଦେବେ। ସେଥିପାଇଁ କୃଷ୍ଣ ଆକର୍ଷଣୀୟ ଭକ୍ତିର ଗୋଟେ ଲକ୍ଷଣ ହେଉଛି କୃଷ୍ଣ ଆକର୍ଷଣୀୟ। କୃଷ୍ଣ ଆକର୍ଷିତ ହେଇଯିବେ ଭକ୍ତିରେ, କୃଷ୍ଣ ହେଇଯିବେ ଆମର ସେତେବେଳେ ଯେତେବେଳେ ଆମେ କୃଷ୍ଣକୁ ଆମ ଭକ୍ତିରେ କୃଷ୍ଣ ଆକର୍ଷିତ ହେଇକି ଆମ ପାଖକୁ ପଳେଇ ଆସିବେ। ଭଗବାନ ଭକ୍ତି ହେଉଛି ସୁଦୁର୍ଲଭ, ଭକ୍ତିର 6 ଲକ୍ଷଣ ଗୋଟେ ହେଉଛି ସୁଦୁର୍ଲଭ। ଯେତେବେଳେ ଭକ୍ତିର ସମିତି ସିନ୍ଧୁ କ୍ଲାସ ହେବ, ଭକ୍ତି ସୁଦୁର୍ଲଭ, ଭକ୍ତି ପାଇବା ବହୁତ ଦୁର୍ଲଭ, ଏତେ ସହଜ ନୁହେଁ, ବହୁତ ଦୁର୍ଲଭ, ଏତେ ଦୁର୍ଲଭ। କାହିଁକି କୃଷ୍ଣଙ୍କୁ ସାରା ଜଗତର ସ୍ୱରାଟ ମାଲିକକୁ ପାଇବା ଏତେ ସହଜ କଥା ନୁହେଁ। ସେଥିପାଇଁ କୃଷ୍ଣ ଆକର୍ଷିତ ହେଇକି ଆସିଲେ ତୋର ଭକ୍ତି ଆମେ ସବୁକିଛି ଭଗବାନଙ୍କୁ ଦେଇଦେବା। ସେ ଦେଖିବେ ନା କୃଷ୍ଣ ଏହାର କିଛି ନାହିଁ ମୋ ବିନା, ମୋ ବ୍ୟତୀତ ଏହା ଯଦି ଆଉ କିଛି ନାହିଁ ସେ ତ କଣ କରିବେ? କୃଷ୍ଣ ନିଜେ ଆସିକି କୋଳରେ ବସିବେ, ନିଜେ ଆସିକି କୋଳେଇଦେବେ, କୃଷ୍ଣ ନାମ ଇଏ ମୋତେ ସବୁ ଦେଇନି। ସେତେବେଳେ ଆମେ କୃଷ୍ଣଙ୍କର ହବା, ଯେତେବେଳେ ଆମେ ସବୁ କିଛି ଦେଇନାହାନ୍ତି କୃଷ୍ଣଙ୍କୁ, ସେପଟେ ଆମେ କୃଷ୍ଣଙ୍କର ହେଇପାରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ରାଧା ଗୋବିନ୍ଦ ଗୋପାଳ ଯୋ କି ସୁଖ, କାହାର କଣ ପ୍ରଶ୍ନ? ଭୋଗ ଲାଗି ସାରିଛି ନା ଆସ୍ତି ହବ, ତାପରେ କାହାର କିଛି ପ୍ରଶ୍ନ ଅଛି? ମାନେ ପରିତ୍ୟାଜ୍ୟ କଥା କହୁନାହାନ୍ତି, ସର୍ବଧର୍ମଟା କଣ ଏଇଆ ତ? କାହିଁକି ସର୍ବଧର୍ମ ତା ତ୍ୟାଗ କରିବା କଥା କହିଲେ, ତାର ସର୍ବଧର୍ମ କଣ? ଏ ସଂସାରରେ ଯେମିତି ମୁଁ କହିଲି ଶରୀରର ଧର୍ମ ଅଛି, ପ୍ରତ୍ୟେକ ବସ୍ତୁର ଗୋଟେ ଗୋଟେ ଧର୍ମ ଅଛି। ଚିନିର ଧର୍ମ ଅଛି, ପାଣିର ଧର୍ମ ଅଛି, ଅଛି ନା? ଚିନିର ଧର୍ମ କଣ? ମିଠା। ଲୁଣର ଧର୍ମ, ପାଣିର ଧର୍ମ ନିମ୍ନଗାମ। ଅଗ୍ନିର ଧର୍ମ କଣ? ଉତ୍ତାପ ଆଲୋକ ପ୍ରଦାନ କରେ। ସେମିତି ଶରୀରର ଧର୍ମ ଅଛି, ମନର ଧର୍ମ ଅଛି, ଆତ୍ମାର ଧର୍ମ ଅଛି। ଶରୀରର ଧର୍ମ, ଶରୀର ରହିଛି, ତା ସାଙ୍ଗରେ ଶରୀର ସମ୍ବନ୍ଧିତ ବସ୍ତୁ ରହିଛି, ତାର ଘର ଦ୍ୱାର କୋଠା ବାଡି ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ସ୍ୱାମୀ ସ୍ତ୍ରୀ ପିଲା ଛୁଆ ସବୁ ଧର୍ମ ଅଛି। ସ୍ତ୍ରୀ ଧର୍ମ ଅଛି, ସ୍ୱାମୀ ଧର୍ମ ଅଛି, ସମାଜ ଧର୍ମ ଅଛି, କୁଳ ଧର୍ମ ଅଛି, ବଂଶ ଧର୍ମ ଅଛି, ନାହିଁ ଗୋଟେ ପିଲା ଗୋଟେ ସ୍କୁଲରେ ଯୋଉ ପାଠ ପଢୁଛି ସ୍କୁଲକୁ ଗଲେ ତା ସ୍କୁଲ ଲଗେଇ ଯେ ପ୍ରିନ୍ସିପାଲ ଅଛି ନୀତି ନିୟମ ଅଛି ସେଇଟା ମାନି ଚାଲିବା ହେଉଛି ତା ଭଲ ସେଥିପାଇଁ ମୁଁ ଏଇ ଆପଣ ଜଣେ ସ୍ତ୍ରୀ ଲୋକ ଆପଣ ଯୋଉ ଘରେ ରହିଛନ୍ତି ଆପଣଙ୍କ ସେ ଘରେ ଆପଣଙ୍କର କିଛି ଧର୍ମ ଅଛି ଘରର କିଛି ନୀତି ନିୟମ ରୁଲ୍ ଅଛି ପିଲା ଛୁଆ କୂଳର ବଧୁ ଯିଏ ତାକୁ ନିୟମ ମାନିକି ଚାଲିବା ପାଇଁ ଶାଶୁ ଶ୍ୱଶୁର ପ୍ରତିବେଶୀ ତା ବନ୍ଧୁ ବାନ୍ଧବ କୂଳ ପିଣ୍ଡ ପାଣି ପ୍ରଥା କେତେ କଣ ଅଛି ଗୋଟେ ଘରର ଯେହେତୁ ଦେହଟା ଅଛି ସେ ଦେହଟା ଯାହା ଘରର ବୋହୁ ହେଇଛି ତା ଅନୁସାରେ ତା ଶରୀରର ଧର୍ମ ଅଛି ଅଛି ନା ତ ସେମିତି ମନର ଧର୍ମ ମନର ଧର୍ମ ହଉଛି ସଂକଳ୍ପ ଆଉ ବିକଳ୍ପ ମନ ଏଇନେ କହୁଛି ଏଇଟା କରିବି ଆଉ ଟିକେ ପରେ କହୁଛି ନା ନା ଥାଉ କରିବି କହୁଛି ନା ମନର ଧର୍ମ ହଉଛି ଏଇନେ ମାନୁଛି କରିବି ବୋଲି ଏଇ ଏଇଠି ଆସିଲେ ଭାବ ପ୍ରବଣତାରେ ପ୍ରବଚନ ଶୁଣ ଏଇଆ କଲେ ଭଲ ହବ ଏଇଆ କଲେ ଭଲ ହବ ଏଇଠି ଗେଟ୍ ବାଗେଲା ମାନେ ସାଙ୍ଗେ ସାଙ୍ଗେ ଧର୍ମ ବଦଳିଯିବ ହଁ କହିଥିଲେ ସେତେବେଳେ ହୁଏ ନା ଆମର ଯେମିତି କଣ ଆମର ଯେତେବେଳେ ମନ୍ଦିର ହବା କଥା ହେଲା ମହାରାଜ ସବୁ ସଂକଳ୍ପ କଲେ ମୁଁ ଏଇଆ ଦେବି ସିଆ ଦେବି ସିଆ ଦେବି ସେଇ ଦେବି ମନ୍ଦିର ସାତ ବର୍ଷ ହେଲାଣି ଅଧା ଲୋକଙ୍କର ଭୁଲିଗଲେ ଯେତେ ମନେ ପକେଇଲି ଭାଇ ତୋର ସଂକଳ୍ପ କରିଥିଲ ସାତ ବର୍ଷ ସାଙ୍ଗରେ କିନ୍ତୁ ଭଗବାନ ମନ୍ଦିର ଦବ ସିଏ ଭୁଲିଗଲେଣି କେବେ କିଏ ମନେ ପକେଇଛନ୍ତି ଏଇଟା ହଉଛି ସଂକଳ୍ପ ଆଉ ବିକଳ୍ପ ମାନେ ଏବେ ମନେ ରଖିଛନ୍ତି ଆଉ ଟିକେ ମାନେ ଛାଡ଼ ଯୋଉ ଭଳିଆ ସଙ୍ଗ ପାଇଲେ ସେଭଳିଆ ତାର ଭକ୍ତ ସଙ୍ଗ ପାଇଲେ ହଁ ଏହା ଭକ୍ତି କଲେ ଭଲ ଆପଣ ଯଦି ଖରାପ ଲୋକ ସଙ୍ଗ ହେଇଯିବ ତାପରେ ଚୋର ସାଙ୍ଗରେ ପଡ଼ିଲେ ଚୋର ଧର୍ମ ମନେ ଆସିବ ସେ ଏତେ କହୁଛନ୍ତି ଠିକ ଚୋରି କରିବାଟା ଭଲ ଏଇ ମନ ତା ଧର୍ମକୁ ବଦଳେଇ ଦିଏ ଏଇଟା ହଉଛି ସ୍ଥିର କିଛି ନୁହେଁ ଚଞ୍ଚଳ ମନରେ ସ୍ଥିରତା କିଛି ନଥାଏ ବଦଳି ଯାଏ ଏଇ ବ୍ରତ କରିବା ଏକାଦଶୀ କରିବା କି ଏଟା କରିବା ପୁଣି କାଲି ନା ଥାଉ ଦେହ ଖରାପ ଡାକ୍ତର ମନା କରୁଛି ପୁଣି ସାଙ୍ଗେ ତା ଧର୍ମ ବଦଳିଗଲା ବଦଳିବ କି ଏଇ ବଦଳିବ ତ ଦେହ ଧର୍ମ ଦେହ କେତେ ଦିନ ରହିବ ଦେହ ଧର୍ମ ବି ପରମାନେଣ୍ଟ ନୁହେଁ ପରମାନେଣ୍ଟ କି ଦେହଟା ଯେତେ ଦିନ ଅଛି ସେତେ ଦିନ ଦେହ ଯାହା ଅଛି ସବୁଦିନ ଚାଲିଲା ଶରୀର ଯେତେଦିନ ସାଥ ଦଉଛି ସାଥ ଦେଇକି ଚାଲିଲା ସ୍ୱାମୀ ଆଜି ନିଜର କରିଛି କାଲି ଆପଣ ଯଦି ଅସୁସ୍ଥ ପିଲା ଗୋଡ ଭାଙ୍ଗିଗଲା କି ମୁହଁରେ ଏସିଡ ପଡିଗଲା ଆପଣ ସ୍ୱାମୀ ଆପଣଙ୍କୁ ଡିଭୋର୍ସ ଦେଇଦେଇପାରେ ପାରାଲିସିସ୍ ଯଦି ହେଲା ସ୍ୱାମୀ ଡିଭୋର୍ସ ବି ଦେଇପାରେ ଶରୀର ଧର୍ମ ଥୋଡି ସେ ଆପଣ ସ୍ୱାମୀ ହେଇକି ରହିବ ଆପଣ ସେ ଘର ଛାଡ଼ତେ ହଉଛି ନା ଇଏ ବି ସଂସାର ଦୁଃଖଦାୟକ କେବେ ପରମାନେଣ୍ଟ ନୁହେଁ ଟେମ୍ପରାରି ଧର୍ମ ହେଉଛି ଆତ୍ମଧର୍ମ ସେଥିପାଇଁ କୃଷ୍ଣ କହିଲେ ସବୁ ଧର୍ମ ଛାଡ଼ିଦିଅ କିନ୍ତୁ ଆତ୍ମଧର୍ମ ହଉଛନ୍ତି ଆତ୍ମାର ପରମାତ୍ମା ହିଁ ହଉଛନ୍ତି ତାଙ୍କର ଏକମାତ୍ର ସାଥୀ ଆତ୍ମାର ଏକମାତ୍ର ନିତ୍ୟ ସଙ୍ଗୀ ହଉଛନ୍ତି କିଏ ଭଗବାନ କୃଷ୍ଣ ସେଇ କଥା କହିଲେ ସେଠି ସବୁ ଧର୍ମକୁ ଛାଡ଼ିଦେଇ କେବଳ ମା ମେକମ୍ ଶରଣଂ ବ୍ରଜ କାହିଁକି ନା ତମେ ହଉଛ ଆତ୍ମା ଭଗବାନ କହିଲେ ଈଶ୍ୱର ସର୍ବଭୂତାନାମ ନିର୍ଦ୍ଦେଶ ଅର୍ଜୁନ ତିଷ୍ଠୁଛି ଭ୍ରମୟଂ ସର୍ବଭୂତାନାମ ଯନ୍ତ୍ର ପ୍ରଣାଳୀ ମାୟା ଗୋଟେ ମାୟାର ଯନ୍ତ୍ର ତିଆରି କରିଦେଇକି ମୁଁ ସେ ମାୟା ଯନ୍ତ୍ର ଗାଡ଼ିରେ ତମକୁ ଚଳୁଛି କହିଲେ କୃଷ୍ଣ ତେଣୁ ତମେ କଣ କରୁଛ ଚକର ଖାଇକି ବୁଲୁଛ ମାୟା ଯନ୍ତ୍ରରେ କହିଲେ ଯନ୍ତ୍ର ପ୍ରଣାଳୀ ମାୟା ଗୋଟେ ମାୟାର ମେସିନ ଖଣ୍ଡି ଦେଇକି ତମକୁ ତା ଦେହରେ ବସେଇ ଦେଇଛି ତମେ ସେ ମାୟା ମେସିନରେ ବୁଲୁଛ ଦେଇକି ସର୍ବସ୍ୱ ମାୟା ମେସିନଟାକୁ ସର୍ବସ୍ୱ ବୋଲି ଭାବୁଛ ତ ସେୟା ବୁଲୁଛ ଯେତେବେଳେ ସବୁକୁ ଛାଡିକି ମାୟାର ଦେହ ମନ ଉର୍ଦ୍ଧକୁ ଆସିବ ଶରୀର ମନର ଉର୍ଦ୍ଧକୁ ଆସିବ ତ ମୋ କଥା ଯେତେବେଳେ ଚିନ୍ତା କରିବ ମୁଁ ଏକମାତ୍ର ତମର ଚିର ସାଥୀ ସେଥିପାଇଁ ମା ମେକମ୍ ଶରଣଙ୍କର ଯାଅ ମତେ ସ୍ୱୀକାର କଲେ ତମ ଜୀବନରେ ତମର ଅପ୍ରକୃତ ସ୍ଥିତିକି ଫେରିପାରିବ ଏଇପାଇଁ କୃଷ୍ଣ କହିଲେ ଦେହ ଧର୍ମ ମନ ଧର୍ମକୁ ତ୍ୟାଗ କରେ ଯେ ସ୍ତ୍ରୀ ଧର୍ମ ପୁତ୍ର ଧର୍ମ ଜାତି ଧର୍ମ କୁଳ ଧର୍ମ ବଂଶ ଧର୍ମ ଯେତେ ପ୍ରଥା ଧର୍ମ ଅଛି ନା ସବୁ ଦେଶରେ ସବୁ ଗାଁରେ ସବୁ ଜାତିର ଭିନ୍ନ ଭିନ୍ନ ପ୍ରକାର ତାଙ୍କ ଟ୍ରାଡିସନ ସବୁ ଅଲଗା ଏକାକି ଅଲଗା ଅଲଗା ଟ୍ରାଡିସନ ସେଇଟାକୁ ହଉଛି କୁହାଯାଉଛି ଧର୍ମ ସେସବୁ ଛାଡିବା ପାଇଁ ପଡିବ ଯଦି ଭଗବାନଙ୍କୁ ପାଇବାକୁ ଅଛି ଆତ୍ମା ଧର୍ମରେ ଚାଲିବା ପାଇଁ ପଡିବ ମୁଁ କାହିଁକି ଭଗବାନଙ୍କୁ ଦେବା କଥା କହିଲି ଏତେ ସବୁ ନା ଏଇଟା ହଉଛି ଆତ୍ମଧର୍ମ ଆତ୍ମା ସବୁକିଛି ଭଗବାନଙ୍କୁ ଦେବା ଅଛି ଯେହେତୁ ଆତ୍ମସ୍ଥିତିକି ଜଣେ ଆସୁଛି ଜଣେ ଦେଇପାରୁନି କାହିଁକି ଭଗବାନଙ୍କୁ ସବୁକିଛି ସମର୍ପଣ କରିପାରୁନି କାହିଁକି ବରଣ କରିପାରୁନି କେତେବେଳେ କାହିଁକି ନା ଏଥିରେ ଆତ୍ମଧର୍ମରେ ସେ ନାହିଁ ତା ଦେହ ଆଉ ମନ ଧର୍ମରେ ଅଛି ସେମାନେ ଦେହ ମନ ଧର୍ମ ବ୍ୟକ୍ତି ଭଗବାନ କେମିତି ପାଇବ ପାଇପାରିବ ଏଇଟା ହଉଛି ସେଥିପାଇଁ କୃଷ୍ଣ କହିଲେ ପରିତ୍ୟାଗ ତ୍ୟାଗ କର ସର୍ବଧର୍ମକୁ ପରିତ୍ୟାଗ କର କାରଣ ଆମେ ତ ଆତ୍ମାଟା ତ ଗୋଟେ ଦେହ ମନ ପଞ୍ଜୁରୀ ଭିତରେ ଅଛି ନା ଖାଞ୍ଚା ଭିତରେ ଅଛି ନା ସେଥିପାଇଁ ସେ ତାର ଖାଞ୍ଚାଟାକୁ ପଞ୍ଜୁରୀଟାକୁ ତ ସର୍ବସ୍ୱ ବୋଲି ମନେ କରୁଛି କେହି କାହାର ନୁହେଁ କିନ୍ତୁ ସେ ତାକୁ ସବୁ ବୋଲି ଭାବୁଛି ହଉନି କି ପରିବାରରେ ଅଛନ୍ତି ଏଇ ପରିବାର କଣ ଛୋଡ଼ି ତାର
ଥିଲା ବାହା ହେଇକି ଆଜି ଯଦି ଲୋକ ବାହାହେଲା କାଲି ତା ସ୍ତ୍ରୀଟା ତା ପାଖରୁ ରହିଲା କେତେଦିନ ରହିବେ ସେ କଣ ଜାଣିଛି କିନ୍ତୁ ତାଙ୍କୁ ତା ସ୍ତ୍ରୀଟା ତା ରହିବା ନା ଆଗରୁ ତ ନଥିଲା ତାକୁ ସର୍ବସ୍ୱ ବୋଲି ଭାବିଥାନ୍ତି ଏଇ ହେଉଛି ପରିଣାମ ଏମିତି ଯେତେବେଳେ ଯୋଉ ସୋପାନରେ ଯେଉଁ ଯୋଉ ପରିସ୍ଥିତି ଦେଇକି ଗଲେ ସେତେବେଳେ ସେ ତାକୁ ତା ନିଜର ବୋଲି ପରିଣତ ଏବେ କୃଷ୍ଣ କହିଲେ କାହାକୁ ନିଜର କର ନା କେବଳ ମତେ ନିଜର କର ଆଉ ଟ୍ରେନ୍ଟାରେ ବସିକି ଯାଉଛ ସିଟ୍ଟା ତମର କେତେ ପେସେଞ୍ଜର ତମ ସାଙ୍ଗରେ ଉଠିବେ ତମେ ଯିବା ପ୍ରଥମରୁ ଲାଷ୍ଟ ପର୍ଯ୍ୟନ୍ତ କେତେ ଯାତ୍ରୀ ତମ ସାଙ୍ଗରେ ଉଠିବେ କଣ ସମସ୍ତେ ତମର ଥିଲେ ନା ତମର ହେଇକି ରହିଲେ ସେଇ ଟ୍ରେନ୍ ଯାତ୍ରା ସମୟ ମାତ୍ର ତମର ଦେଖା ସାକ୍ଷାତ ସେଠି କିଏ କାହାର ଏ ସଂସାରଟାକୁ କୁହେ ଟ୍ରେନ୍ ଯାତ୍ରା ଭୟ ଯେତିକି ସମୟ ଟ୍ରେନ୍ ଯାତ୍ରା ଯାଇଛି ଆପଣ ପୁରୀରୁ ବାହାରିଲେ ବୃନ୍ଦାବନରେ ପହଞ୍ଚିବା ପର୍ଯ୍ୟନ୍ତ ଭଦ୍ରକ ବାହାରିଲେ ବୃନ୍ଦାବନ ପହଞ୍ଚିବା ପର୍ଯ୍ୟନ୍ତ ଇଏ ସବୁ ଟ୍ରେନ୍ ଯାତ୍ରା ଇଏ କେହି କାହାର ନାହିଁ କିନ୍ତୁ ଲୋକ ଭାବିଲେ ଇଏ ତ ମୋର ସବୁ ଏଇ ହେଉଛି ସେଇଥିପାଇଁ ସେସବୁ କହିଲେ ତାକୁ ଛାଡ଼ିଦେଇକି ବୃନ୍ଦାବନ ଯାଉଛୁ ବାବା ସେମାନଙ୍କ ଟ୍ରେନ୍ ପାସେଞ୍ଜର ସହିତ ସମୟ ନ କଟେଇକି ଗଳ୍ପ ନ କରିକି ବୃନ୍ଦାବନ ଯାଉଛୁ ମୋ ଧାମରେ ରହିବା ପାଇଁ ହେଲେ ମୋତେ ଚିନ୍ତା କରିକରି ଯା ମୋ ନାମ ଦୋଷ ଗୁଣ ଗାଇ ଗାଇ ଯା ବାବା ତୁ ଏଇ ପାସେଞ୍ଜରଙ୍କ ସହିତ ସମୟ କାହିଁ କଟାଉଛୁ ଏଇଟା ହଉଛି ଆତ୍ମହତ୍ୟା ଆଉ କେତେ ଲୋକ ଦେଖା ହେବେ କେତେ ଗଳ୍ପ ସ୍ୱଳ୍ପ ହେଲେ କଣ ମିଳିବ ମିଳିବ କି କିଛି ଏତିକି ହଉଛି ପାର୍ଥକ୍ୟ ହରେ କୃଷ୍ଣ
ଦେବେ କଣ ଖୋଲିକି ଦେବେ ନା ମନ୍ତ୍ର ପଢ଼ ଦେବି ଦେବେ ନା ବନ୍ଦ କରିକି କଣ ଦେବେ ଖୋଲା ହେଇକି ଦେବ ନା ଆଉ ଖୋଲିକି ଦେବେ ନା ସେମିତି କଣ କହିଦେବ
ହରେ କୃଷ୍ଣ ଗତ ମାସ ଉପାଧ୍ୟ ଗୋପ ମାରାଥନରେ ଆମ ବିଶ୍ୱଜିତ ପ୍ରଭୁ 70ରୁ ଅଧିକ ଗୀତା ଡିଷ୍ଟ୍ରିବ୍ୟୁସନ କରିଛନ୍ତି ପ୍ରଭୁ ବିଶ୍ୱଜିତ ପ୍ରଭୁ ହଉଛନ୍ତି ଆମର ଜଣେ ଇଲେକ୍ଟ୍ରିକାଲ ଜେଇ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ତ ଯେହେତୁ ଭଦ୍ରକ ଏଇ ନର୍ଥ ଓଡ଼ିଶାର ସିଏ ହଉଛନ୍ତି ଦାୟିତ୍ୱରେ ଅଛନ୍ତି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତରଫରୁ ଯେତେ ସବୁ ଯୋଜନା ଅଛି ସେ ଯୋଜନା ଉପରେ ପ୍ରଭୁ ଚାଙ୍କି ସର୍ଭିସ କରୁଛନ୍ତି ସରକାର ଯେତେ ଇଲେକ୍ଟ୍ରିକ ଯୋଜନା ଦେଇଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତରଫରୁ ତାର ଜେଇ ହିସାବରେ ସେ ବହୁତ ଦାୟିତ୍ୱ ଭଦ୍ରକ ଡିଷ୍ଟ୍ରିକ୍ଟ ଭଦ୍ରକ ନିଭୋଟି ମନ୍ଦିର ପାଇଁ ରହୁଛନ୍ତି।